से गिरीश्रीपाद महम वंदे परमानंद माधव शिवरत्न करणं श्री चैतन्येश्वर जय जगन्नाथ स्वामी की। गत काली संध्या बेले समुद्र कूल जो अनुष्ठान हला से अनुष्ठान कौन मैंने थिले प्राय समस्त समस्त अत्यंत भाग्यवान जे श्रीक्षेत्र परिक्रमा रे योगदान करिवार सुजोग ग्रहण करिछे। तो कलि युग रे सच्च तृत्या जापर कलि एई चारि युग मध्ये कलि युग होछि सबुठ खराब मंद सुमंद मतयः मंद भाग्य हि उपकृत। কিন্তু সবু কলি যুগ মনিষঙ্কর ভাগ্য মন্দ হলে বি এই বিশেষ কলি যুগ মনিষ মানক পাই কি সৌভাগ্য নেই আসছে। সে সৌভাগ্যটি কোন না ভগবানকর অনন্ত ভগবত স্বরূপর মধ্যরু দুইটা বিশেষ ভগবত স্বরূপ রয়েছে। ভগবত স্বরূপ মানে ভগবানকর অনাদি অনন্ত রূপম রয়েছে। রাম আদি মূর্তি সকলা নিয়মেন তিষ্ঠা নানা অবতার অকর ভুবনেশ্বর কিন্তু নানা অবতার অনন্ত ভগবান রূপ রয়েছে। রাম বামুন নরসিংহ তো ভগবান গোটি গোটি রূপ গোটি গোটি বিষয় পাই প্রসিদ্ধ গোটি গোটি বিষয়ের বৈশিষ্ট্য গোটি গোটি স্বরূপরে সে গোটি গোটি বিশেষ রস ভাব রস আস্বাদন করছেন অনন্ত রস অনন্ত ভাব অনন্ত স্বরূপের আত্মপ্রকাশ করেছেন। তো তার মধ্যে যে দুটো বিশেষ স্বরূপ হচ্ছে জগন্নাথ স্বরূপ আর গৌরাঙ্গ স্বরূপ এই দুইটি স্বরূপের বৈশিষ্ট্য কোন যে কৃষ্ণ তাঙ্কর রাম রূপ রয়েছে সে রাম রূপের অবতীর্ণ হলে বামন স্বরূপ রয়েছে তাঙ্কর নরসিংহ স্বরূপ রয়েছে। তো কৃষ্ণ যে জগন্নাথ আর গৌরাঙ্গ মানে কৃষ্ণ তো রাম রূপে অবতীর্ণ হলে কিন্তু কৃষ্ণ গৌরাঙ্গ রূপে যে অবতীর্ণ হয়েছেন সেটা কেমতি কা না কৃষ্ণ স্বয়ং গৌরাঙ্গ রূপে রূপান্তরিত হয়েছিল বা কৃষ্ণ স্বয়ং জগন্নাথ স্বরূপে রূপান্তরিত হয়েছিল যেমনি আমি মানে শুনেছে যে কৃষ্ণ দ্বারকার তাকে বাল্যলীলা শ্রবণ করিবা ফলরে তাঙ্কর যে রূপটি প্রকাশিত হেলা আখি বড় বড় হেগলা হাত গোড় ভিতর পশিগলা এই মহাভাব স্বরূপ এটা কৃষ্ণ যে জগন্নাথ রূপে আসলে তা নুহ এই কৃষ্ণ স্বয়ং জগন্নাথ রূপে রূপান্তরিত হলে তো এইভাবে কৃষ্ণ রাম হলে বলে নাই বা নরসিংহ হলে বলে নাই কৃষ্ণ জগন্নাথ রূপ কৃষ্ণ হি জগন্নাথ গৌরাঙ্গ স্বরূপটি সেইভাবে কৃষ্ণ কিভাবে গৌরাঙ্গ রূপে দর্শন দিয়েছেন ব্রজলীলার আমি দেখিছে। তো এইভাবে এই গৌরাঙ্গ আর জগন্নাথ এই দুইটি স্বরূপ হচ্ছে ভগবানকর অনন্ত স্বরূপ ভগবত স্বরূপের মধ্যে শ্রেষ্ঠ ঔদার্য ভাব উদার তাহলে আমি কহুছিলি সেইথিপাই ভগবান কাহিঁকি জগৎকু আসছেন লোক উদ্ধার করা তো লোক মানে যেতে যেমি উদ্ধার করবে না করুণার দ্বারা উদ্ধার করবে লোক মানে কম পাপি হয়ে তাহলে কম করুণার উদ্ধার পাইবে তো বেশি পাপি হলে কম করুণার উদ্ধার পাইবে তো বেশি করুণা দরকার না তো বেশি করুণা বালা ভগবান কি নরসিংহ ভগবান যদি পঠাইবে তার কোন অবস্থা হবে সে তো নরসিংহ ভগবান পঠাইলে তো আমাদের সমস্তকে গোটে হিরণ কাশিব সেইথিপাই তুমি সেই সেভিয়া ভগবান পঠাইবাকে পড়ব যে ভগবান মধ্যে ঔদার্য উদারতা করুণার পূর্ণ তুম পরিপ্রকাশ সে মহাপ্রভু স্বরূপ জগন্নাথ স্বরূপ জগন্নাথের করুণার কোনো অবধি নাই মহাপ্রভুর করুণার অবধি নাই এবার পতিত পাবনা ନରସିଂହ ଅବତାରରେ, ରାମ ଅବତାରରେ, କୃଷ୍ଣ ଅବତାରରେ ତ ଭଗବାନ ଆସିକି ଅସୁରମାନଙ୍କୁ ବଦ୍ଧ କରିକି ତାଙ୍କୁ ଉଦ୍ଧାର କରିବେ। ଗୌରାଙ୍ଗ ଜଗନ୍ନାଥ ଅବତାରରେ କିଭଳିଆ ତାଙ୍କର କରୁଣା, କେତେ ଦୂର କରୁଣା ତାଙ୍କର। ତ ଆମ ଭଳିଆ ଅଧମ ବ୍ୟକ୍ତି ଯୋଉମାନେ କୌଣସି ଭାବରେ ଏଇ ଭବସାଗର ଉଦ୍ଧାର ପାଇପାରିବେନି, ତାଙ୍କର ଏକମାତ୍ର ଗତି ହେଉଛନ୍ତି ଶ୍ରୀ ଜଗନ୍ନାଥ ଆଉ ଗୌରାଙ୍ଗ ମହାପ୍ରଭୁ। ଏଇ ଜଗନ୍ନାଥଙ୍କର ବିଚାର କରିବା ଆମେ ସାଧାରଣ ଦୃଷ୍ଟିଭଙ୍ଗୀରେ ବି, ଏଇ ଜଗନ୍ନାଥ ତେଣୁ ସାରା ଭାରତରେ କେତେ ହିନ୍ଦୁ ମନ୍ଦିର ରହିଛି, ବଡ଼ ବଡ଼ ମନ୍ଦିର, ତିରୁପତି ମନ୍ଦିର ରହିଛି, ଶ୍ରୀରଙ୍ଗମ, ଉଡୁପି, ଶ୍ରୀନାଥଜୀ, ସେ ପ୍ରସିଦ୍ଧ ମନ୍ଦିର ରହିଛି। ପ୍ରତି ମନ୍ଦିରରେ ଉତ୍ସବ ଅନୁଷ୍ଠାନ ହୁଏ, କିନ୍ତୁ ଆମମାନେ କୌଣସି ଉତ୍ସବ ଅନୁଷ୍ଠାନ ଦେଖିନାହିଁ ଯେ ମୂଳ ବିଗ୍ରହ ସିଂହାସନ ଛାଡ଼ିକି ରଥରେ ବା ବିମାନରେ ଆସିକି ଭକ୍ତମାନଙ୍କୁ ବାହାରେ ଦର୍ଶନ ଦିଅନ୍ତି। ଏଇ ଜଗନ୍ନାଥଙ୍କ ମନ୍ଦିରରେ ଆମେ ଦେଖିପାରିବା ମାନେ ପ୍ରାକ୍ଟିକାଲି ଯେ କି ଭାବରେ ତାଙ୍କର କରୁଣା ଅନ୍ୟ କୌଣସି ବିଗ୍ରହ ବା ଅନ୍ୟ କୌଣସି ମନ୍ଦିର ନାହିଁ। ଇଏ ତାର ଗୋଟେ ନିଦର୍ଶନ ହଉଛି କଣ, ପ୍ରତି ମନ୍ଦିରରେ ଭଗବାନ ତାଙ୍କର ବିଜୟ ବିଗ୍ରହ ଉତ୍ସବ ବିଗ୍ରହରେ ବାହାରକୁ ଆସିକି ଲୋକମାନଙ୍କୁ ଦର୍ଶନ ଦେଇକି ଉଦ୍ଧାର କରିବେ। ଜଗନ୍ନାଥ ମନ୍ଦିର ବ୍ୟତିକ୍ରମ ହଉଛି ଜଗନ୍ନାଥଙ୍କର ବିଜୟ ବିଗ୍ରହ ନୁହଁ, ଉତ୍ସବ ବିଗ୍ରହ ନୁହଁ, ରଥଯାତ୍ରାରେ ସ୍ୱୟଂ ଜଗନ୍ନାଥ ତାଙ୍କର ସିଂହାସନ, ରତ୍ନ ସିଂହାସନ ପରିତ୍ୟାଗ କରିକି ସେ ରାସ୍ତା ଉପରେ ଆସିବେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ। ଏଇଟା ଏହି କରୁଣାର ନିଦର୍ଶନ, ଠିକ ଅଛି। ଆଉ ଗୋଟେ କରୁଣାର ନିଦର୍ଶନ ମୁଁ ଦେଖିବି, ଯୋଉଟାକି ଭାରତର କୌଣସି ମନ୍ଦିର ରହିବନି, କେବଳ ଜଗନ୍ନାଥ ମନ୍ଦିର ରହିବ। ମୂଳ ବିଗ୍ରହ ଅଲ୍ଟରରୁ ବାହାରିବା କୌଣସି ମନ୍ଦିର ଘରେ ଥରେ ବସିଗଲେ ମାନେ ବାସ୍ ଆଉ ଉଠିଆ ହବନି, କିନ୍ତୁ ଜଗନ୍ନାଥ ବାରମ୍ବାର ଉଠିବେ। ସେ ପହଣ୍ଡି ବିଜୟ କରିକି ସ୍ନାନ ପୂର୍ଣ୍ଣିମାକୁ ଆସିଲେ, ପୁଣି ପହଣ୍ଡି ବିଜୟ କରିକି ରଥଯାତ୍ରାରେ ଆସିଲେ। ଆଉ ଗୋଟିଏ ବ୍ୟତିକ୍ରମ ଦେଖନ୍ତୁ, ଭାରତବର୍ଷ ଯେତେ ମନ୍ଦିରରେ ଯିବେ ଭଗବାନଙ୍କର ସେବା କରିବେ କିଏ, ତାଙ୍କ ମନ୍ଦିର ପ୍ରବେଶ କରିବାର ଅଧିକାର କାହାର ଅଛି ନା ବ୍ରାହ୍ମଣମାନଙ୍କର। ବ୍ରାହ୍ମଣମାନେ ସେବା କରିପାରିବେ, ମନ୍ଦିର ଭିତରେ ପ୍ରବେଶ କରିପାରିବେ, କିନ୍ତୁ ପୁରୀ ମନ୍ଦିରରେ ବ୍ୟତିକ୍ରମ, କାହିଁକିନା ଜଗନ୍ନାଥ ସେ ଯେମିତି କରୁଣାର ଅବତାର, ତ ଉଚ୍ଚ ବ୍ରାହ୍ମଣମାନେ ସେବା କରିବେ କେବଳ ନୁହଁ, ପୁରୀ ମନ୍ଦିର ଭଗବାନ ଅନୁ ଅନିୟାନ ମହତ ମହିୟାନ। ଆମେ ଜଗନ୍ନାଥ ମନ୍ଦିର ଦେଖୁଛେ, ଜଗନ୍ନାଥ ମନ୍ଦିରରେ ଖୁବ କେତେ କଟକଣା, ନିୟମ, ନିଷ୍ଠା, ଟିକେ ପଟ ହେଇଗଲେ ଏଇ ମହାସ୍ନାନଙ୍କ ଇଏ କର, ଖୁବ କଠୋର। ଆଉ ସାଙ୍ଗେ ସାଙ୍ଗେ ଆମେ ଦେଖିପାରୁଛୁ ଜଗନ୍ନାଥରେ ଯେ ରଥରେ ପୁରାଉଛନ୍ତି, କିଛି କଠୋରତା ଅଛି ଏଠି, ତାଙ୍କୁ ଯାହା କିଏ କୁଣ୍ଢେଇ ପକଉଛି, କିଏ ଟାଣି ପକଉଛି, କିଏ ଧରି ପକଉଛି, ଯିଏ ଯାହା ତାହେଲେ ସେ ତାହା କରୁଛି, ମାନେ ସମ୍ପୂର୍ଣ୍ଣ ରୂପେ ଜଗନ୍ନାଥ କହୁଛି ଭକ୍ତ ମୁଁ ତୋର ସମ୍ପୂର୍ଣ୍ଣ ରୂପରେ, ଅନ୍ୟ କୌଣସି ମନ୍ଦିର ଯାହା ତ ତିରୁପତି ମନ୍ଦିର ଦେବେ ବିଡ଼ା କରିବାକୁ, ଶ୍ରୀରଙ୍ଗରେ କରିବେ, ଏ ଦୁଇ ପଡ଼ିଆ କରିବେ ଭାଗ ଭାଗ ଏଠି, ଜଗନ୍ନାଥ ରେଡ଼ି ତ ମୋର ଚିନ୍ତା ନାହିଁ। ଖୁବ କଡ଼ା ଆର୍ ଖୁବ ଲୁଜ୍, ସେ ଆଚାର୍ଯ୍ୟ ବ୍ରାହ୍ମଣ ଯିଏ ଯାଇକି ତାକୁ ଶୁଣିପାରିବ, ଆଲିଙ୍ଗନ କରିପାରିବ, ସବୁକିଛି ତାଙ୍କ ଦୁଃଖର କଥା କହିପାରିବ, ଏ ଜଗନ୍ନାଥ ମନ୍ଦିରର ସମ୍ଭବ। ଆଉ ଜଗନ୍ନାଥ ମନ୍ଦିର କଣ, ଯୋଉ କଥା କହୁଥିଲି ମନ୍ଦିରରେ ପ୍ରବେଶ କରି ଜଗନ୍ନାଥ ସେବା କରିବା, ସେ ସବୁଠୁ ଉନ୍ନତ ବ୍ରାହ୍ମଣ, ଯୋଉମାନେ ସାଧାରଣ ବ୍ରାହ୍ମଣ ନୁହଁ, ସେମାନେ ଜଗନ୍ନାଥଙ୍କ ଯୋଉ ପୂଜା କରନ୍ତି ଏ ସାଧାରଣ ବ୍ରାହ୍ମଣ ନୁହଁ, ସେମାନେ ଅବଶ୍ୟ ସେମାନେ ଜଗନ୍ନାଥଙ୍କର ନିତ୍ୟ ସିଦ୍ଧ ପାର୍ଷଦ, ସେ କିନ୍ତୁ ସେ ଉଚ୍ଚକୋଟୀର ବ୍ରାହ୍ମଣ ମାନେ ପୂଜା କରିଲେ, ଆଉ ସେ ମନ୍ଦିରରେ କିଏ ସେବା କରିବ, ଏ ଶବର ମାନେ ମାନେ ଫିଫ୍ଥ କ୍ଲାସ ଶବର ମାନେ, ଏ ଯେ ଶବର ମାନେ ଦୈତପତି ମାନେ, ସେମାନେ କଣ ବ୍ରାହ୍ମଣ କ୍ଷତ୍ରିୟ ଆଉ କଣ ବୈଶ୍ୟ କଣ ସେମାନେ, ଶୂଦ୍ର, ଆରେ ଶୂଦ୍ର ବି ନୁହନ୍ତି, ଶୂଦ୍ରଠୁ ବି ନିକୃଷ୍ଟ ସେମାନେ। ଆଉ ତାକୁ ଛୁଇଁଲେ ପରେ ଆମେ ଗାଧେଇବା, ଯାହାକୁ ଛୁଇଁଲେ ଆମେ ଗାଧେଇବା କଥା, ସେଇ ଯାଇକି ଜଗନ୍ନାଥ ସେବା କରୁଛନ୍ତି, ଏଇ ଜଗନ୍ନାଥର ମହିମା। ସେ କିଛି ପତିତ ପାବନ, ଆଉ ଜଗନ୍ନାଥ କେତେବେଳେ ସେବା କରିବେ, କୋଉ ସମୟରେ ସେବା କରୁଛନ୍ତି ଦୈତପତି ମାନେ ଜାଣିଛ? କେତେବେଳେ ଅଣବସରେ ଜ୍ୱର ହବ, ଜ୍ୱର ହବ ସେତେବେଳେ ଦୈତପତି ମାନେ କରିବେ, ସାରା ବର୍ଷ ବ୍ରାହ୍ମଣ ମାନେ କରିବେ, ଜ୍ୱର ହେଲେ ଦୈତ ମାନେ ପତି ମାନେ କରିବେ, ଠିକ ଅଛି? ସାରା ବର୍ଷ ଆପଣ ସୁସ୍ଥ ସବଳ ରହିଛନ୍ତି, ଭଲ ଅଛନ୍ତି, ତେଣୁ ଆପଣଙ୍କ ବ୍ୟବସାୟ ବନ୍ଧୁମାନେ, ଅଫିସର ବନ୍ଧୁମାନେ ସମସ୍ତେ ଆପଣଙ୍କ ପାଖରେ ବୁଲୁଛନ୍ତି, ଦେଖୁଛନ୍ତି, ତେଣୁ ଜ୍ୱର ହଉଛି କିଏ ଦେଖୁଛି ଆପଣଙ୍କୁ? ଜ୍ୱର ହବ କିଏ ଦେଖିବ? ଆପଣ କମ୍ପାନୀ ଅଫିସର ଦେଖିବା, କିଏ ଦେଖିବା? ପରିବାର ଲୋକ ଦେଖିବେ ନା? ଜଗନ୍ନାଥ ସଂସ୍କୃତି ଦେଖ, ବେଦ ପୁରାଣରେ ବ୍ରାହ୍ମଣ ମାନଙ୍କର ଏତେ ପ୍ରଶଂସା ଭଗବାନ କରିଛନ୍ତି, କିନ୍ତୁ ପୁରୀରେ କଣ ହେଇଛି, କାହାର ପ୍ରଶଂସା? ତମେ ମୋର ସେବା କରିବା କାରଣ ମୋତେ ଠିକ ଅଛି, ମୋ ଶରୀର ଖରାପ ହେଲେ ମୋ ଘର ଲୋକ ସେବା କରିବେ, ଘର ଲୋକ କିଏ? ତମେ ମୋ ଘର ଲୋକ ନୁହଁ, ତମେ ଶ୍ରେଷ୍ଠ ବ୍ରାହ୍ମଣ, କିନ୍ତୁ ମୋ ଘର ଲୋକ ହେଲେ ସବର ମାନେ ଆସି ସେମାନେ ମୋର ସେବା କରିବେ। ସେଥିପାଇଁ କାରଣ ଦୈତାପତି, ଦୈତ ମାନେ କଣ ଜାଣିଛ? ଦୈତ ରାଧେ ଜୟ ଜୟ ମାଧବ ଦୈତେ, ଦୈତ ମାନେ କଣ ଏ ଗାନ ଜାଣିଛ ନା? ଦୈତ ମାନେ ପ୍ରିୟ, ରାଧାରାଣୀ ଆପଣ ମାଧବଙ୍କର ଦୈତ ମାନେ ପ୍ରିୟ, ତ ବ୍ରାହ୍ମଣକୁ ଉଚ୍ଚ ସମ୍ମାନ, ପ୍ରଣାମ କରିବେ, ଧନ୍ୟବାଦ କରିବେ, ଥ୍ୟାଙ୍କ ୟୁ ଭେରି ମଚ୍। ଦୈତାପତି ମାନେ ତୁମ ମୋ ଘରର ଲୋକ, ଯେଉଁମାନେ ସାରା ଜଗତ ଅଛୁଆଁ ବୋଲି ତାଙ୍କୁ ପରିତ୍ୟାଗ କରାହଉଛି, ସବୁଠୁ ନିକୃଷ୍ଟ ବର୍ଣ୍ଣାଶ୍ରମର ବାହାରେ ଏକଦମ ପତିତ ଜଗନ୍ନାଥ ସଂସ୍କୃତି କଣ କରୁଛି? ଜଗନ୍ନାଥ ନା ନା ତମେ ମୋର ବ୍ରାହ୍ମଣଙ୍କ ମାନଙ୍କ, ବ୍ରାହ୍ମଣମାନଙ୍କ କ୍ଷେତ୍ରରେ ତାଙ୍କର ଭଗବାନ ସମ୍ପର୍କ ଅଲଗା, କିନ୍ତୁ ଏଇ ଅଛୁଆଁ ଯେଉଁମାନେ ଆଦିବାସୀ ତାଙ୍କର ଭଗବାନ ସମ୍ପର୍କ ଅଲଗା। ସେଥିରୁ ଆମେମାନେ ବୁଝିପାରୁଛେ ଜଗନ୍ନାଥ କେତେ କୃପାମୟ, ଜୀବ ଉଦ୍ଧାର ପାଇଁ ଜଗନ୍ନାଥ କେମିତି ଉତ୍କ୍ରିବ, ଆମର ସତ୍ୟଯୁଗ, ତ୍ରେତାଯୁଗ, ଦ୍ୱାପର ଯୁଗ, କଳିଯୁଗ, ସତ୍ୟଯୁଗରେ ଧ୍ୟାନରେ ଲୋକମାନେ ଉଦ୍ଧାର ପାଇବେ, ତ୍ରେତା ଯୁଗରେ ଯଜ୍ଞରେ ଉଦ୍ଧାର ପାଇବେ, ଦ୍ୱାପର ଯୁଗରେ ଅର୍ଚ୍ଚନାରେ ଉଦ୍ଧାର ପାଇବେ, କଳିଯୁଗ ଲୋକମାନେ ଆମେ ଏତେ ପତିତ, ଏତେ ଦିନହୀନ ଯେ ଆମେ କିଛି ପାରିବାନି, ସେଥିପାଇଁ କି ଆମ ପାଇଁ କଣ ଦିଆହେଇଛି, କଣ କରିବା, କଣ କରିବା, କେବଳ ହରିନାମ କରିବା, ହରିନାମ କରିଲେ ଉଦ୍ଧାର ପାଇବା, କାହିଁକି ନା ଆମେ ଖୁବ ଲେଜି, ଅଳସୁଆ ଆମେ, ତ ଆମେ ଧର୍ମ କର୍ମ କରିପାରିବାନି, ଅଳସୁଆ ତାହେଲେ ହରିନାମ କର, ଭଗବାନ ପାଇବ, ଠିକ ନା? କିନ୍ତୁ ସମସ୍ୟା ହଉଛି ଆମେ ଏତେ ଅଳସୁଆ, ଆମେ ଏତେ ସୁପର ଅଳସୁଆ ଯେ ହରିନାମ କରିବା ଆମର କଠିନ, ମାଳ ଝୁଲି ଧରିଲେ ନିଦ ଆସିଯିବ, ଏଇ ମାଳ ଝୁଲି ଧରିଲେ ଇଆଡ଼େ ମରିଯିବ, ସାର ମରିଯିବ, ଜଗନ୍ନାଥ ଦେଖିଲେ ଏଇ ତ ବଡ଼ ଅଳସୁଆ, ଏମାନେ କେମିତି ଉଦ୍ଧାର ପାଇବେ? ତ ଜଗନ୍ନାଥ ଗୋଟେ ବିଶେଷ ଉପାୟ କହିଲେ ଆମକୁ ଉଦ୍ଧାର କରିବା ପାଇଁ। ତ ଜଗନ୍ନାଥ କଣ ପାଇଁ ପ୍ରସିଦ୍ଧ? ଜଗନ୍ନାଥ କଣ ପାଇଁ ପ୍ରସିଦ୍ଧ? ଜଗନ୍ନାଥ ପୁରୀ କଣ ପାଇଁ ପ୍ରସିଦ୍ଧ? ମହାପ୍ରସାଦ, ଜଗନ୍ନାଥ ଆମକୁ ଉଦ୍ଧାର କରିବା ପାଇଁ ମହାପ୍ରସାଦ ଆଣିଲେ, କହିଲୁ ନା ଜପମାଳ ଧରିଲେ ନିଦ ଲାଗିବ, ମହାପ୍ରସାଦ ସେ ନିଦ ଲାଗିବ, ନିଦ କୁଆଡେ ପଳେଇବ, ଯେହେତୁ ଜଗନ୍ନାଥଙ୍କର କରୁଣା, ଯେଉଁମାନେ ମାନେ ଜଗନ୍ନାଥ ପାଖକୁ ଆସିଲେ ତାର ଉଦ୍ଧାର ନେବା କି ଗତି ନାହିଁ, ଉଦ୍ଧାର ପାଇବ ହିଁ, ଜବରଦସ୍ତ ଉଦ୍ଧାର ପାଇବ ସେ, ମାନେ ଭଗବାନଙ୍କର ଏମିତି ତ ସ୍ୱରୂପରେ ସେ ପ୍ରକାଶିତ ହେଇଛନ୍ତି, ଜବରଦସ୍ତ ତୁମେ ଉଦ୍ଧାର ପାଇବ, ଉଦ୍ଧାର ନ ପାଇଲେ ତମ ଗତି ନାହିଁ। ତା ନହେଲେ ଜଗନ୍ନାଥ ଦେଖ ଆଜି ଆମେରିକା, ଜର୍ମାନ, ଜାପାନ, ଚାଇନା, ରୁଷ, ଏଇ ଲୋକମାନେ କୋଉ ମୁସଲମାନ, କୋଉ ଖ୍ରୀଷ୍ଟିଆନ, କେଇ ହିନ୍ଦୁ, ଗୋରୁ ମାଂସ ଖାଇବା ଲୋକ, ତାଙ୍କର ଆଜି କେତେ ସୁନ୍ଦର ଗତି ହେଲା, ଜଗନ୍ନାଥ ଜଗନ୍ନାଥଙ୍କୁ ସେମାନେ କେତେ ଆକୃଷ୍ଟ ହେଉଛନ୍ତି, ଘରେ ଘରେ ଜଗନ୍ନାଥ ପୂଜା କରୁଛନ୍ତି, କେତେ ଭକ୍ତିଭାବ, କେତେ ପ୍ରେମ ଭାବ ଦେଇକି, ଜଗନ୍ନାଥ ହିଁ ଏକମାତ୍ର ସାରା ବିଶ୍ୱରେ ପୂଜ୍ୟ, ନାରାୟଣ ସାରା ବିଶ୍ୱରେ ପୂଜ୍ୟ ହେବା ଯାଇପାରିବେ, ନାରାୟଣ ସ୍ୱରୂପରେ ଭଗବାନ ସାରା ବିଶ୍ୱରେ ପୂଜ୍ୟ ହେଇପାରିବେନି, ଯଜ୍ଞ ପୁରୁଷ ରୂପରେ ସାରା ବିଶ୍ୱ ପ୍ରକାର ଯଜ୍ଞ ପୁରୁଷ ନାରାୟଣ ପରମାତ୍ମା ତାଙ୍କୁ ସବୁ ଉପାସନା କରିବା ଗଲେ ଯୋଗ୍ୟତା ଦରକାର। ନାରାୟଣଙ୍କୁ ଭଗବାନ ବ୍ରାହ୍ମଣ ମାନେ ପୂଜା କରିପାରିବେ, କିନ୍ତୁ ଜଗନ୍ନାଥଙ୍କର ପୂଜକ କିଏ? କାହିଁକି ଜଗନ୍ନାଥ ଆଜି ସାରା ବିଶ୍ୱବାସୀଙ୍କର ପୂଜା ହେଇପାରିବେ? କାହିଁକି ସାରା ବିଶ୍ୱବାସୀ ଜଗନ୍ନାଥଙ୍କ ପୂଜା କରିବାର ଯୋଗ୍ୟ ହେଇପାରିବେ? କାହିଁକି ଜଗନ୍ନାଥ କିଏ ପୂଜା କରୁଥିଲେ? ପ୍ରଥମେ କିଏ ପୂଜା କରୁଥିଲେ? ଶବର। ସେ ଶବର ହାତର ପୂଜାରୀ ପୂଜା ପାଇକି ଆସିଛନ୍ତି ପରା ସେ। ଜଗନ୍ନାଥ ହିଁ ଏକମାତ୍ର ଭଗବତ ସ୍ୱରୂପ ଯିଏ ସାରା ବିଶ୍ୱବାସୀଙ୍କର ପୂଜା ଲାଭ କରିବାର ଯୋଗ୍ୟ। ସେଥିପାଇଁକି ଆଜି ଆମର ଇସ୍କନରେ ସାରା ବିଶ୍ୱରେ ଯୋଉଠିକି ଯିବ ଜଗନ୍ନାଥ ମନ୍ଦିର ଘରେ ଘରେ ଜଗନ୍ନାଥଙ୍କ ପୂଜା ହଉଛି। ଏ ଜଗନ୍ନାଥଙ୍କର କରୁଣା, ଆମ ଭଳିଆ ଅତଭାଗ୍ୟ ଦୁର୍ଭାଗା ଅଳସୁଆ ସୁପର ଅଳସୁଆ ମାନଙ୍କ ପାଇଁକି ଜଗନ୍ନାଥ ଏକମାତ୍ର ଆମର ହଉଛନ୍ତି ଆଶା ଭରସା। ଆଉ ଗୋଟେ ଜଗନ୍ନାଥଙ୍କ କରୁଣା ହଉଛି ସବୁଠୁ ଯେ ଆମର ଜନ୍ମାଷ୍ଟମୀ କରୁଛେ, ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ ଦିନ ରାତି କେତେଟା ପର୍ଯ୍ୟନ୍ତ ତୁମେ ଉପବାସ କରୁଛ? କେତେଟା ପର୍ଯ୍ୟନ୍ତ? ବାରଟା ପର୍ଯ୍ୟନ୍ତ। ଗୁରୁ ପୂର୍ଣ୍ଣିମା ଦିନ କେତେଟା ପର୍ଯ୍ୟନ୍ତ ଉପବାସ କରୁଛ? ସନ୍ଧ୍ୟା ପର୍ଯ୍ୟନ୍ତ। ରାମନବମୀ ଦିନ କେତେଟା ପର୍ଯ୍ୟନ୍ତ ଉପବାସ କରୁଛ? ଦ୍ୱିପହର ପର୍ଯ୍ୟନ୍ତ। ରଥଯାତ୍ରା ଦିନ କେତେଟା ପର୍ଯ୍ୟନ୍ତ ଉପବାସ କରୁଛ? ନ ଉପବାସ ଉପବାସ କରିପାରିବେନି। ଜଗନ୍ନାଥ ସବୁଠୁ କରୁଣାମୟ। ମୋର ଭିତରେ ଜଗନ୍ନାଥ ଅଥାତ ଦିନ ଉପବାସ ନାହିଁ, ସ୍ନାନ ଦିନ ଦିନ ଉପବାସ ନାହିଁ। ଜଗନ୍ନାଥ କରୁ ଭକ୍ତମାନେ ତ ଖାଅ ପିଅ ମୋ ଧାମକୁ ଚାଲି ଆସ। ଏମିତି କାହିଁକି ଜଗନ୍ନାଥ ପୁରୀରେ ପୁରୀ ଲୋକମାନେ ମନେ କରନ୍ତି ଆମେ ଏକାଦଶୀ ବ୍ରତ କରୁଛୁ ନା? ପୁରୀ ଲୋକମାନେ ମନେ କରନ୍ତି ନା ପୁରୀରେ ଏକାଦଶୀ ନାହିଁ, ସେ ଏକାଦଶୀ କି ବାନ୍ଧିକି ପଛରେ ରଖିଦେଇଛନ୍ତି। ଆରେ ତୁ କିଏ ହେ? ତୋ ତିଥିରେ ମୋ ମହାପ୍ରସାଦ ଯଦି ବଡ ହେଇଗଲୁ ମୋ ମହାପ୍ରସାଦ ଖାଇବେନି, ଏକାଥରେ ସବୁ ମହାପ୍ରସାଦ ଖାଇବେ। କେତେ କରୁଣା ଦେଖ ତାପରେ ମୁଁ କହୁଛି ଯେ ତମେ ପୁରୀରେ ରହିଲେ ତମେ ମହାପ୍ରସାଦ ପାଇବ। ମହାପ୍ରଭୁଙ୍କର ନିର୍ଦ୍ଦେଶ ପୁରୀ ରହିଲେ ବି ପୁରୀରେ ଯୋଉମାନେ ଜନ୍ମଗ୍ରହଣ କରିଛନ୍ତି ପୁରୀ ପଣ୍ଡା ସେମାନଙ୍କର ତ ସ୍ୱର୍ଗବାସୀ ମାନଙ୍କ ତତ୍ୱଭୁଜ ଉପରେ ଦେଖୁଛନ୍ତି ନିତ୍ୟ ପାର୍ଷଦ ସେମାନେ, ତାଙ୍କ ପାଇଁ ଠିକ ଅଛି। କିନ୍ତୁ ଆମେମାନେ ସାଧକ ସାଧନା କରୁଛେ ତ ଆମମାନଙ୍କର ନିୟମ ପାଳନ କରିବାକୁ ପଡିବ। ମହାପ୍ରଭୁ କହିଛନ୍ତି ଯେ ମହାପ୍ରସାଦକୁ ଆମେ ପ୍ରଣାମ କରିବା ବନ୍ଦନା କରିବା ଏକାଦଶୀ, ତା ପରଦିନ ସେ ମହାପ୍ରସାଦ ନେଇକି ଆମେ ପାଳନା କରିବା। ଥରେ ହରିଦାସ ଠାକୁର ଯେତେବେଳେ ଏଇଠି ଥିଲେ ପୁରୀରେ, ତ ମହାପ୍ରଭୁଙ୍କର ସମସ୍ତ ଅନୁଗାମୀ ତ ଏକାଦଶୀ ପାଳନ କରିବେ, ସେ ଏକାଦଶୀ ଦିନ ତ କେହି ଅନ୍ନ ଖାଇବେନି, ଆଉ ପ୍ରସାଦ ହେଲେ ବି ଅନ୍ନ ପାଇବେନି, ବନ୍ଦନା କରିକି ରହିବେ। ତ ଦିନେ ଏକାଦଶୀ ଦିନ ସେ ଜପ କରୁଛନ୍ତି, ଜଣେ ପଣ୍ଡା ଜଗନ୍ନାଥ ମହାପ୍ରସାଦ ନେଇକି ଆସିକି ପହଞ୍ଚିଯାଇଛନ୍ତି। ତ କ'ଣ କରିବି, ମହା ସମସ୍ୟା ହେଇଗଲା। ଯଦି ମହାପ୍ରସାଦ ପାଇବେ ତାହେଲେ ଏକାଦଶୀ ଭଙ୍ଗ ହେଇଯିବ, ଯଦି ମହାପ୍ରସାଦ ନ ପାଇବେ ତାହେଲେ ଅପରାଧ ହେଇଯିବ, ମହାପ୍ରସାଦ ଚରଣରେ ଅପରାଧ ହେଇଯିବ। ତ କ'ଣ କରିବି, ମହାପ୍ରସାଦ ତ ଶାସ୍ତ୍ରରେ କୁହାଯାଇଛି ପ୍ରାପ୍ତ ମାତ୍ରଣ ଭକ୍ତବ୍ୟ, ମହାପ୍ରସାଦ ଦେଖିଲେ ସାଙ୍ଗେ ସାଙ୍ଗେ ଖାଇବ। ସେ ଛୁଆ ଅଛୁଆ ଗାଧେଇଛି ନ ଗାଧେଇଛି କିଛି ବିଚାର ନାହିଁ, ପ୍ରାପ୍ତ ମାତ୍ରଣ ଭକ୍ତବ୍ୟ ମୁଁ ପାଇଯାଇ ସାଙ୍ଗେ ସାଙ୍ଗେ ଗ୍ରହଣ କରିବି। ମହାପ୍ରସାଦ ଯେତେ ଶୁଦ୍ଧ, କୁକୁର ମୁହଁରୁ ଚାନ୍ଦାଳ ମୁହଁରୁ କୁକୁର ମୁହଁରୁ ନେଇକି ବ୍ରାହ୍ମଣ ଖାଇବ ମହାପ୍ରସାଦ ଅଶୁଦ୍ଧ ହବନି। ତ ହରିଦାସ ଠାକୁର କ'ଣ କରିବେ, ଖାଇଲେ ଏକାଦଶୀ ଭାଙ୍ଗିଯିବ, ନ ଖାଇଲେ ମହାପ୍ରସାଦରେ ଅପରାଧ ହେଇଯିବ। ତ ହରିଦାସ ଠାକୁର କ'ଣ କଲେ ନା, ମହାପ୍ରସାଦ ପାଇବା ଆଗରୁ ତ ମହାପ୍ରସାଦର ମହିମା ଗାନ କରିବାକୁ ପଡ଼ିବ ନା, ମହାପ୍ରସାଦେ ଗୋବିନ୍ଦେ ନାମ ବ୍ରାହ୍ମଣେ ବୈଷ୍ଣବେ। ତ ହରିଦାସ ଠାକୁର କ'ଣ କଲେ, ତ ସାଙ୍ଗେ ସାଙ୍ଗେ ନ ଖାଇଲେ ତ ଅପରାଧ ହେଇଯିବ, ଖାଇଲେ ଏକାଦଶୀ ଭାଙ୍ଗିଯିବ, ମହାପ୍ରସାଦ ମହିମା ଗାନ ଆରମ୍ଭ କରିଲେ। ତ ସାରା ଦିନ ମହିମା ଗାନ କରୁଛନ୍ତି, ସାରା ଦିନ ସାରା ରାତି ମହିମା ଗାନ କରିକି ତାପରେ ସୂର୍ଯ୍ୟ ଉଦୟ ହେଲା, ମହିମା ଗାନ ବନ୍ଦ କରିକି ଏବେ ପ୍ରସାଦ ପାଇଲେ। ଦଦାମେ ବୁଦ୍ଧି ଯୋଗମ୍, ଭଗବାନ କୃଷ୍ଣ କହୁଛନ୍ତି ତେଷାଂ ସତତ ଯୁକ୍ତାନାଂ ଭଜତାଂ କୃତିପୂର୍ବକମ୍ ଦଦାମେ ବୁଦ୍ଧି ଯୋଗମ୍ ତାଂ ଜନମାନ ଉପଜାନ୍ତି ତେ। ଯୋଉମାନେ ମୋର ପ୍ରତି ପ୍ରେମମୟୀ ସେବାରେ ନିଜକୁ ଯୁକ୍ତ କରୁଛନ୍ତି, ପ୍ରେମମୟୀ ସେବା ଏ ଲୋକ ଦେଖାଣିଆ ସେବା ନୁହଁ, ମନକୁ ବୁଝେଇଲା ଭଳିଆ ସେବା ନୁହଁ, ଠକିକି ସେବା ନୁହଁ, ଜବରଦସ୍ତ ସେବା ନୁହଁ। ଭଗବାନଙ୍କର ସେବା କରିବା ପ୍ରେମରେ, ତାଙ୍କୁ ଭଗବାନ ସେ ବୁଦ୍ଧି ଦେବେ। ଯେକୌଣସି ସେବା କୁହାହବ ସେବା ଘରେ କଣ ଲୁଚିକି ପଳେଇବା, ଇଆଡ଼େ ପଳେଇବା, ପ୍ରଭୁ କହୁଛନ୍ତି କରିବା ଟିକେ ହେଲେ, ଏମିତିକା ନୁହଁ, ପ୍ରେମରେ କହିବା। ତାଙ୍କୁ ଭଗବାନ ସେ ବୁଦ୍ଧି ଦେବେ। ଭଗବାନ କାହାକୁ ବୁଦ୍ଧି ଦେବେ ନା, ତେଷାଂ ସତତ ଯୁକ୍ତ ନାମ ଭଜତାଂ ପ୍ରୀତିପୂର୍ବକ, ଖୁବ ପ୍ରୀତି ସହକାରେ ଯେଉଁମାନେ ଭଗବାନଙ୍କର ଭଜନା କରୁଛନ୍ତି। ତ ଏଭାବେ ମୁଁ ବର୍ଣ୍ଣନା କରିଲି ଯେ ଜଗନ୍ନାଥ କେତେ କରୁଣାମୟ। ଆଉ କଳି ଯୁଗରେ ଆମର ଜଗନ୍ନାଥ ଏକମାତ୍ର ଆଶ୍ରୟ। ଆଉ ଜଗନ୍ନାଥଙ୍କର ଆକର୍ଷଣ ଦେଖନ୍ତୁ, ଜଗନ୍ନାଥଙ୍କ ରୂପଟି ଦେଖିଲା ବେଳେ କେଉଁଭଳିଆ, କଳା ମୁହଁ, ବଡ଼ ବଡ଼ ଆଖି, ଗୋଡ଼ ନାହିଁ, ହାତ ନାହିଁ, କିନ୍ତୁ ସେ ସାରା ଜଗତକୁ ଆକର୍ଷଣ କରୁଛନ୍ତି। ଭକ୍ତ ତାକୁ ପଦ୍ମମୁଖ, ହାତ ନାହିଁ ପଦ୍ମହସ୍ତ, କିଭାବେ ତାର ବନ୍ଦନା କରୁଛି କୋଟି କୋଟି ଲୋକ। ମୋତେ ଆଶ୍ଚର୍ଯ୍ୟ ଲାଗେ ଯେ କିଭଳି ଆମର ବିଦେଶୀ ଭକ୍ତମାନଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବାକୁ ଦିଆ ହୁଅନି। ମୁଁ ଯଦି ଖ୍ରୀଷ୍ଟିଆନ ହେବି ଆଉ ମୋତେ କହିବେ ଖ୍ରୀଷ୍ଟିଆନଙ୍କର ହେଡ଼କ୍ୱାର୍ଟର ଭାଟିକାନରେ ତୁ ପ୍ରବେଶ କରିପାରିବୁନି, ତୁ ହିନ୍ଦୁ ହେଇଥିଲୁ, ତୁ ତାହେଲେ ମୁଁ କୌଣସି ଖ୍ରୀଷ୍ଟିଆନ ହେବି ନା କି? ଏଇଟା ଠିକ ସେଇଭଳିଆ ସେମାନେ ସବୁ ମୁସଲମାନ ଧର୍ମ, ଖ୍ରୀଷ୍ଟିଆନ ଧର୍ମ, ଇହୁଦୀ ଧର୍ମ ସବୁ ଛାଡ଼ି ଛୁଡ଼ି ଯାଇକି ଜଗନ୍ନାଥଙ୍କର ଭକ୍ତ ହେଲେ ନା ନା ତୁମେ ମନ୍ଦିର ପ୍ରବେଶ କରିପାରିବନି। କିନ୍ତୁ ଜଗନ୍ନାଥଙ୍କର ଏତେ ଆକର୍ଷଣ ଦେଖିବୁ, କେତେ ଆକର୍ଷଣ ଦେଖନ୍ତୁ, ହଜାର ହଜାର ବିଶ୍ୱବାସୀ ଏଇ ପୁରୀକୁ ଆସୁଛନ୍ତି, ତାଙ୍କ ମନ୍ଦିର ପ୍ରବେଶ କରିବା ସୁଯୋଗ ନ ଦେଲେ ବି ସେ ଜଗନ୍ନାଥଙ୍କର ଆକୃଷ୍ଟ। ଏଇଠି ଜଗନ୍ନାଥଙ୍କର ଆକର୍ଷଣ। ତ ଏଇ କଥା ଶାସ୍ତ୍ରରେ ବର୍ଣ୍ଣନା କରାହଉଛି, ଜଗନ୍ନାଥ ଯେ ଏଇ ସ୍ୱରୂପରେ ଆବିର୍ଭୂତ ହେବେ, ଏଇ ଜଗନ୍ନାଥ ବିଗ୍ରହ ଆବିର୍ଭାବ ହେବାର ବହୁ ବହୁ ପୂର୍ବର କଥା। ଯେଉଁ ଜଗନ୍ନାଥ ସ୍ୱରୂପରେ ଆମେ ଦେଖୁଛେ ଚତୁର୍ଦ୍ଧା ମୂର୍ତ୍ତି, ଜଗନ୍ନାଥ ବଳଦେବ ସୁଭଦ୍ରା ସୁଦର୍ଶନ, ଏଇ ସ୍ୱରୂପରେ ଭଗବାନ ସବୁବେଳେ ଦେଖା ଦିଅନ୍ତି। ଭଗବାନ ବ୍ରହ୍ମାଙ୍କର ପ୍ରଥମ 50 ବର୍ଷ ନୀଳମାଧବ ରୂପରେ ଏଇ ନୀଳାଚଳରେ ନୀଳାତ୍ରିରେ ନୀଳାବିଳାସ କରନ୍ତି। ପ୍ରଥମ 50 ବର୍ଷ ବ୍ରହ୍ମାଙ୍କର ଆୟୁକୁ କୁହାଏ ପରା। ତ ପ୍ରଥମ ପରାର୍ଦ୍ଧ ମାନେ 50 ବର୍ଷ ନୀଳମାଧବ ରୂପରେ ସେ ପୂଜା ପାଆନ୍ତି, ଆଉ ଦ୍ୱିତୀୟ ପରାର୍ଦ୍ଧରେ ଏ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ସେ ପୂଜା ପାଆନ୍ତି। ତ ଚତୁର୍ଦ୍ଧା ମୂର୍ତ୍ତି ପ୍ରକଟ ହେବାର ଆଗର କଥା, ସେତେବେଳେ ଭଗବାନ ଏଠି ଜଗନ୍ନାଥ ବଳଦେବ ସୁଭଦ୍ରା ଏହି ସ୍ୱରୂପରେ ଆତ୍ମପ୍ରକାଶ କରିନାହାନ୍ତି। ତ ବ୍ରହ୍ମାଙ୍କର ପ୍ରତିଦିନର ଅବସାନରେ ଭୂଲୋକ ଭୂବଲୋକ ସ୍ୱର୍ଲୋକ ଏଠି ପ୍ରଳୟ ହୁଏ। ସେଇ ପ୍ରଳୟରେ ସବୁ ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଯାଏ। ତ ବ୍ରହ୍ମା ସାରା ଦିନ ସାରା ରାତ୍ର ଅତିବାହିତ କରନ୍ତି, ତାପରେ ଦିନ ସକାଳେ ପୁଣି ସୃଷ୍ଟି କାମ ଆରମ୍ଭ କରିବେ। ତ ଥରେ ବ୍ରହ୍ମା ସୃଷ୍ଟି କରିବାର ପୂର୍ବରୁ ଚିନ୍ତା କରୁଛନ୍ତି ଯେ ମୁଁ ବ୍ରହ୍ମାଣ୍ଡ କାହିଁକି ସୃଷ୍ଟି କରିବି, ଏଇ ବ୍ରହ୍ମାଣ୍ଡରେ ତ ଜୀବମାନଙ୍କର ହେଲେ ଦୁଃଖ ହିଁ ଦୁଃଖ, ତୁମେ ଜଗତରେ କ'ଣ କଲ୍ୟାଣ କରୁଛୁ, ଜଗତବାସୀମାନଙ୍କୁ ଗୋଟେ ଜାଗା ତିଆରି କରିବି ଯେଉଁ ସ୍ଥାନରେ ଯିବା ଖେଳ ଦୁଃଖ ହିଁ ହବ। ତ ବ୍ରହ୍ମାଙ୍କର ହୃଦୟରେ କରୁଣା ଭାବ ଆସିଲା କି କେମିତି ଜୀବର କେମିତି ଉଦ୍ଧାର ହବ, ମୁଁ ଏଇ ଭବବନ୍ଧନ କରିବା ପାଇଁକି ସଂସାର କାରାଗାର ନିର୍ମାଣ କରୁଛି, ତ ଜୀବଙ୍କର କଲ୍ୟାଣ ହବ କେମିତିକା? ତ ବ୍ରହ୍ମାଙ୍କର ହୃଦୟରେ ଏତେ ଦୁଃଖ ଆସିଲା, ସେ ବ୍ରହ୍ମଲୋକରେ ଛାଡ଼ିକି ଭଗବାନ ବିଷ୍ଣୁଙ୍କୁ ଗଲେ ଯେ ପ୍ରଭୁ ଆପଣ ଗୋଟେ ବ୍ୟବସ୍ଥା କରନ୍ତୁ, ମୋତେ ସୃଷ୍ଟି କରିବା ପାଇଁ ଗୋଟେ ଜାଗା ଦେଇଛନ୍ତି ଯେଉଁ ଜାଗାରେ ଜୀବକୁ ପ୍ରତିନିୟତ ଦୁଃଖ ଦୁଃଖ ଭୋଗ କରିବାକୁ ପଡ଼ୁଛି, ତ ଆପଣ କୃପା କରିକି ଉପାୟ କରନ୍ତୁ କେମିତି ସବୁ ଜୀବମାନେ ଅନାୟାସରେ ଉଦ୍ଧାର ପାଇବେ। ସେତେବେଳେ ଭଗବାନ ନାରାୟଣ କହିଲେ ତୁମେ ଯାଅ, ବୈକୁଣ୍ଠରେ କହିଲେ ତମେ ଏଇ ଧରାଧାମରେ ଦକ୍ଷିଣ ସାଗରର ତୀରେ ନୀଳାଚଳ ଧାମ ରହିଛି, ଏଠି ନୀଳ ସାଗରର ତୀରରେ ନୀଳ ପର୍ବତର ଉପରେ ନୀଳ କନ୍ଦରର ମଧ୍ୟରେ ନୀଳ ମାଧବ ରୂପରେ ସେତେବେଳେ ଭଗବାନ ପୂଜା ପାଉଥିଲେ। ତ ଭଗବାନ କହିଲେ ତୁମେ ଯାଅ, ସେ ମୋର ପୁରୁଷୋତ୍ତମ କ୍ଷେତ୍ର, ଯେଉଁ ପୁରୁଷୋତ୍ତମ କ୍ଷେତ୍ର ମୋର ଏତେ ପ୍ରିୟ, ପ୍ରତିଟା ଜାଗାରେ ଭଗବାନଙ୍କର ନାଁ ଗୋଟେ, ଧାମର ନାଁ ଆଉ ଗୋଟେ, ଭଗବାନଙ୍କ ନାଁ ରାମ, ଧାମର ନାମ ଅଯୋଧ୍ୟା, ଭଗବାନଙ୍କ ନାଁ ହଉଛି କୃଷ୍ଣ, ଧାମର ନାମ ହଉଛି ବୃନ୍ଦାବନ, କିନ୍ତୁ ଏଠି ଭଗବାନଙ୍କ ନାମ ଯାହା, ଧାମର ନାମ ସେୟା। भगवान का नाम पुरुषोत्तम, भगवान पुरुषोत्तम और धाम नाम पुरुषोत्तम क्षेत्र, कारण भगवान क्षेत्र एत प्रिय से निज नाम पुरुषोत्तम क्षेत्र। तो से तुम से पुरुषोत्तम क्षेत्र नीलाचल धाम को जाओ, से तुम्हें तपस्या कर, तुम तपस्या संतुष्ट है कि मुराधाम अधिवासन को साक्षात स्वयं दर्शन देवी आ मो दर्शन पाई समस्त भगवत धाम फेरी जी। तो सांगे सांगे ब्रह्मा खुशी है कि आसिल आसिक कौटी ओल्ल कौटी ओल्ल ब्रह्मगिरी, ब्रह्मगिरी ब्रह्म जो अवतरण होती ब्रह्मगिरी तो सी अवतीर्ण सुंदर से कंक्रीट घर बाड़ी अवस्था ना खूब सुंदर परिवेश वन उद्यान फल फूल पुष्प इत्यादि भरा था। से कहला ना ब्रह्मा आसिकी सुंदर तपस्या आरंभ कर तपस्या संतुष्ट हेल्ला भगवान दर्शन देवे समस्त धरित्रीवासी भगवान को साक्षात दर्शन करेंगे भगवान को धाम को फेरी जी। तो ये संवाद सारा ब्रह्मांड में प्रचारित हो गला जे भगवान निर्देशन्ति ब्रह्मांड तपस्या पर जगतवासी भगवान को दर्शन करके साक्षात भगवत धाम जी समस्त मन आनंद जे भगवान केते करुणामय ब्रह्मा जगतवासी को सुंदर व्यवस्था कर ले समस्त आनंद गोटे लोक दुख गोटे लोक दुख चिंतार पड़गला से किए जानते किए जमराज जमराज चिंता कौन अरे समस्त दर्शन कर भगवत धाम मो कंपनी चल पाप पुण्य कले ना आसे मुझे विचार करी ते बो लोक मैंने कौन कर समस्त भगवत धाम जी से ना 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 ये तो करी देवी मु समस्त भगवत धाम गल मोर कंपनी चल का। तो ब्रह्मा तपस्या कर जमराज जमल को दौड़ी दौड़ दौड़ी नीलाचल को आस नीलाचल पहाड़ अक्षय पट तले सुंदर रोहिणी कुंड रोहिणी कुंड तीर रत्न सिंहासन रूप से लक्ष्मी नारायण स्वयं विराजमान कर। तो जमराज आसिक खूब स्तव स्तुति सब आरंभ करदे हाँ तो भगवान ना कि स्तव स्तुति खूब प्रसन्न हम जहाँ स्तव स्तुति कर भगवान को सब प्रसन्न हम। तो भगवान प्रसन्न है कहले अच्छा हे प्रिय पुत्र कह तुम पर आम खूब सन्तुष्ट बरत माग। तो जमराज कहले तो प्रथम शपथ कर हाँ मुझ जो बर मागे से बर तुम देव हाँ कह तुम कौन लगे तुम्हें आमको यही बर दि जो आम शुणिल ब्रह्मा तपस्या कर समस्त दर्शन देव आ समस्त दर्शन तो पापी पुण्य के रही सब पल आम ठीक कर तुम यही कृपा कर तुम दर्शन देवनी कहीं भी उद्धार ना पाते। तो नारायण लक्ष्मी बर्तमान कौन हम यार तो ब्रह्मा तपस्या कर दर्शन दि यार जमराज कह दर्शन दिये। तो लक्ष्मीदेव कहले हे प्रिय पुत्र ये नीलाचल धाम आम नित्य निवास स्थल यही स्थान पैत्याग आम कौटी जापर यही स्थान में जो मैंने जन्मग्रहण करती से मनीष हौ कीट पतंग हौ स्वर्ग लोकवासी मैंने चतुर्भुज रूप से दर्शन करती हाँ आम कलिजुग बुद्धि ये चिंता कर बुझार क्षमता ना बाहर कार्यकलाप देखिकी ना शास्त्र दृढ़ भाव कह दृढ़ खाइले भी हविषार न हुए तमिल मुझे कहते मछ खाइब आसिक पूरी रत महात्म वर्णा करा से लक्ष्मी कहले जे हे जमराज तमुक आम जमराज पोजिशन बसई तमको प्रभु दायित्व दे तुम लोक माप पुण्य विचार कर किंतु कौटी कर पंचुकशी जगन्नाथ पुरी धाम बाहर तुम जहाँ अधिकार ये पंचुकशी भितर तुम पाप पुण्य से जो हौ कीट पतंग मनीष हौ जो मैंने पुरी जन्म ग्रहण करेंगे ଯମରାଜ ତାର ପାପ ପୁଣ୍ୟ ବିଚାର କରିବା ତମର ଅଧିକାର ନାହିଁ। ଏ ପଞ୍ଚକୋଶୀ ବାହାରେ ତମେ ଯାହା କରୁଛ ତମେ ସେ ଅଧିକାର ଦିଆହେଇଛି। ତା ବୋଲି ଏ ପୁରୀରେ ଯେଉଁମାନେ ଜନ୍ମଗ୍ରହଣ କରିବେ ତାଙ୍କର ପାପ ପୁଣ୍ୟ ଖରାପ କଲେ ଯେ ଦଣ୍ଡ ପାଇବେ ତା ନୁହଁ, ସେ ଦଣ୍ଡ ପାଇବେ। ଦ୍ୱିତୀୟ ଦଣ୍ଡ ଦବା ସ୍ୱୟଂ ଜଗନ୍ନାଥ ଦେବେ। ତ ପୁରୀରେ ରହିକି ଭଲ କରିଲେ ଭଲ, ଖରାପ କଲେ ବି ଭଲ ନା? ପୁଣ୍ୟ କଲେ ଭଲ, ପାପ କଲେ ଜଗନ୍ନାଥ ଥାପଡ ଦେବେ, ଖରାପ କଣ ହେଲା? ଜଗନ୍ନାଥ ଗୋଟେ ଲାଠି ଦେବେ, ଆରେ ଖୁବ ଭଲ। ତ ପୁରୀରେ ଯଦି ରହିବ ଯାହା କରିବ ଭଲ, ତାହେଲେ ଯଦି ଜଗନ୍ନାଥ ଆନୁଗତ୍ୟ ରହିବ ଯେଉଁମାନେ ତାହେଲେ ତାଙ୍କର କେତେ ଉଦ୍ଧାର କରିବେ ସେମାନେ। ସେତେବେଳେ ନାରାୟଣ କଣ କଲେ, କହିଲେ ନା ଆମେ ତ ଏଇ ସ୍ଥାନ ଛାଡ଼ି ଯାଇପାରିବୁନି। ବ୍ରହ୍ମାଙ୍କୁ ଡାକିଲେ ଆଉ ଯମରାଜଙ୍କୁ ଡାକିଲେ, କହିଲେ ଠିକ ଅଛି ଆମେ ତମ ଦୁଇ ଜଣଙ୍କର ମନବାସନା ପୂର୍ଣ୍ଣ କରିବୁ। ହେ ଯମରାଜ, ତମର ମନବାସନା ପୂର୍ଣ୍ଣ କରିବା ପାଇଁ କି ଆମେମାନେ ଆଜିଠୁ ନିଜକୁ ଏଇ ସ୍ୱର୍ଣ୍ଣ ବାଲୁକାର ତଳରେ ଲୁକାଇଟିକି ରଖିବୁ। ସେତେବେଳେ ସମୟରେ ଏଇ ନୀଳ ଶୈଳ ଯେ ପର୍ବତ ଥିଲା, ଏଇ ସମୁଦ୍ର ତୀରରେ ଚାରିପାଖରେ ସୁନାର ବାଲି ଥିଲା, ସୁନା ବାଲି ଥିଲା। ଏ କଳିଯୁଗର ସୁନା ବାଲି ନାହିଁ, ସେ ମାଟି ବାଲି ହେଇଯାଇଛି ନା? ଏ ସୁନା ବାଲି ଥାନ୍ତା ତାର କଣ ଅବସ୍ଥା ହେଇଥାନ୍ତା? ହଁ, ସବୁ ଗାଡ଼ା ଗାଡ଼ା ହେଇଯାଇଥାନ୍ତା, କିନ୍ତୁ ଆଉ କଥା ସବୁ ବସ୍ତା ହେଇକି ନେଇ ପଳେଇଥାନ୍ତେ। ସେତେବେଳେ ଏଇଭଳିଆ ନଥିଲା ଅବସ୍ଥା ଲୋକମାନଙ୍କର। ସେଥିପାଇଁ କି ଭଗବାନ କହିଲେ ସୁନା ବାଲିର ଝଡ଼ ହବ, ଏଇ ଝଡ଼ରେ ମୁଁ ନିଜକୁ ଲୁଚେଇକି ରଖିବୁ। କିନ୍ତୁ ହେ ଯମରାଜ, ତମେ ତ ଜାଣିଛ ମୁଁ ସର୍ବଶକ୍ତିମାନ ହେଲେ ବି ମୋ ଭକ୍ତ ପାଖରେ ମୋର ଶକ୍ତି ନାହିଁ। ମୁଁ ଅତ୍ୟନ୍ତ ଗୁହ୍ୟ ଗୋପ୍ୟ ବସ୍ତୁ ହେଲେ ବି ଯେତେବେଳେ ଭକ୍ତ ଆସିବ ସେ ଭକ୍ତ ପାଖରେ ମୁଁ ନିଜକୁ ଲୁଚେଇକି ରଖିପାରିବିନି। ଅହଂ ଭକ୍ତ ପରାଧୀନ ଅସ୍ୱତନ୍ତ ଯୁବତୀଜ ସାଧୁଗ୍ରସ୍ତ ହୃଦୟ ଭକ୍ତରି ଭକ୍ତଜନ ପ୍ରିୟ। ସାଧୁ ମାନେ ତାଙ୍କର ହୃଦୟରେ ମୋତେ ଆରେଷ୍ଟ କରି ବନ୍ଧନ କରି ରଖିଛନ୍ତି, ତାଙ୍କ କଥା ଅନୁସାରେ ମୁଁ ଚଳେ। ମୋ ଭକ୍ତ ଆସିବ ଦିନେ, ମୋ ଇନ୍ଦ୍ରଦେବ ମୋ ପରମ ଭକ୍ତ ଆସିବ, ସେ ଭକ୍ତରେ ଏତେ ବ୍ୟାକୁଳିତ ହବ ମୁଁ ଆଉ ନିଜକୁ ସମ୍ଭାଳିକି ରଖିପାରିବିନି। ସେଇଦିନ ମୁଁ ପ୍ରକାଶିତ ହେବି, କୀ ରୂପରେ ପ୍ରକାଶିତ ହେବି? ମୁଁ ନୀଳମାଧବ ରୂପରେ ନୁହଁ, ଲକ୍ଷ୍ମୀନାରାୟଣ ରୂପରେ ନୁହଁ, ମୁଁ ଦାରୁପ୍ରମ ଚତୁର୍ଦ୍ଧାମୂର୍ତ୍ତି ରୂପରେ ପ୍ରକାଶିତ ହେବି। ଜଗନ୍ନାଥ ବଳଦେବ ସୁଭଦ୍ରା ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି, ସୁଦର୍ଶନ ବ୍ୟତିରିକରେ ଜଗନ୍ନାଥ ବଳଦେବ ସମ୍ପୂର୍ଣ୍ଣ ପୂର୍ଣ୍ଣତା ଲାଭ ହବନି। ସେତେବେଳେ ନାରାୟଣ କହିଲେ, ତମେ ହେ ବ୍ରହ୍ମା, ତମେ ବ୍ରହ୍ମ ଲୋକରୁ ଆସିକି ଏଇ ବିଗ୍ରହ ପ୍ରତିଷ୍ଠା କରିବ, ଆଉ ଯେ ବ୍ୟକ୍ତି ବିଗ୍ରହ ଦର୍ଶନ କରିବ ସମସ୍ତ ପାପରୁ ଉଦ୍ଧାର କରିକି ସେ ଭଗବତ ଧାମ ଚାଲିଯିବ। ଜୟ ଜଗନ୍ନାଥ ସ୍ୱାମୀ କି। ଇଏ ହେଉଛି ସେଇ ଚତୁର୍ଥା ମୂର୍ତ୍ତି। ପରବର୍ତ୍ତୀ ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ଆସିଲେ, ଏଇ ବିଶେଷ ଲୀଳା ମାଧ୍ୟମରେ ଭଗବାନ ଆମମାନଙ୍କ ଭଳିଆ କଳିହତ ବଦ୍ଧ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ କି ଏ ଚତୁର୍ଥ ମୂର୍ତ୍ତି ପ୍ରକାଶ କରିଲେ। ତ ଭଗବାନଙ୍କର ଭକ୍ତ ଉଦ୍ଗ୍ରୀବ ହେଲେ ଭଗବାନ ଯେ ନିଜକୁ ସମ୍ଭାଳିକି ରଖିପାରନ୍ତିନି। ଯେ ଅଲାରନାଥ ଭଗବାନ ଅଛନ୍ତି, ଅଲାରନାଥ ଅଲାରନାଥ କେଉଁମାନେ ଯାଇଛ ହାତ ତଳ? ଅଲାରନାଥ ଭଗବାନ ଅନେକ ଯାଇନାହାନ୍ତି। ଯେତେବେଳେ ଭଗବାନ ଜଗନ୍ନାଥ ଅନବସର ହୁଏ, ଅନସର ହୁଏ, ଜରଲୀଳା କରନ୍ତି, ସେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନର ବିରହ ସହି ନ ପାରିକି ସେ ଅଲାରନାଥ ଯାଆନ୍ତି। ବ୍ରହ୍ମଗିରିରେ ଅଲାରନାଥ ଭଗବାନ ଅଛନ୍ତି। ଥରେ ସେ ଦକ୍ଷିଣ ଭାରତରୁ ଆଲୁଆର ଆସିଥିଲେ, ଆଲୁଆର ଆଲୁଆର ପରମ ଭକ୍ତମାନଙ୍କୁ ଦକ୍ଷିଣ ଭାରତରେ ଆଲୁଆର କହନ୍ତି। ଆଲୁଆର ଯୋଉମାନଙ୍କ ସାଙ୍ଗରେ ଭଗବାନ ସାକ୍ଷାତ ବିଭିନ୍ନ ପ୍ରକାର ଲୀଳା କରିଛନ୍ତି ତାକୁ ଆଲୁଆର କୁହାହୁଏ। କାରଣ ଜଣେ ଆଲୁଆର ଶୁଣିଲେ, ପଢ଼ିଲେ ପୁରାଣରେ ଯେ ସାକ୍ଷାତ ପରମ ବ୍ରହ୍ମ ଦାରୁବ୍ରହ୍ମ ରୂପରେ ଜଗନ୍ନାଥ ପୁରୀରେ ଦର୍ଶନ ଦେଉଛନ୍ତି, ତାଙ୍କୁ ଦର୍ଶନ କରିବା ପାଇଁ କି ଖୁବ ଉଦ୍ଗ୍ରୀବ ହେଇକି ଖୁବ ଉତ୍କଣ୍ଠାର ସହ ସେ ଚାଲି 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 ଚାଲିକି ଦକ୍ଷିଣ ଭାରତରୁ ଆସିଲେ। ସେ ଆଲୁଆର ଆସିଲେ, ଯେତେବେଳେ ପହଞ୍ଚିଲେ ସେତେବେଳେ ଅନବସର ସମୟ, ଜଗନ୍ନାଥ ମନ୍ଦିର ବନ୍ଦ, ଜଗନ୍ନାଥଙ୍କର ଗୋପନ ସେବା ନିଭୃତ ସେବା ହେଉଛି। ଏହି ସମ୍ପର୍କରେ ପୁରାଣ ଶାସ୍ତ୍ରରେ ବିଭିନ୍ନ କଥା ବର୍ଣ୍ଣନା କରାହେଇଛି ଯେ ଜଗନ୍ନାଥଙ୍କର ଏ ଅଣବସ୍ତ୍ର ହେଲା କେତେ ଗୁରୁତ୍ୱପୂର୍ଣ୍ଣ ଗୋପନ, କାହାକୁ ଦର୍ଶନ କରିବାକୁ ଦିଆ ହବ ତା ଭିତରକୁ। ଇଏ ଆସିକି କଣ କହିଲେ, କହିଲେ ମୁଁ ତ ଠାକୁରଙ୍କୁ ଦର୍ଶନ କରିବି। ତୁ ପଣ୍ଡା ମନ୍ଦିର କହିଲେ, ନା ନା ଭଗବାନଙ୍କ ଜ୍ୱର ହଉଛି ବର୍ତ୍ତମାନ, ତ ଦକ୍ଷିଣ ଭାରତ ଲୋକମାନେ ତ ଐଶ୍ୱର୍ଯ୍ୟ ମାର୍ଗର ଲୋକ, ହେ କଣ ଫାଲତୁ କଥା କହୁଛ, ଭଗବାନଙ୍କ ଜ୍ୱର ହୁଏ ନା କଣ। ପଣ୍ଡା ମନ୍ଦିର, ନା ତମ ଭଗବାନଙ୍କ ଜ୍ୱର ନ ହଉ, ଆମ ଭଗବାନଙ୍କ ଜ୍ୱର ହୁଏ, ତାହେଲେ ତମେ ସେବା କରୁଛୁ, ତ ଭଗବାନଙ୍କର ଜ୍ୱର ହୁଏ, କାହିଁକି ଜ୍ୱର ହୁଏ, କି ଜ୍ୱର ହୁଏ, ମ୍ୟାଲେରିଆ ଜ୍ୱର ହୁଏ, ଡେଙ୍ଗୁ ଜ୍ୱର ହୁଏ, ଭଗବାନ କି ଜ୍ୱର ହୁଏ, କୋଉ ମଶା କାମୁଡ଼ିକି ଜ୍ୱର ହୁଏ, ଏ ମଶା କାମୁଡ଼ା ଜ୍ୱର ନୁହଁ, ଭଗବାନ ଜ୍ୱରଲୀଳା କରନ୍ତି ଯାହା ମାଧ୍ୟମରେ ମୋର ଭକ୍ତ ମୋର ଅନ୍ତରଙ୍ଗ ସେବା କରିବାର ସୁଯୋଗ ପାଇବ। ସୁସ୍ଥ ଅବସ୍ଥାରେ ସେବା କରୁଛି ଗୋଟେ ଭାବ, ଆଉ ଶରୀର ଅସୁସ୍ଥ ହେଲେ ମୋର ଅନ୍ତରଙ୍ଗ ସେବାର ସୁଯୋଗ ପାଇବ। ଏ ହେଉଛି ଅନବସର ଲୀଳା। ଆଉ ଗୋଟେ ଅନବସର ଲୀଳାର କାରଣ ହେଉଛି କଣ, ଭଗବାନଙ୍କର ଗୁପ୍ତ ସେବା ହୁଏ, ସେଠି ଭଗବାନ ଲକ୍ଷ୍ମୀ ଦେବୀଙ୍କର ବିଶେଷ ସେବା ଗ୍ରହଣ କରନ୍ତି, ସେଠି ଅନ୍ୟ କାହାକୁ ସେଠି ଅନୁମତି ଦିଆ ହୁଏନି। ଆଉ ଗୋଟେ ଅନବସର ବର୍ଷ 15 ଦିନ ବନ୍ଧ ହେଇ ଶ୍ରୀ ଗୌରବନ୍ଦ ଗୋସ୍ୱାମୀ ମହାରାଜ କୁହନ୍ତି, ସେଇ ସମୟରେ ଠାକୁରଙ୍କ ଶିବର ଅଙ୍ଗରାଗ ଇତ୍ୟାଦି ସବୁ କରା ହୁଏ, ସେଠି 15 ଦିନ ସେଠି ବନ୍ଦ ଥାଏ। ଏଇ ଭାବରେ ଅନବସର ସମ୍ପର୍କ ଅନବସର ସମ୍ପର୍କ ସୁନ୍ଦର ସୁନ୍ଦର ଲୀଳା ବର୍ଣ୍ଣନା କରାହେଇଛି। ତ ସେତେବେଳେ କହିଲେ, ନା ଏବେ ଦର୍ଶନ କରିପାରିବେନି। ତ ଅଲୱାର ସେ ଏତେ ଜିଦ୍ କରିଥିଲେ, କହିଲେ ମୁଁ ଯଦି ଦର୍ଶନ ନ କରିପାରିବି, ଏତେ ଦୂରରୁ ଆସିଲି ଭଗବାନଙ୍କୁ ଦର୍ଶନ କରିପାରିବିନି, ତାହେଲେ ପ୍ରାଣ ରଖିକି ମୋର କଣ ଲାଭ ଅଛି, ଏଇ ଭଗବାନଙ୍କ ବିରହରେ ମୁଁ ଯଦି ଦୁଃଖ ପାଉଛି, ଏଇ ଦୁଃଖଠୁ ମୋର ମୃତ୍ୟୁରୁ ଯେ ଦୁଃଖ, ସେ ଦୁଃଖ କମ ହବ ବର୍ତ୍ତ ମୁଁ ଯାଇକି ଆତ୍ମହତ୍ୟା କରିବି। ତ ଦକ୍ଷିଣ ଦ୍ୱାର ଦେଇକି ସିଧା ବାହାରିଲେ, ସମୁଦ୍ରକୁ ଯିବେ, ସେତେବେଳେ ତ ଘର ବାଡ଼ି ରାସ୍ତାଘାଟ ନଥିଲା, ଖାଲି ଜଙ୍ଗଲ ହିଁ ଜଙ୍ଗଲ ଥିଲା। ତ ଦକ୍ଷିଣ ବାହାରିଲେ ଯେ ମୁଁ ଆତ୍ମହତ୍ୟା କରିବି, ତ ଜଗନ୍ନାଥଙ୍କ ବଡ଼ ଚିନ୍ତା ପଡ଼ିଗଲା, ଆରେ ମୋର ଭକ୍ତ ମୋତେ ଦର୍ଶନ ନ କରିପାରିଲି, ଯଦି ଆତ୍ମହତ୍ୟା କରିବ ତୁମର ତ ବଡ଼ କଳଙ୍କ ହବ, ତାହେଲେ ସେଟା ବନ୍ଦ କରିବାକୁ ପଡ଼ିବ, ସେଇ ସାଙ୍ଗରେ ଏଠାରେ ଦର୍ଶନ ବି ଦେଇପାରିବାନି। ତ ଜଗନ୍ନାଥ ହନୁମାନଙ୍କୁ ପଠାଇଲେ, ତୁ ଯା ତାକୁ ବୁଝେଇକି ନେଇ ଆସେ, ସେ ବୁଝୁନି, ତୁ ବୁଝେ ବୁଝେଇକି ନେଇ ଆସେ, ତା ଆତ୍ମହତ୍ୟା ନ କରେ। ତ ଏ ଆଲୁଆ ଯାଉଛନ୍ତି ଜଙ୍ଗଲରେ ଯାଇ 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 ହଠାତ୍ ମନେ ହେଉଛି ପଛରେ ଗୋଟେ ଆସୁଛି, ଆସୁଛି ଦେଖ ଉପରେ ଅନେକ ଦେଖୁଛନ୍ତି ପଛପଟକୁ, ବିରାଟ 30 ଫୁଟ ହନୁମାନ ତାଙ୍କ ପଛରେ। କହିଲେ କଣ ହେଲା, ହନୁମାନ କହିଲେ, ମତେ ପ୍ରଭୁ ଜଗନ୍ନାଥ ପଠେଇଛନ୍ତି, ତୁମେ ଯାଇକି ଆତ୍ମହତ୍ୟା କରିବାକୁ ଯାଉଛ, ଜଗନ୍ନାଥ ନା ନା ତୁମେ ଆତ୍ମହତ୍ୟା କରନି, ଜଗନ୍ନାଥଙ୍କ ପାଖ ଆସ, ଏଇ ତୁମେ ବିଶ୍ୱାସ ଜ୍ୱର ହେଉଛି, ପ୍ରଭୁଙ୍କ ସତ୍ୟସତ ଜ୍ୱର ହେଇଛି, ତୁମେ ଆସ ତାଙ୍କୁ ଦର୍ଶନ ପାଇବ, ବହୁତ ବୁଝେଇଲେ। ତ ସେ ଅଲୁଆର କହିଲେ, ହଁ ପ୍ରଭୁ ତୁମକୁ ପଠେଇଛନ୍ତି, ମୁଁ ଏଇନେ ଯିବି, କିନ୍ତୁ ଗଲେ କି ଏଇନେ ଦର୍ଶନ ପାଇବି, ହନୁମାନ ଏଇନେ ନୁହଁ, 15 ଦିନ ପରେ, 15 ଦିନ ପରେ ତାହେଲେ ଠିକ ଅଛି, ମୁଁ ଯାଇକି ଆତ୍ମହତ୍ୟା କରିଥାନ୍ତି। ସେ ଯେତେବେଳେ ବୁଝେଇଲେ ଶୁଣିଲେନି, ହନୁମାନ କଣ ବୁଝେଇଲେ ନ ଶୁଣିଲେ, ହନୁମାନ ଫେରିଗଲେ। ତ ଅଲୁଆର ପୁଣି ଚାଲିବା ଆରମ୍ଭ କଲେ, ଚାଲିବା ଆରମ୍ଭ କଲେ, ସେତେବେଳେ ଏଇ ଅଲଗା ଯେ ଚାଲିବାକୁ ଆରମ୍ଭ କଲେ ହରିବ। ତ କହିଛି ନା ଯେ ଜଙ୍ଗଲ ମଧ୍ୟରେ ତ ଯେତେବେଳେ ହନୁମାନ ସେ କଥାବାର୍ତ୍ତା କରୁଥିଲେ, ବୁଲି ବୁଲିକି କଥାବାର୍ତ୍ତା କରୁଛନ୍ତି, ତ କଥାବାର୍ତ୍ତା କରୁ କରୁ କୋଉ ଦିଗରେ ଦିଗଟା ଭୁଲିଗଲେ, ରାସ୍ତାଘାଟ ତ ନାହିଁ, ମାନେ ଦକ୍ଷିଣ ଦ୍ୱାର ବାହାରିକି ଦକ୍ଷିଣ ପଟକୁ ଯେତେବେଳେ ସମୁଦ୍ର ପଡ଼ିବ, ତ 2 କିଲୋମିଟର ସମୁଦ୍ର ପଡ଼ିବ, ସେ ଦିଗ ଭୁଲି ଯାଇକି ଦକ୍ଷିଣ ଦିଗକୁ ଯିବା ପରିବର୍ତ୍ତରେ ସେ ପଶ୍ଚିମ ଦିଗକୁ ଯିବା ଆରମ୍ଭ କଲେ। ତ ପଶ୍ଚିମ ଦିଗକୁ ଯାଇକି ଚାଲୁଛନ୍ତି ଚାଲୁଛନ୍ତି ଚାଲୁଛନ୍ତି, 5 କିଲୋମିଟର 10 କିଲୋମିଟର 15 କିଲୋମିଟର ହେଇଗଲା, ଆଉ ସମୁଦ୍ର ପଡ଼ୁନି, ତ ଆତ୍ମହତ୍ୟା କରିବେ କେମିତି, ଆଉ ଯେତେ ଡେରି ହଉଛି ତାଙ୍କ ମନରେ ଆବେ ଘା, ପ୍ରଭୁ ଦର୍ଶନ ହେଲାନି, ପ୍ରଭୁ ଦର୍ଶନ ହେଲାନି। ଠିକ 20 କିଲୋମିଟର ଦୂରରେ ଯେତେବେଳେ ବ୍ରହ୍ମଗିରିରେ ପହଞ୍ଚନ୍ତି, ମାନେ ତାଙ୍କ ମନ ଏତେ ତୀବ୍ର ବିରହ, ଭଗବାନ ନିଜକୁ ସମ୍ଭାଳି ରଖିପାରିଲେନି, ମାନେ ଭଗବାନ ସର୍ବସମର୍ଥ ହେଲେ ବି ଅତ୍ୟନ୍ତ ଗୋପ୍ୟ ଗୁହ୍ୟ ହେଲେ ବି ଭକ୍ତର ଭକ୍ତିର ତୀବ୍ରତାର ପାଖରେ ତାଙ୍କର ସମସ୍ତ ସାମର୍ଥ୍ୟ ନଷ୍ଟ ହେଇଯାଏ, ଦୂରୀଭୂତ ହେଇଯାଏ। ତ ଭଗବାନ ନିଜକୁ ସହି ନପାରିକି ସେ ନିଜର ସ୍ୱରୂପକୁ ସେଠି ପ୍ରକାଶ କରିଦେଲେ। ଯେହେତୁ ସେ ଦକ୍ଷିଣ ଭାରତର ଭକ୍ତ ଆଲୁଆର ଥିଲେ, ସେ ଐଶ୍ୱର୍ଯ୍ୟ ମାର୍ଗରେ ନାରାୟଣଙ୍କର ଭକ୍ତ, ତ ଭଗବାନ କହିଲେ ସେ ନାରାୟଣ ସ୍ୱରୂପରେ ପ୍ରକଟିତ ହେଲେ। ଏବେ ବି ଆପଣମାନେ ଯେ ସେଇ ବିଗ୍ରହ ସେଠି ଅଛନ୍ତି, ତାଙ୍କୁ ସେତେବେଳେ ଆଲୁଆର ନାଥ, ଯେହେତୁ ଆଲୁଆରଙ୍କ ପାଇଁ ସେ ଆତ୍ମ ପ୍ରକଟିତ ହେଲେ, ସେ ଆଲୁଆର ନାଥ ନା ଥିଲା। ସେ ଆଲୁଆର ନାଥର ଅପଭ୍ରଂଶ ହେଇକି ବର୍ତ୍ତମାନ ଅଲାରନାଥ ବୋଲି ସମସ୍ତଙ୍କୁ କହୁଛନ୍ତି। ଅଲାରନାଥ ଭଗବାନ କି ସେ ଅନବସର ସମ୍ପର୍କରେ ବର୍ଣ୍ଣନା କରାହଉଛି ଯେ ଅନବସର ଆଉ ଗୋଟେ ଲୀଳା ସେଭଳି ରହିଛି, ଏତେ ଜଣ ଭକ୍ତ ଆସିଥିଲେ ଦର୍ଶନ କରିବା ପାଇଁ ଅନବସର ସମୟରେ, ସେଠି ଜଣେ ଯୋଗୀ ଆସିଥିଲେ, ତାନ୍ତ୍ରିକ ଯୋଗୀ କର୍ମାଙ୍ଗିରି ବୋଲି ବିରାଟ ତନ୍ତ୍ର, ସେତେବେଳେ ତନ୍ତ୍ରର ପ୍ରଭାବ ଖୁବ ଥିଲା। ତ ତାନ୍ତ୍ରିକ ଯୋଗୀ ଆସନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଉତ୍ତର ଭାରତରୁ, ତ ଏଇ କର୍ମାଙ୍ଗିରି ତ ଠିକ ଆସିକି ପହଞ୍ଚି ଜଗନ୍ନାଥ ଦର୍ଶନ କରିବେ। ତ ଜଗନ୍ନାଥ ଦର୍ଶନ କରିବେ ଅନବସର ସମୟ, ଜଗନ୍ନାଥ ଦ୍ୱାର ଖୋଲା ହବନି, ତାଙ୍କୁ ଜ୍ୱର ହେଇଛି। ତ ତାନ୍ତ୍ରିକ ଲୋକ ତ କଣ ବୁଝିବ, ଆରେ ଏଇ ଫାଲତୁ ଜ୍ୱର ହେଇଛି, ଜ୍ୱର ଫର କିଛି ନାହିଁ। ତେଣୁ ପଣ୍ଡା ମାନେ ଖାଲି ଜଗନ୍ନାଥ ଲୁଚିକି ରହିଛି, ହଜାର ହଜାର ଲୋକ ଆସୁଛନ୍ତି ଦର୍ଶନ କରୁନାହାନ୍ତି, ଜ୍ୱର ଦେଖିଲେ ମୁଁ ଦର୍ଶନ କରିନି, ଭଲ ତାନ୍ତ୍ରିକ ଖୁବ ସମସ୍ତେ ଭୟ ପାଇଗଲେ। ତ ପଣ୍ଡା ମାନେ କହିଲେ ଆମର ତ ନିୟନ୍ତ୍ରଣ ନାହିଁ, ଗୋଟେ କାମ କର, ଏଇ ରାଜାଙ୍କଠୁ ପରମିଶନ ନେଇକି ଆସ। ରାଜାଙ୍କଠୁ ପରମିଶନ ନେଇକି ଆସିଲେ ଜୟ ଭକ୍ତି ଗୌରବ ନାରାୟଣ ମହାରାଜ କି, ସେତେବେଳେ କହିଲେ ଯେ ରାଜାଙ୍କୁ ତ ପରମିଶନ ନେଇକି ଆସ, ତାହେଲେ ତମେ ଜଗନ୍ନାଥ ଦର୍ଶନ କରିପାରିବ। ସେ କର୍ମାଙ୍ଗିରି ତାନ୍ତ୍ରିକ ସେତେବେଳେ ରାଜା ଖୋର୍ଦ୍ଧାରେ ରହୁଥିଲେ, ଏଇ ପୁରୀ ରାଜା କେବଳ ପୁରୀରେ ରହୁନଥିଲେ, କଟକରେ ରହୁଥିଲେ, ଖୋର୍ଦ୍ଧାରେ ରହୁଥିଲେ, ବିଭିନ୍ନ ଜାଗା ଏଠି ଆସୁଥିଲେ ମଝିରେ ମଝିରେ, କିନ୍ତୁ ପୁରୀ ରାଜା କେବେ ପୁରୀ ରହନ୍ତେନି। ସେ ଅନୁସାରେ ଆମ ବର୍ତ୍ତମାନ ରାଜା ପୁରୀ ରହୁନାହାନ୍ତି, ଭୁବନେଶ୍ୱର କଟକ କରିଛନ୍ତି ସେଠି। ତ ତାଙ୍କର ସେତେବେଳେ ତ ରାଜା ଥିଲେ, ବର୍ତ୍ତମାନ ପୁରୀ ରାଜା ଦିବ୍ୟସିଂହ ଦେବ କହନ୍ତି ମୁଁ ରାଜା କିନ୍ତୁ ମୋ ପ୍ରଜା ନାହିଁ, କି ରାଜ୍ୟ ଛଡ଼ା ରାଜା, କିନ୍ତୁ ପୁରୀ ରାଜା ଦିବ୍ୟସିଂହ ଦେବଙ୍କର ଗୋଟେ ଭଲ, ସେ ଭଲ ଭକ୍ତ, ଆମ ଇସ୍କନ ଲାଇଫର ଭକ୍ତି ହବ ପର୍ଣ୍ଣ ଲୋକ। ସେଥିରେ ଆମର ଏଇ ମନ୍ଦିର ଭକ୍ତିକୁଟି ମନ୍ଦିର ଉଦ୍ବୋଧନ ବିଗ୍ରହ ପ୍ରତିଷ୍ଠା ପାଇଁକି ପୁରୀ ରାଜା ଆସିଥିଲେ, ଗୋଟେ ସୁନ୍ଦର କଥା କହିଲେ, କହିଲେ ମୋ ପୂର୍ବ ପୁରୁଷ ମାନେ ରାଜା ଥିଲେ, ତାଙ୍କର ରାଜତ୍ୱ ଥିଲା, ତ ରାଜାର ଉପାଧି ଥିଲା, ବ୍ରିଟିଶ ସରକାର ଆସିକି ତାଙ୍କ ରାଜ୍ୟ ନେଇଗଲା, କିନ୍ତୁ ଆମର ଅସଲ ସ୍ୱରୂପ ତ ରାଜା ନୁହଁ, ଆମେ ଅସଲ ସ୍ୱରୂପ ଦାସ, ମୋ ହାତରୁ ରାଜ୍ୟ ନେଇଗଲେ କଣ ହବ, ମୋ ହାତରୁ ଝାଡୁ ସରକାର ନେଇପାରିବନି, ଝାଡୁ ଏଇଟା ସୁନ୍ଦର ଜିନିଷ ହେଲା। ଜୀବର ସ୍ୱରୂପ କୃଷ୍ଣ ନିତ୍ୟ ଦାସ, ଏଇ ଦାସ ଅଭିମାନ ମୁଁ ରାଜା ମୁଁ ଯେ ଯାହା କିଛି ସବୁ ଉପାଧି ଯିବ, କିନ୍ତୁ ଦାସ ଉପାଧିକି କେହି ନେଇପାରିବେନି। ସେତେବେଳେ ଏଇ କର୍ମାଙ୍ଗିରି ସେ ଖୋର୍ଦ୍ଧାର ରାଜାଙ୍କୁ କହିଲେ ଭାରତ ବିଖ୍ୟାତ ତାନ୍ତ୍ରିକ ଆସିଛନ୍ତି, ତ ରାଜାଙ୍କୁ କହିଲେ ଯେ ତମେ ଯେଉଁ ପଣ୍ଡା ମାନେ ଦରଜା ବନ୍ଦ କରିଛନ୍ତି, ଏ ଦରଜା ଖୋଲ, କହିଲେ ଗୁପ୍ତ ଲୀଳା ହଜାର, ଗୁପ୍ତ ଲୀଳା କଣ ହବ, ଭଗବାନ ଜ୍ୱର ଫର କିଛି ନାହିଁ, ଫଣ୍ଡାଙ୍ଗିରି ଦରଜା ବନ୍ଦ କରି ବସିଛନ୍ତି, ଆମ ଦର୍ଶନ ହଜାର ହଜାର ଦର୍ଶନ କରିପାରୁନାହାନ୍ତି। ତ ରାଜା ବହୁତ ବୁଝେଇଲେ, ନା ନା ସେଠି ଏଇ ଲୀଳା ହଉଛି, ସିଏ ହଉଛି, ନା ମୁଁ ପୁରୁଣା କରି ତୁମକୁ ଦେଖେଇଦେବି, ତୁ ତ କିଛି ଲୀଳା ହଉନି, ତୁ ନା ନା ଆମର ପରମ୍ପରା କ'ଣ ଚାଲି ଆସିଛି, କିଛି ନହେଲେ ବି ତା କରାଯିବନି। ତ କରମଙ୍ଗୁଲ କହିଲେ ତମେ ଚାଲ ମୋ ସାଙ୍ଗରେ, ମୁଁ ତମକୁ ପ୍ରମାଣ କରି ଦେଖେଇବି ଭିତରେ କୌଣସି ବିଶେଷ ଲୀଳା ହଉନି। ତ ରାଜା କହିଲେ ଠିକ ଅଛି ଚାଲ। ତ ରାଜା ଘୋଡ଼ାରେ ଆସିଲେ, ଏ କର୍ମାଙ୍ଗିରି ଯୋଗୀ ତ ଗୋଟେ ଗଛ ଉପରେ ଉଠିଗଲେ, ଗଛ ଉପରେ ଉଠିକି ସେ ଗଛ କହିଲେ ତୁ ଉଡ଼େ, ସେ ଗଛରେ ଉଡ଼ି 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 ଉଡ଼ିକି ଆସିଲେ। ବିଶ୍ୱାସ କରୁଛନ୍ତି ଆପଣ ମାନେ ଆଜିକାଲି ଏଭଳିଆ କିଏ କରିପାରିବ? ହଁ ଅଛି ବାଲେଶ୍ୱରରେ କିଏ ଲୋକ ଅଛନ୍ତି ଆଜି କିଏ କରିବେନି? କିନ୍ତୁ ସେତେବେଳେ ଥିଲା ତନ୍ତ୍ର ଯୁଗ, ତନ୍ତ୍ର ପ୍ରଭାବ ଥିଲା, ମନ୍ତ୍ର ଯୁଗ ଯେତେ ହେଲା ମନ୍ତ୍ର ପ୍ରଭାବ ସେମାନେ ଉଡ଼ି ପାରୁଥିଲେ, ତାନ୍ତ୍ରିକ ମାନେ ତନ୍ତ୍ର ବଳରେ ଉଡି ପାରୁଥିଲେ, ବର୍ତ୍ତମାନ ଲୋକମାନେ ଉଡି ପାରୁଛନ୍ତି ପାରୁଛନ୍ତି ନା ନାହିଁ? ଉଡି ପାରୁନ ଜାହାଜରେ ଉଡୁଛ ନା? ଆରେ ମନ୍ତ୍ର ଯୁଗ, ତାପରେ ତନ୍ତ୍ର ଯୁଗ, ବର୍ତ୍ତମାନ ଯନ୍ତ୍ର ଯୁଗ, ଯନ୍ତ୍ର ସାହାଯ୍ୟରେ ଉଡୁଛେ ସବୁ। ସେତେବେଳେ ଯନ୍ତ୍ର ଦରକାର ନଥିଲା, ଯନ୍ତ୍ର ଚାଳିତ ଦରକାର ନଥିଲା, ପୁଷ୍ପ ବିଧାନ ଥିଲା, ଏସବୁ ଥିଲା। ସେ ମନ୍ତ୍ର ପ୍ରଭାବରେ, ମନ୍ତ୍ର ପ୍ରଭାବରେ ଯୁଦ୍ଧ କରୁଥିଲେ ସବୁ ଶରତ୍ର ମନ୍ତ୍ର ପ୍ରଭାବରେ। ତାପରେ ତନ୍ତ୍ର ପ୍ରଭାବ ଥିଲା। ଏଇ 400 ବର୍ଷ ଆଗରେ ଗୁରୁ ମହାରାଜ ଥରେ କହୁଥିଲେ, ରସିକାନନ୍ଦ ଥିଲେ କୋଉଠି ରେମୁନାରେ, ରସିକାନନ୍ଦ ପ୍ରଭୁ ସେ ସକାଳେ ବସିକି ଢାଳ ନେଇକି ଦାନ୍ତ ମାରୁଛନ୍ତି ରାସ୍ତା ଧାରରେ। ସେତେବେଳେ ତ ଟଏଲେଟ୍ ବାଥରୁମ୍ ଆଟାଚ୍ ବାଥ ସିଷ୍ଟମ୍ ନଥିଲା, ତ ଦାନ୍ତ କାଟି ଦାନ୍ତ ମାରୁଛନ୍ତି। ଗାଁ ଲୋକ ସବୁ ଦୌଡ଼ିକି ଆସିଲେ, ହଁ ରସିକାନନ୍ଦ ପ୍ରଭୁ, ରସିକାନନ୍ଦ ପ୍ରଭୁ ଆସ ଆସ, ଗୋଟେ ବଡ଼ ଯୋଗୀ ଆସିଛି, ସେ ଗଛରେ ଚଢ଼ିକି ଉଡୁଛି। ରସିକାନନ୍ଦ ପ୍ରଭୁ ଦାନ୍ତ ମାରୁଛନ୍ତି, ଦାନ୍ତ ମାରୁଛନ୍ତି, ବସି ବସିକି ତା କଥା ଶୁଣୁନାହାନ୍ତି। ତ ସେମାନେ, ଆରେ ପ୍ରଭୁ ଆସ ଆସ ଦେଖିବ, ଏ କାହିଁକି ମୋତେ ଡିଷ୍ଟର୍ବ କର, ଗଛରେ ଚଢ଼ିକି ଉଡୁଛି, କ'ଣ ବଡ଼ କଥା ହେଇଗଲା? ହଁ ବଡ଼ କଥା ନୁହଁ, ଆରେ ସେ ଗଛରେ ଚଢ଼ିକି ଉଡୁଛନ୍ତି, ତମେ ଏମିତି ପାରିବ? ତମେ ଏତେ ବଡ଼ ସାଧୁ ହେଇଛ, ତମେ ପାରିବ ଏଇଟା? ସେ ରସିକାନନ୍ଦ କ'ଣ କରିବେ, ଦାନ୍ତ କାଟି ବସିଥିଲା ନା, ସେ ଦାନ୍ତ କାଟିକୁ ଗୋଡ଼ ତଳେ ରଖିଲେ, ଗୋଡ଼ ତଳେ ଟିକେ ଆକାଶରେ ଉଡ଼ିବାକୁ ଆରମ୍ଭ କଲେ, ଚକ୍ର ଦେଇକି ଆସିଗଲେ। ସେ ଭକ୍ତେଶ୍ୱର କରିପାରେ, କିନ୍ତୁ ଏଭଳି ଲୋକ ଭେଳିକି ଦେଖିବାକୁ ଚାହେଁନି, ଲୋକମାନେ ଭେଳିକି ଦେଖନ୍ତି ଏଭଳିଆ, ସବୁ ଆକୃଷ୍ଟ ହେଇଯାନ୍ତି। ପ୍ରଭୁପାଦ ଜଣେ ଭକ୍ତ କହିଲେ ଆମେରିକାରେ, କ'ଣ କହିଲେ, ଗୋଟେ ଭକ୍ତ ଆସି କହିଲା, ପ୍ରଭୁପାଦ ପ୍ରଭୁପାଦ, ଇଣ୍ଡିଆରୁ ଜଣେ ବଡ଼ ସାଧକ ଯୋଗୀ ଆସିଛନ୍ତି, ସେ ଚାଲି ଚାଲିକି ନଦୀ ପାର ହେଉଛନ୍ତି। ପ୍ରଭୁପାଦ କହିଲେ, ଓ ସତ୍ୟ ନା କି, ବିରାଟ ବଡ଼ ଯୋଗୀ, ବହୁତ ଦିନ ସାଧନା କରିଥିବେ? ହଁ 40 ବର୍ଷ ସାଧନା କରିଲେ, ଜନ୍ମରୁ 40 ବର୍ଷ ସାଧନା କରିକି ସେ ପାଣି ଉପରେ ଚାଲିକି ନଦୀ ପାର ହେଇଯାଉଛନ୍ତି। ପ୍ରଭୁପାଦ ହସିଲେ, କହିଲା ସାରା ଜୀବନ ଖଟିଲା, ଖଟି ଖଟି କ'ଣ ପାଇଲା? ଆରେ ଗୋଟେ ନଦୀ, ନଦୀ ପାର ପାଇଁ ମୁଁ ତ 6 ପଇସା ଦେଲେ ନଦୀ ପାର ହେଇପାରିବି, ଏ ସାରା ସାରା ଜୀବନ ଖଟି ଖଟି ଏଇଟା ହିଁ ପାଇଲା, ସେ ନଦୀ ପାର 6 ପଇସା ପୁଣ୍ୟ ତାର ହେଲା। ତ ଭକ୍ତ ପାଇଁ କି ଭେଳିକିବାଦ ବଡ଼ ନୁହଁ, କିନ୍ତୁ ସାଧାରଣ ଲୋକମାନେ ଏଇ ଭେଳିକିବାଦରେ ସବୁ ମୁଗ୍ଧ ହେଇଥିଲେ। ଯୋଗୀ ତ ନୁହଁ, ଆମ ଓଡ଼ିଶାକୁ ଆସିଲେ ତ ଭଗବାନ ବୋଲି ପୂଜା କରିବେ ଏଗୁଡ଼ା ଦେଖିଲେ। ତ ସେତେବେଳେ କ'ଣ ହେଲା, କର୍ମଗିରି ଏଇ ଗଛ ଧରିକି ଆଗେ ପଳେଇ ଆସିଛି, ଆଗେ ଆସିକି ସେ ତାନ୍ତ୍ରିକ ବସିଛନ୍ତି। ସେ ଯେକୌଣସି ରୂପ ଧାରଣ କରିପାରିବେ, ଗୋଟେ ଛୋଟ ଭଅଁର ରୂପ ହେଇଛି, ଭ୍ରମର ରୂପ ଧାରଣ କରିକି ଗୋଟେ ଛୋଟ ଗର୍ତ୍ତ ଥିଲା, ସେ ଗର୍ତ୍ତ ଭିତରେ ପଶିଯାଇଛି ଜଗନ୍ନାଥ ମନ୍ଦିର, ଗର୍ଭ ମନ୍ଦିର ଭିତରେ ଜଗନ୍ନାଥ। ଦେଖିବ ଯେ କିଛି ଗୁପ୍ତ ଲୀଳା ଭଳିଆ କିଛି ନାହିଁ, ସେ ଭଣ୍ଡାମି କରୁଛନ୍ତି, ଜଗନ୍ନାଥଙ୍କୁ ଦର୍ଶନ କରିକି ଆସିବେ। ଭିତରେ ଦେଖିଲା, ସେ ଦେଖିଲା ଜଗନ୍ନାଥଙ୍କ ସୁଭଦ୍ର କିଛି ବିଗ୍ରହ ନାହିଁ, ଗୋଟେ ସୁନ୍ଦର ପଦ୍ମ ଫୁଲ, ଆର ତା ପଦ୍ମ ଫୁଲ ଭେରି ସୁନ୍ଦର ଜଣେ ଦେବୀ ସେ ଛିଡ଼ା ହେଇଛନ୍ତି, ଖୁବ୍ ଆକର୍ଷଣୀୟ ଦେବୀ ସେଠି ଛିଡ଼ା ହେଇଛନ୍ତି। ସେ ଯୋଗୀ ତ ଏହା ପରେ ଇନ୍ଦ୍ରିୟ ଖୁବ ସଂଯମ ରହିଛି, ତ ଦେବୀକି ଦେଖିକି ସେ ଆକୃଷ୍ଟ ହେଲାନି, କିନ୍ତୁ ଭ୍ରମର ହେଇଯାଇଛି ତ ଏଇ ପଦ୍ମଫୁଲର ଗନ୍ଧରେ ସେ ଆକୃଷ୍ଟ ହେଇପାରିବ। ତ ଭଅଁ ତ ପଦ୍ମଫୁଲ ଗନ୍ଧରେ ଯାଇକି ପଦ୍ମଫୁଲ ଭିତରେ ପଶିଯିବ, ଆଉ ଯେତେବେଳେ ନିୟମ ହେଇଛି ପଦ୍ମଫୁଲ ଭଅଁର ପଶିବ, ପଦ୍ମଫୁଲଟା ବନ୍ଧ ହେଇଯାଏ, ଆଉ ଭ୍ରମର କାଠ କାଟିଦେବ, ଯଦି ପଦ୍ମଫୁଲ ଭିତରେ ପଶିଲେ ପଦ୍ମଫୁଲଟା ଏତେ କୋମଳ ହେଲେ ବି ତାକୁ ସେ କାଟିପାରିବନି। ତ ଇଏ ତାହେଲେ ସେ ମନ୍ଦିର ପ୍ରବେଶ କରିଛି, ସେ ଭ୍ରମର ରୂପ ଧାରଣ କରିଛି, ସେ ଗନ୍ଧରେ ଯାଇକି ପଦ୍ମଫୁଲରେ ପଶିଯାଇଛି, ଆଉ ପଦ୍ମଫୁଲଟା ଆସ୍ତେ ଆସ୍ତେ ବନ୍ଧ ହେଇଯାଇଛି, ଆଉ ବିଶ୍ୱାସ ପ୍ରଶ୍ନ ନେଇପାରୁଛନ୍ତି। ତ ସେ କର୍ମାମେଶ୍ୱର ମହାଦେବ କୁ ସେ ଉପାସନା କରୁଥାଏ, କର୍ମାମେଶ୍ୱର ମହାଦେବ। ତ କର୍ମାମେଶ୍ୱର ମହାଦେବଙ୍କୁ ପ୍ରାର୍ଥନା କରୁଛି, ସେ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ରକ୍ଷା କର, ରକ୍ଷା କର। ଏ କର୍ମାମେଶ୍ୱର ମହାଦେବ ଖୁବ ପ୍ରସିଦ୍ଧ, ଏଇ ପୁରୀରେ ତାଙ୍କ ମନ୍ଦିର ଏବେ ବି ରହିଛି କୋଉଠି। ତ ତାପରେ ସେ ପଦ୍ମଫୁଲଟା ଖୋଲିଛି, ତ ଖୋଲିଲା ପରେ ତାପରେ ପଦ୍ମଫୁଲ ଆସିକି ପୁଣି ଗଛ ଉପରକୁ ଆସିଛି। ସେ ଚିନ୍ତା କରୁଛି ଯେ ମୁଁ ଯଦି ରାଧା ତେବେ ଆସିଯିବେ, ମୁଁ ତ କିଛି ଦେଖିପାରିଲିନି, ତ ତାକୁ ପ୍ରମାଣ କରିବାକୁ ପଡ଼ିବ ଯେ ଭିତରେ କିଛି ଗୁପ୍ତ ଲୀଳା ହଉନି, ଆଉ ଥରେ ଯା। ଏଥର ଭ୍ରମର ରୂପ ଧାରଣ କରିକି ମଣିଷ ରୂପରେ ଯାଇଛି, କୌଣସି ଏକ ଅଦୃଶ୍ୟ କାଇଦା କରିକି କେହି ଦେଖିପାରିବେନି, ହଠାତ୍ କରି ତା ଭିତରେ ସେ ପଶିଯାଇଛି। ପଶିଯାଇଥିଲେ ଗଳା ଥରେ ଗୋଟିଏ ଦେବୀ ଦେଖିଥାଏ, ଅଷ୍ଟ ଦେବୀ, ଅଷ୍ଟ ପଦ୍ମ ଉପରେ ହା 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 ହସୁଛନ୍ତି। ତ ଏତାକୁ ଦେଖିକି ବା ଭୟଭୀତ ହେଇଯାଇଛି, ତା ସମ୍ଭ୍ରମତା ବଢ଼ିଯାଇଛି, ଜଗନ୍ନାଥଙ୍କ ସମ୍ମାନ ବଢ଼ିଯାଇଛି, ତାର ସମସ୍ତ ସନ୍ଦେହ ଦୂରୀଭୂତ ହେଇଯାଇଛି। ତେଣୁ ସଙ୍ଗେ ସଙ୍ଗେ ସେ ମନ୍ଦିରରୁ ବାହାରିଛି, ଆସିକି ତେଣୁ ରାଧା ଆସିକି ପହଞ୍ଚିଯାଇଥିଲେ। ତ ରାଧାଙ୍କୁ ଆସିକି ସମସ୍ତ କଥା ବର୍ଣ୍ଣନା କରି କହିଲେ, କହିଲେ ମୁଁ ସାରା ଭାରତ ଗୋଟେ ତନ୍ତ୍ର ସାଧନାର ପ୍ରଭାବ ଦେଖେଇଛି, କିନ୍ତୁ ଜଗନ୍ନାଥ ପୁରୀରେ ଆସିକି ଜଗନ୍ନାଥଙ୍କ ପାଖରେ ଏଇ ତନ୍ତ୍ର ପ୍ରଭାବ ସମୟରେ ଏଠି ଫେଲ ହେଇଗଲା। ତ ବର୍ତ୍ତମାନ ଏଇ ପୁରୀ ଛାଡ଼ିକି ମୁଁ କୋଠି ଦିଏ, ମତେ ଯଦି ଆଶ୍ରୟ ସ୍ଥାନ ଦିଅ, ଏ ପୁରୀରେ ଯଦି ଜଗନ୍ନାଥଙ୍କ ଭଜନ କରିବି, ଏଇ ତନ୍ତ୍ର ଫନ୍ତ୍ର ସବୁ ଛାଡ଼ି ଛୁଡ଼ି ଦେଇକି କର୍ମାଙ୍ଗୀରି କଣ କରିଲେ, ଏ କର୍ମାମେଶ୍ୱର ମହାଦେବଙ୍କୁ ସ୍ଥାପନ କରିକି ଏଇ ପୁରୀରେ ଜଗନ୍ନାଥଙ୍କ ଚରଣ କମଳରେ ଆଶ୍ରୟ ନେଇକି ସେଇଠି ଜଗନ୍ନାଥ ପୁରୀରେ ରହିଲେ। ଜୟ ଜଗନ୍ନାଥ ସ୍ୱାମୀ କି। ସେଇ ଭାବେ ଜଗନ୍ନାଥ ପୁରୀରେ ଆମେ ଦେଖୁଛେ, ଯେତେ ସାଧକ, ଯେତେ ତାନ୍ତ୍ରିକ, ଯେତେ ବୈଷ୍ଣବ ଆଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ସେ ଶଙ୍କରାଚାର୍ଯ୍ୟ ସମସ୍ତେ ପୁରୀ ଧାମକୁ ଆସନ୍ତି। ଏମିତି ଯୀଶୁ ଖ୍ରୀଷ୍ଟ ବି ପୁରୀ ଧାମକୁ ଆସନ୍ତି। ହଁ, ଏଇଠି ଯାଇକି ସାଧନ ଭୋଜନ କରି ଶିଖିକି ତାପରେ ଯାଇକି ପ୍ରଚାର କରିଛନ୍ତି। ତ ଏଇ ହେଉଛି ଜଗନ୍ନାଥ ପୁରୀ ଧାମର ମହାତ୍ମ୍ୟ। ବର୍ତ୍ତମାନ ଆମମାନଙ୍କ ସମ୍ମୁଖରେ ଶ୍ରୀଶ୍ରୀମଦ ଭକ୍ତି ଗୌରବ ନାରାୟଣ ସ୍ୱୟଂ ମହାରାଜ ଆସିକି ଉପସ୍ଥିତ ହୋଇଛନ୍ତି। ତାଙ୍କ ଶ୍ରୀମୁଖରୁ ଆପଣମାନେ ଶ୍ରବଣ କରିବେ। ସେ ଶ୍ରୀ ଭକ୍ତି ଗୌରବ ନାରାୟଣ ମହାରାଜ ବହୁତ ଦିନର ଭକ୍ତ। ସେ ବହୁତ ଉଚ୍ଚ ଶିକ୍ଷା ଲାଭ କରିକି ସେ ପୂର୍ବ ଆଶ୍ରମରେ ଜଣେ ପ୍ରଫେସର ଥିଲେ। ସଂସ୍କୃତ ହିନ୍ଦୀ ଉପରେ ତାଙ୍କର ଭଲ ଦକ୍ଷତା ରହିଛି, ଶାସ୍ତ୍ର ଉପରକୁ ଦକ୍ଷତା ରହିଛି। ସେ ଶାନ୍ତି ନିକେତନରେ ଥିଲେ, ତାପରେ ବୃନ୍ଦାବନରେ ବହୁତ ଦିନ ବ୍ରଜବାସ କରିଲେ, ତାପରେ କଲିକତାରେ ଆସି ପ୍ରଚାର କରୁଥିଲେ, ଦକ୍ଷତାର ସହ ପ୍ରଚାର କରୁଥିଲେ। ତ ବର୍ତ୍ତମାନ ଆମର ଇସ୍କନରେ ଯେ ଜୋନାଲ ସେକ୍ରେଟାରୀ ରହିଛନ୍ତି, ତାଙ୍କ ମଧ୍ୟ ମହାରାଷ୍ଟ୍ର ଅନ୍ୟତମ, ଏବଂ ଇସ୍କନର ଗୁରୁଦେବ ମଧ୍ୟ ସେ ଅନ୍ୟତମ। ସେ ବହୁ ଭକ୍ତମାନଙ୍କୁ ଦୀକ୍ଷା ଦେଇକି ହରିନାମରେ ଦୀକ୍ଷିତ କରୁଛନ୍ତି। ଆଜି ଆପଣମାନେ ତାଙ୍କ ଶ୍ରୀମୁଖରୁ ଶ୍ରବଣ କରିବେ, ସେ ସୁନ୍ଦର ଭାବେ ଆଉ ସମସ୍ତ ଜଗନ୍ନାଥଙ୍କ କଥା ବା ଲୀଳା କଥା ବର୍ଣ୍ଣନା କରିବେ। ଜୟ ଶ୍ରୀ ଜୟ ଶ୍ରୀ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜ କି। ଶୁଭ ସମ୍ବାଦ କାଲି ଶୁଣିଛନ୍ତି ନା, ଦେବକିରଞ୍ଜନ ପ୍ରଭୁ କଣ କହିଲେ ମନେ ଅଛି? ଦେବକିରଞ୍ଜନ ପ୍ରଭୁ କଣ କହିଥିଲେ, ଏଇ ବର୍ଷଟା ଇସ୍କନର ବିଶେଷ ବର୍ଷ। କି ବିଶେଷ ବର୍ଷ? 50 ବର୍ଷ। ସେଥିରେ ପାଶ୍ଚାତ୍ୟ ଦେଶରେ 50-50 ଗୋଟେ ପ୍ରୋଗ୍ରାମ, 50-50 ମାନେ 50-50 ମାନେ ଜାଣିଛ ତ, ମାନେ ତମର 50 ମୋର 50 ନା, ଏଇଟା ହେଉଛି 50 ଇୟର୍ସରେ 50 50ଟା ଗୀତ ଦେବା। ଏଇ ପ୍ରଚୁର ଗୀତା ବିତରଣ ହେଉଛି। ତ ଏଇ ବର୍ଷ ମାରାଥନ ଆମର ଗୀତା ଜୟନ୍ତୀ ଉପଲକ୍ଷରେ ଗୀତାଙ୍କର ଜନ୍ମଦିନ ହବ ଡିସେମ୍ବର ମାସରେ। 180 ଟଙ୍କାର ଗୀତା ଦିଆ ହଉଥିଲା, ସ୍ପେଶିଆଲ ଗୀତା ତିଆରି କରା ଛପିଆ ହେଇଛି, ଏଠାକୁ 150 ଟଙ୍କାରେ ପାଇବ। ମାତ୍ର 150 ଟଙ୍କାରେ ବହି ପାଇବେ। ଏ ଖୁବ ଶୁଭ ସମୟ, ଶୁଭ ସ୍ଥାନ। ଏଇ ଗୀତା ଯେକୌଣସି ସମୟରେ କିଣି ପାରନ୍ତି, କିନ୍ତୁ ଜଗନ୍ନାଥ ପୁରୀ ଧାମରେ ଏଇ ଶ୍ରୀକ୍ଷେତ୍ର ପରିକ୍ରମା ଆସିକି ଏଇ କିଣିବାର ସୌଭାଗ୍ୟ ସବୁବେଳେ ହବନି। ଯଦି ବା ଆପଣଙ୍କ ଘରେ ଗୋଟେ ଗୀତା ରହିଛି, ଆଉ ଗୋଟେ ଗୋଟେ ଗୀତା ନେଇଯାଆନ୍ତୁ। ଆଉ ଯଦି ଆପଣ ଚାହାନ୍ତି ବେସିକାଲି ନେବେ, 5-10 ବହି ନେବେ, ଶସ୍ତା ଦେଇଛି, ନେଇକି ଗୀତା ଦାନ କରିବେ, ଯେତେବେଳେ ପୁରୀରୁ ଗାଁକୁ ଫେରିଯିବେ, ଲୋକମାନେ ପଚାରିବେ ପୁରୀରୁ କଣ ଉପହାର ନେଇଯାଇଛ, ଏଇ ଗୀତାଟା ବେଶୀ ଭଲ ଉପହାର କଣ ଥିବ? ମୁଁ ପୁରୀ କେବେ ଗୀତା ନେଇଯାଇଛି, 5-10 କରି ଗୀତା ନେଇଯାଏ, ବନ୍ଧୁମାନଙ୍କୁ ଉପହାର ଦେବେ। ଆଉ ଯଦି ଆପଣ ପଇସା ନ ଦେଇପାରିବେ ଅସୁବିଧା ନାହିଁ, 10-15 ଗୀତା ନେଇଯିବେ, ଆମ ଭକ୍ତମାନେ ପରେ ଫୋନ ନମ୍ବର ଦେବେ, ଭକ୍ତମାନେ ପରେ ପଇସା କଲେକ୍ସନ କରିବେ। ଏଇ 100-150 ଟଙ୍କା କାହା ପାଖରେ ନାହିଁ ତା ନୁହଁ, ସମସ୍ତେ ଗୋଟେ ଟଙ୍କା ନେଇଯିବେ, ଯଦି ବେଶୀ ନେବେ ତାହେଲେ ପରେ ସଂଗ୍ରହ କରିବେ। ଏଇ ସୁବର୍ଣ୍ଣ ସୁଯୋଗ ହରେଇବେନି, ସମସ୍ତେ ଗୋଟି ଗୋଟେ ଗୀତା ଗ୍ରନ୍ଥ ହାତରେ ନେଇକି ଆନନ୍ଦରେ ହରିବୋଲ ହରିବୋଲ କରି ଘରକୁ ଯିବେ। ଆଉ ଯଦି ସ୍ପନ୍ସର କରିବେ, କେହି ଗୀତା ସ୍ପନ୍ସର କରିବେ, ଯଦି ଆପଣ ସ୍ପନ୍ସର କରିବେ ତାହେଲେ କଲେଜ ଆଉ ଜେଲଖାନାରେ ସେ ବହିକି ଦିଆହବ, ସେଟା ପ୍ରଭୁମାନଙ୍କ ସାଙ୍ଗରେ ଯୋଗାଯୋଗ କରିବେ। ट्राइबल मान बर्तमान ट्राइबल आदिवासी मान मध्ये हरिनाम प्रचार होचे ओडिशा बंगाल आसाम इत्यादि खूब घन अरण्य मध्य जो मैंने जंगल रही हजार हजार आदिवासी मान भक्त होने कृष्ण किए राम किए किसी जानते पु झे पढ़ाशुना कर गीता पढ़ी पार्टी सीधे प्रत्येक ट्राइबल घरे हजार हजार ट्राइबल सब ख्रीन तमेंगे नपस सब ख्रीन सब ख्रीन आसिक मंदिर भी दखल कर बर्तमान ट्राइबल मान को भक्त कर दरकार प्रतिटा व्यक्ति गोटे ट्राइबल घर जमी गीता रखा गोटे स्पन्सर करते भगवत गीता की गौर प्रेमानंदे जय श्री श्रीमद भक्ति पुरुषोत्तम साई महाराज की तो विशेष कर महाराज सब प्रोग्राम कहीं आमर इंटरनेशनल एवं नेशनल समस्त दुई जन महाराज सब प्रोग्राम रही तेना महाराज आम पाखर वर्तमान आमको ये रोचे आसंता काली महाराज प्रोग्राम रही तोटा गोपीनाथ तोटा गोपीनाथ रे एटा होची सात रु आठ सका काली तोटा गोपीनाथ सात रु आठ नाम कीर्तन कर जय जगन्नाथ बोले सुभद्रा महाराज की
जय राधा माधव कुंज बिहारी जय राधा माधव कुंज बिहारी जय राधा माधव कुंज बिहारी जय राधा
समस्त समस्त भगवान हरि ओ
गोपी जाना वाल्धवा गिरी बार धारी गोपी जाना गोपी जाना वाल्धवा गिरी बार Yeah. Krishna Hare 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 Rama Hare Rama 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 Hare Hare Krishna Hare Krishna
ओम अज्ञान निरंजन से ସ୍ୱରୂପ ଆଜି ଆମେ ଶ୍ରୀକ୍ଷେତ୍ର ପୁରୀ ଧାମରେ ଏକତ୍ରିତ ହେଇ ଏହି ଶ୍ରୀକ୍ଷେତ୍ର ପରିକ୍ରମାରେ ଅଂଶଗ୍ରହଣ କରୁଛୁ। ପ୍ରଭୁପାଦଜୀ ମହାରାଜ ଯଦିଓ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ, ତଥାପି ସେ ଆଦେଶ ପ୍ରାପ୍ତ ହେଇଥିଲେ ତାଙ୍କର ଗୁରୁ ମହାରାଜ ଶିଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କ ଠାରୁ ଏ କୃଷ୍ଣ ଚେତନାର ପ୍ରଚାର ଇଂରେଜୀ ଭାଷା ମାଧ୍ୟମରେ ସମଗ୍ର ବିଶ୍ୱରେ କରିବା ପାଇଁ। ତେଣୁ ଶିଳ ପ୍ରଭୁପାଦଙ୍କର ଗୁରୁଦେବ ଶିଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ, ଯିଏକି ଭଗବାନଙ୍କର ଆଉ ଜଣେ ମହାନ ପରମ ଭକ୍ତ ଯାହାଙ୍କୁ ଶ୍ରୀ ପ୍ରଭୁପାଦ ସବୁ ସମୟରେ କହିଥାନ୍ତି, ସେ ହେଉଛନ୍ତି ବୈକୁଣ୍ଠର ଅଧିବାସୀ, ସେ ଭୌତିକ ଜଗତର ନୁହନ୍ତି। କାରଣ ଭଗବାନ ସଂସାର ଜୀବମାନଙ୍କ ପ୍ରତି କୃପା ପ୍ରଦର୍ଶନ କରିବା ପାଇଁ ସ୍ୱୟଂ ଏଇ ଭୌତିକ ଜଗତରେ ଆବିର୍ଭୂତ ହେଇଥାନ୍ତି ଏବଂ ନିଜର ଲୀଳା ମାଧ୍ୟମରେ ବଦ୍ଧଜୀବ ମାନଙ୍କୁ ନିଜ ପ୍ରତି ଆକୃଷ୍ଟ କରିଥାନ୍ତି। ଏହା ହେଉଛି ଭଗବାନଙ୍କର କୃପା ଲୀଳା। ଠିକ ସେହିପରି ଭଗବାନ ନିଜର ଭକ୍ତମାନଙ୍କୁ ମଧ୍ୟ ବଦ୍ଧଜୀବ ମାନଙ୍କର ଉଦ୍ଧାର କରିବା ପାଇଁ ପ୍ରେରଣ କରିଥାନ୍ତି ଏବଂ ଅନେକ ଭକ୍ତ ନିତ୍ୟ ସିଦ୍ଧ ଭକ୍ତ ଯେଉଁମାନେ ନିତ୍ୟ ଭାବରେ ଭଗବାନଙ୍କ ଧାମରେ ଲୀଳାରେ ଅଂଶଗ୍ରହଣ କରୁଛନ୍ତି ସେମାନେ ଭଗବାନଙ୍କ ସହିତ ମଧ୍ୟ ଆସିଥାନ୍ତି ଭୌତିକ ଜଗତରେ ଲୀଳାରେ ଅଂଶଗ୍ରହଣ କରିବା ପାଇଁ। ତେବେ ସେଇ କ୍ରମରେ ଆମେ ଦେଖିବା ଯେ ମହାନ ଭକ୍ତମାନେ ସେମାନେ ଏଇ ଭୌତିକ ଜଗତରେ ବାରମ୍ବାର ଅବତରଣ କରିଛନ୍ତି ବଦ୍ଧଜୀବ ମାନଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ ବିଶେଷ ଭାବରେ ଆମର ଯେଉଁ ଚାରୋଟି ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟ ରହିଛି ଯାହାକି ପଦ୍ମ ପୁରାଣରେ ଉଲ୍ଲେଖ ରହିଛି ଯେ ଅତଃ କଲୌ ଭବିଷ୍ୟନ୍ତି ଚତ୍ୱାର ସମ୍ପ୍ରଦାୟିନଃ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବାଖ୍ୟତି ପାଳ। ତେଣୁ କଳିଯୁଗରେ ଏ ଜଗତକୁ ଉଦ୍ଧାର କରିବା ପାଇଁ ଚାରୋଟି ବୈଷ୍ଣବ ସମ୍ପ୍ରଦାୟ, ସେମାନେ ହେଉଛନ୍ତି ଶ୍ରୀ ସମ୍ପ୍ରଦାୟ, ଶ୍ରୀ ବ୍ରହ୍ମ ସମ୍ପ୍ରଦାୟ, ରୁଦ୍ର ସମ୍ପ୍ରଦାୟ ଏବଂ କୁମାର ସମ୍ପ୍ରଦାୟ। ଏହି ଚାରୋଟି ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ମାନେ ହେଉଛନ୍ତି ରାମାନୁଜାଚାର୍ଯ୍ୟ, ମଧ୍ୱାଚାର୍ଯ୍ୟ, ବିଷ୍ଣୁ ସ୍ୱାମୀ ଏବଂ ନିମ୍ବାକାଚାର୍ଯ୍ୟ। ତେଣୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହେଲେ ସେତେବେଳେ ସେଇ ମାଧ୍ୱାଚାର୍ଯ୍ୟ ସମ୍ପ୍ରଦାୟରୁ ଦୀକ୍ଷା ଗ୍ରହଣ କରିଥିଲେ ଯାହାକି ବ୍ରହ୍ମ ମାଧ୍ୱ ସମ୍ପ୍ରଦାୟ ନାମରେ ନାମିତ ହେଇଥିଲେ। କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କର ଏହି ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କରିବା ପରେ ଏ ସମ୍ପ୍ରଦାୟ ବ୍ରହ୍ମ ମାଧ୍ୱ ଗୌଡ଼ିଆ ସମ୍ପ୍ରଦାୟ ନାମରେ ନାମିତ ହେଲା। ତେଣୁ ଆମେ ଯେଉଁ ସମ୍ପ୍ରଦାୟରେ ଆସୁଛେ ଆମର ଏଇ ସମ୍ପ୍ରଦାୟ ହେଉଛି ବ୍ରହ୍ମ ମାଧ୍ୱ ଗୌଡ଼ିଆ ସମ୍ପ୍ରଦାୟ, ଆମେ ହେଉଛେ ସବୁ ଚୈତନ୍ୟ ମହାପ୍ରଭୁଙ୍କର ଅନୁଗାମ। ତେବେ ଏ ସମ୍ପ୍ରଦାୟରେ ବିଶେଷ ଭାବରେ ଯେତେବେଳେ କେବଳ ବ୍ରହ୍ମ ମାଧ୍ୱ ସମ୍ପ୍ରଦାୟ ଥିଲା ସେତେବେଳେ ଏ ସମ୍ପ୍ରଦାୟରେ କେବଳ ମାଧ୍ୱାଚାର୍ଯ୍ୟ ଭଗବାନ କୃଷ୍ଣଙ୍କର ଉପାସନା କରୁଥିଲେ। ମାଧ୍ୱାଚାର୍ଯ୍ୟଙ୍କର ସ୍ଥାନ ଉଡୁପି, ସେଠାରେ ଏବେ ବି ଭଗବାନ କୃଷ୍ଣଙ୍କର ଶ୍ରୀ ବିଗ୍ରହ ପୂଜିତ ହେଉଛନ୍ତି ଏବଂ ମାଧ୍ୱାଚାର୍ଯ୍ୟ ସ୍ୱୟଂ ନିଜେ ପୂଜା କରୁଥିଲେ ଭଗବାନଙ୍କର ଶ୍ରୀ ବିଗ୍ରହ ଏବଂ ଏବେ ବି ତାଙ୍କ ସମ୍ପ୍ରଦାୟରେ ବ୍ୟବସ୍ଥା ରହିଛି। ତାଙ୍କ ସମ୍ପ୍ରଦାୟର ଯେଉଁମାନେ ଆଚାର୍ଯ୍ୟ ସେମାନେ ନିଜେ ବିଗ୍ରହଙ୍କର ସେବା କରିବେ, ସେମାନେ ଅନ୍ୟ କାହାର ଦ୍ୱାରା କରନ୍ତି, ଆଚାର୍ଯ୍ୟମାନେ ନିଜେ ବିଗ୍ରହଙ୍କର ସେବା କରିଥାନ୍ତି। ତେବେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏହି ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ହେବା ପରେ ଏହି ବ୍ରହ୍ମ ମାଧ୍ୱ ଗୌଡ଼ିଆ ସମ୍ପ୍ରଦାୟରେ ଆମର ରାଧା କୃଷ୍ଣ ଯୁଗଳ ଉପାସନା ପ୍ରବର୍ତ୍ତନ ହେଲା। ତେଣୁ ଆମେ ଚୈତନ୍ୟ ମହାପ୍ରଭୁଙ୍କର ଅନୁଯାୟୀ ହିସାବରେ ଆମେ ରାଧା କୃଷ୍ଣଙ୍କର ଭକ୍ତ, ଆମେ କେବଳ ରାଧାରାଣୀ ବା କେବଳ କୃଷ୍ଣଙ୍କର ଭକ୍ତ ନୁହେଁ, ଦୁଇ ଜଣ ଭକ୍ତ ଯୁଗଳ ଉପାସ। ତେବେ ଏଇ ଚାରୋଟି ଯାକ ସମ୍ପ୍ରଦାୟର ଏଠାରେ ଜଗନ୍ନାଥ ପୁରୀରେ ସ୍ଥାନ ରହିଛି ବୈଷ୍ଣବ ସମ୍ପ୍ରଦାୟ ଏବଂ ଏ ଚାରୋଟି ହେଉଛି ପ୍ରାମାଣିକ ସମ୍ପ୍ରଦାୟ ଯେଉଁମାନେ ଏଇ କଳିଯୁଗରେ ବଦ୍ଧଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ସମର୍ଥ। ଆଉ ଯେତେ ସବୁ ବିଭିନ୍ନ ପ୍ରକାର ସମ୍ପ୍ରଦାୟ କଳିଯୁଗରେ ସବୁ ଆରମ୍ଭ ହେଇଛି, ବିଭିନ୍ନ ମତବାଦ, ବିଭିନ୍ନ ସମ୍ପ୍ରଦାୟ, କିନ୍ତୁ ସେମାନେ ଶାସ୍ତ୍ର ସମ୍ମତ ନୁହନ୍ତି ବା ପ୍ରାମାଣିକ ନୁହନ୍ତି। ତେଣୁ ପଦ୍ମପୁରାଣରେ କେବଳ ଏଇ ଚାରୋଟି ସମ୍ପ୍ରଦାୟ କଥା କୁହାଯାଇଛି। ଯେଉଁମାନେ ଏଇ ଚାରୋଟି ସମ୍ପ୍ରଦାୟ ମଧ୍ୟରେ ଦୀକ୍ଷା ଗ୍ରହଣ କରିବେ ସେମାନେ ପ୍ରକୃତ ଦିବ୍ୟ ଜ୍ଞାନକୁ ପ୍ରାପ୍ତ ହେଇପାରିବେ। ତେବେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଏକ ବିଶେଷ ଅବଦାନ ରହିଛି ଆମର ଏଇ ବ୍ରହ୍ମନାଥ ଗୌଡ଼ିଆ ସମ୍ପ୍ରଦାୟ ପ୍ରତି। ଶ୍ରୀ ଚୈତନ୍ୟ ମହାପ୍ରଭୁ ଏଇ ଚାରୋଟି ଯାକ ସମ୍ପ୍ରଦାୟର ଯେଉଁ ସାର ରହିଛି ସେ ସାରକୁ ଏଇ ବ୍ରହ୍ମନାଥ ଗୌଡ଼ିଆ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ କରିଛନ୍ତି, ଯାହାଫଳରେ ବ୍ରହ୍ମନାଥ ଗୌଡ଼ିଆ ସମ୍ପ୍ରଦାୟରେ ଯେଉଁମାନେ ଦୀକ୍ଷା ଗ୍ରହଣ କରନ୍ତି ସେମାନେ ଏଇ ଚାରୋଟି ବୈଷ୍ଣବ ସମ୍ପ୍ରଦାୟର ସାରକୁ ଏକସାଥିରେ ପ୍ରାପ୍ତ ହେଇଥାନ୍ତି। ତେଣୁ ଆମମାନଙ୍କର ବହୁତ ବଡ଼ ସୌଭାଗ୍ୟ ଯେ ଆମମାନେ ଏଇ ବ୍ରହ୍ମନାଥ ଗୌଡ଼ିଆ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ହେଇଛେ ଏବଂ ସମସ୍ତ ବୈଷ୍ଣବ ସମ୍ପ୍ରଦାୟର ସାର ଆମେ ଏଇ ସମ୍ପ୍ରଦାୟ ଏଇ ବ୍ରହ୍ମନାଥ ଗୌଡ଼ିଆ ସମ୍ପ୍ରଦାୟରୁ ପ୍ରାପ୍ତ ହୋଇଛେ। ତେବେ ଏଇ ସାର ଗୁଡିକ କଣ ଆମେ ମଧ୍ୟ ଜାଣିବା ଆବଶ୍ୟକ। ମାଧ୍ୟ ସମ୍ପ୍ରଦାୟର ସାର ହଉଛି ମାଧ୍ୟାଚାର୍ଯ୍ୟ ଅଦ୍ୱୈତବାଦକୁ ପରାଜିତ କରିଥିଲେ, ଅଦ୍ୱୈତବାଦକୁ ଖଣ୍ଡନ କରିଥିଲେ। ଶଙ୍କରାଚାର୍ଯ୍ୟ ଯେଉଁ ଅଦ୍ୱୈତବାଦର ପ୍ରଚାର କରିଥିଲେ ସେ ଅଦ୍ୱୈତବାଦ ଅର୍ଥାତ ଭଗବାନ ଆଉ ଜୀବ ବ୍ରହ୍ମ ଜୀବାତ୍ମା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ସେମାନଙ୍କ ମଧ୍ୟରେ କେବଳ ମାୟାର ଆବରଣ ରହିଛି। ମାୟାର ଆବରଣ ହଟିଗଲେ ବ୍ରହ୍ମ ପରମ୍ରହ୍ମ ଏ ଏକ ତାକୁ ଅଦ୍ୱୈତବାଦ ବୋଲି କୁହାଯାଏ। କିନ୍ତୁ ସେଥିପାଇଁ ଶଙ୍କରାଚାର୍ଯ୍ୟ ତାଙ୍କର ମତବାଦ ହେଉଛି ଯେ ଅହଂ ବ୍ରହ୍ମାସ୍ମି, ମୁଁ ହେଉଛି ବ୍ରହ୍ମ, ତେଣୁ ସବୁ ଏକ। ମାଧ୍ୟାଚାର୍ଯ୍ୟ ଯେତେବେଳେ ଆସିଲେ ସେ କହିଲେ ନା ଏକ ନୁହେଁ ଦୁଇ, ଅର୍ଥାତ୍ ଜୀବ କେବେ ଭଗବାନ ହେଇପାରିବ, ଭଗବାନ ଏବଂ ଜୀବ ଇଏ ଦୁଇଟି ବ୍ୟକ୍ତି। ତେଣୁ ମାଧ୍ୟାଚାର୍ଯ୍ୟ ଦ୍ୱୈତବାଦର ପ୍ରଚାର କଲେ। ତେଣୁ ତାଙ୍କ ସମ୍ପ୍ରଦାୟର ଇଏ ହଉଛି ଏକ ବିଶେଷ, ମାଧ୍ୟାଚାର୍ଯ୍ୟ ହନୁମାନଙ୍କର ଅବତାର ଥିଲେ, ତେଣୁ ସେ ଶକ୍ତି ପୂର୍ବକ ଏଇ ଅଦ୍ୱୈତବାଦକୁ ଖଣ୍ଡନ କରି ଦ୍ୱୈତବାଦକୁ ପ୍ରତିଷ୍ଠା କରିଥିଲେ। ଏବଂ ତାଙ୍କ ସମ୍ପ୍ରଦାୟର ଆଉ ଗୋଟିଏ ସାର ହଉଛି କୃଷ୍ଣମୂର୍ତ୍ତି ନିତ୍ୟ ଜାଣି ଶ୍ରଦ୍ଧାଏ ସେବା, କୃଷ୍ଣମୂର୍ତ୍ତି ନିତ୍ୟ ବିଗ୍ରହ ନିତ୍ୟ, ତେଣୁ ଶ୍ରଦ୍ଧା ପୂର୍ବକ ଭଗବାନଙ୍କର ଶ୍ରୀ ବିଗ୍ରହର ସେବା କରିବେ। ତେଣୁ ମାଧ୍ୟାଚାର୍ଯ୍ୟ ସମ୍ପ୍ରଦାୟ ଦୁଇଟି ସାର ଚୈତନ୍ୟ ମହାପ୍ରଭୁ ଗ୍ରହଣ କରିଛନ୍ତି। ତାପରେ ଆସିଲା ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟ। ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟରେ ରହିଛି ଦୁଇଟି ସାର ଯେ କୃଷ୍ଣ ଏକ ଶରଣ, ଭଗବାନ କୃଷ୍ଣଙ୍କ ଚରଣରେ ଏକାନ୍ତ ଭାବରେ ଶରଣ ଗ୍ରହଣ କରିବେ ଏବଂ ତା ସହିତ ରାଗ ମାର୍ଗର ଭକ୍ତି, ଇଏ ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟର ଦୁଇଟି ସାର ଯେ ପ୍ରୀତି ପୂର୍ବକ ଭଗବାନଙ୍କର ସେବା କରିବେ, କେବଳ ଡ୍ୟୁଟି କରିବା ନାହିଁ। ଘରେ ଆମେ ବିଗ୍ରହ ରଖିଛେ କର୍ତ୍ତର ହଉଛେ ଡ୍ୟୁଟି କରି କୌଣସି ପ୍ରକାର ଆମେ ପୂଜା କରିଦେଇ ଚାଲିଗଲେ ଅନ୍ୟ କାମରେ ଚାଲିଗଲେ, ତେଣୁ ଅନେକ ସମୟରେ ଯେଉଁମାନେ ପ୍ରୀତିପୂର୍ଣ୍ଣ ସେବା ନ କରନ୍ତି ଅଥଚ ବିଗ୍ରହ ରଖିଥାନ୍ତି ସେଇ ବିଗ୍ରହ ସେବା ତାଙ୍କ ପାଇଁ ଭାର ସଦୃଶ କରିଥାଏ। ପରବର୍ତ୍ତୀ ଅବସ୍ଥା ପ୍ରଥମେ ପ୍ରଥମେ ଉତ୍ସାହ ଥାଏ ଭଗବାନଙ୍କର ସେବା କରିବା ପାଇଁ, ପରେ ଯେହେତୁ ପ୍ରୀତି ନାହିଁ ଏତେଟା ତେଣୁ ଧୀରେ ଧୀରେ ତାର ଭାରରେ ପରିଣତ ହେଇଯାଏ। ତେଣୁ ପ୍ରୀତି ପୂର୍ବକ ସେବା ଏ ହେଉଛି ବିଶ୍ୱସ୍ୱାମୀ ସମ୍ପ୍ରଦାୟର ସାର। ଚୈତନ୍ୟ ମହାପ୍ରଭୁ ଏ ଦୁଇଟି ସାରକୁ ମଧ୍ୟ ଆମ ଏଇ ବ୍ରହ୍ମମାନ୍ଦ ଗୌଡ଼ିଆ ସମ୍ପ୍ରଦାୟରେ ଗ୍ରହଣ କରିଛନ୍ତି, ପ୍ରୀତିପୂର୍ଣ୍ଣ ସେବା ଏବଂ ଭଗବାନ କୃଷ୍ଣଙ୍କ ଚରଣରେ ଏକାନ୍ତ ଭାବରେ ଶରଣ କରିଛନ୍ତି। ତେଣୁ ଶ୍ରୀ ବ୍ରହ୍ମ ରାମାନୁଜ ସମ୍ପ୍ରଦାୟ ସେଇ ସମ୍ପ୍ରଦାୟରେ ତାର ଦୁଇଟି ସାର ରହିଛି। ଶ୍ରୀ ସମ୍ପ୍ରଦାୟରେ ଶୁଦ୍ଧ ଭକ୍ତିର ପ୍ରଚାର, ତେଣୁ ଚୈତନ୍ୟ ମହାପ୍ରଭୁ ଶୁଦ୍ଧ ଭକ୍ତିର ପ୍ରଚାର କରିଥିଲେ ସେ ସେ ସାରକୁ ଗ୍ରହଣ କରିଛନ୍ତି। ଏବଂ ବୈଷ୍ଣବ ସେବା ଯାହାକି ଭକ୍ତି ମାର୍ଗରେ ବହୁତ ଆବଶ୍ୟକ। ଭଗବାନ କୃଷ୍ଣ କହୁଛନ୍ତି ଯେ ଯେଉଁମାନେ ମୋର ସିଧାସଳଖ ଭକ୍ତ ସେମାନେ ମୋର ଭକ୍ତ ନୁହନ୍ତି, ଯେଉଁମାନେ ମୋର ଭକ୍ତମାନଙ୍କର ଭକ୍ତ ସେମାନେ ହେଉଛନ୍ତି ମୋର ପ୍ରକୃତ ଭକ୍ତ। ତେଣୁ ବୈଷ୍ଣବ ସେବା, ବୈଷ୍ଣବ ମାନଙ୍କର ସେବା କରିବା ଦ୍ୱାରା ଭଗବାନ ପ୍ରୀତ ହେଇଥାନ୍ତି, ବହୁତ ସନ୍ତୁଷ୍ଟ ହେଇଥାନ୍ତି ସେ ଭକ୍ତ ଉପରେ ଏବଂ ତା ଉପରେ ନିଜର କୃପା ପ୍ରଦର୍ଶନ କରିଥାନ୍ତି। ଆମେ ହୁଏତ ଠିକ ଭାବରେ ଭଗବାନଙ୍କର ସେବା କରିପାରିବା, ଅନେକ ଆମେ ଭୁଲ କରିଥାଉ ଭଗବାନଙ୍କର ସେବା କରିବା ସମୟରେ, ଅନେକ ଅପରାଧ କରିଥାଉ, କିନ୍ତୁ ବୈଷ୍ଣବମାନଙ୍କର ସେବା ଆମେ ଯଦି ଠିକ ଭାବରେ କରିପାରିଲେ ଏବଂ ବୈଷ୍ଣବକୁ ସନ୍ତୁଷ୍ଟ କରିପାରିଲେ ତାହେଲେ ଭଗବାନ ତା ଦ୍ୱାରା ସନ୍ତୁଷ୍ଟ ହେଇଥାନ୍ତି। ତେଣୁ ରାମାନୁଜ ସମ୍ପ୍ରଦାୟରେ ଏ ବ୍ୟବସ୍ଥା ରହିଛି, ଚୈତନ୍ୟ ମହାପ୍ରଭୁ ଏ ଦୁଇଟି ସାରକୁ ଗ୍ରହଣ କରିଥିଲେ ଏବଂ ଚତୁର୍ଥ ହେଲା କୁମାର ସମ୍ପ୍ରଦାୟ ଯାହାକି ନିମ୍ବାକାଚାର୍ଯ୍ୟ ସମ୍ପ୍ରଦାୟ। ସେ ସମ୍ପ୍ରଦାୟର ଦୁଇଟି ସାର ହେଉଛି ଏକାନ୍ତ ରାଧିକା ଆଶ୍ରୟ, ଏକାନ୍ତ ଭାବରେ ଶ୍ରୀମତୀ ରାଧାରାଣୀଙ୍କ ଚରଣରେ ଆଶ୍ରୟ ଗ୍ରହଣ ଏବଂ ଗୋପୀ ଭାବର ସେବା। ଗୋପୀମାନେ ଯେପରି କୃଷ୍ଣଙ୍କର ରାଧା କୃଷ୍ଣଙ୍କର ସେବା କରିଥିଲେ ଠିକ ସେଇ ଭାବରେ ଆମେ ତାଙ୍କର ପଦାଙ୍କ ଅନୁସରଣ କରି ସେବା କରୁ। ତେଣୁ ନିମ୍ବାକାଚାର୍ଯ୍ୟ ସମ୍ପ୍ରଦାୟରେ ରାଧା କୃଷ୍ଣ ଉପାସନା ରହିଛି, ଯୁଗଳ ଉପାସନା ରହିଛି। ତେଣୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ନିମ୍ବାକାଚାର୍ଯ୍ୟଙ୍କୁ ଭେଟିଥିଲେ ନବଦ୍ୱୀପରେ, ସେତେବେଳେ ସେ ତାଙ୍କୁ କହିଥିଲେ ମୁଁ ଏଇ ଚାରୋଟି ସମ୍ପ୍ରଦାୟର ଏ ସାରକୁ ଗ୍ରହଣ କରିବି। ତେଣୁ ବ୍ରହ୍ମନାଥ ଗୌଡ଼ିଆ ସମ୍ପ୍ରଦାୟରେ ଏ ଚାରୋଟି ଯାକ ସମ୍ପ୍ରଦାୟର ସାର ନିହିତ ରହିଛି, ଅର୍ଥାତ୍ ଏକ ସାଥିରେ ସେ ଚୈତନ୍ୟ ମହାପ୍ରଭୁଙ୍କର କୃପାରୁ ଆମେ ଏ ସମସ୍ତ ସାରକୁ ଏ ବ୍ରହ୍ମନାଥ ଗୌଡ଼ିଆ ସମ୍ପ୍ରଦାୟରେ ପ୍ରାପ୍ତ ହେଉଛି। ଏ ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଆମ ପ୍ରତି ବିଶେଷ କୃପା। ତେଣୁ ଯେଉଁମାନେ ସେ ବ୍ରହ୍ମନାଥ ଗୌଡ଼ିଆ ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କରନ୍ତି ସେମାନେ ପ୍ରକୃତ ପକ୍ଷରେ ଭାଗ୍ୟଶାଳୀ, ସେମାନେ ସବୁ ସମ୍ପ୍ରଦାୟର ସାର ଏ ସମ୍ପ୍ରଦାୟରେ ପ୍ରାପ୍ତ ହୋଇଥାନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ଏଇ ସମ୍ପ୍ରଦାୟ ଆମେ ଦେଖିବାକୁ ପାଉ ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଅବସ୍ଥାନ କାଳରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ ପରେ ଏଇ ପୁରୀ ଧାମରେ ଅବସ୍ଥାନ କରିଥିଲେ, 24 ବର୍ଷରେ ସନ୍ନ୍ୟାସ ଗ୍ରହଣ କଲେ ଏବଂ ପୁରୀ ଧାମକୁ ଆସି 6 ବର୍ଷ କାଳ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ପ୍ରଚାର କଲେ ଚୈତନ୍ୟ ମହାପ୍ରଭୁ। 18 ବର୍ଷ କାଳ ସେଇ ପୁରୀରେ ଅବସ୍ଥାନ କଲେ, ଭକ୍ତମାନଙ୍କ ସହିତ ଭକ୍ତି ରସ ଆସ୍ୱାଦନ କଲେ। ତେଣୁ ଚୈତନ୍ୟ ମହାପ୍ରଭୁ ଏଇ ପୁରୀରେ ଅବସ୍ଥାନ କରି ଏଇ ଯେଉଁ ବୈଷ୍ଣବ ଧର୍ମର ପ୍ରଚାର କଲେ, କୃଷ୍ଣ ପ୍ରେମ ପ୍ରଦାନ କଲେ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ଏବଂ ଯୁଗ ଧର୍ମ ପ୍ରବର୍ତ୍ତନ କଲେ। ତେଣୁ ସେ ଚୈତନ୍ୟ ମହାପ୍ରଭୁଙ୍କର ଏଇ ଧାରା ଏ କିଛି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। କାଳକ୍ରମେ ସେ ଭକ୍ତମାନେ ସେମାନେ ସହଜିଆ ଭାବ ଗ୍ରହଣ କଲେ, ସେମାନଙ୍କର ନିଷ୍ଠାରେ କିଛି ତ୍ରୁଟି ଦେଖାଗଲା, ଯାହାଫଳରେ ଧୀରେ ଧୀରେ ବୈଷ୍ଣବମାନେ ଚିତା ତିଳକ କରିବା ଆରମ୍ଭ ଜାରି ରଖିଲେ, କଣ୍ଠିମାଳ ଗଳାରେ ପିନ୍ଧିବାକୁ ଜାରି ରଖିଲେ, କିନ୍ତୁ ତାଙ୍କର ନୀତି ନିୟମରେ ପରିବର୍ତ୍ତନ ହେଲା, ନୀତି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିପାରିଲେ ନାହିଁ। ସେମାନେ ମାଂସାହାର କରିବାକୁ ଆରମ୍ଭ କଲେ, ବିଭିନ୍ନ ପ୍ରକାର ଅବୈଧ ସମ୍ବନ୍ଧ ସ୍ଥାପନ କଲେ, ଯୌନ ସମ୍ବନ୍ଧ, ଏହିପରି ଭାବରେ ବୈଷ୍ଣବ ଧର୍ମ ଭ୍ରଷ୍ଟ ହେଲେ, ବୈଷ୍ଣବମାନଙ୍କର ପତନ ହେଲେ, ଯାହାଫଳରେ ସେମାନେ ସହଜ ହେଇଗଲେ ଏବଂ ବୈଷ୍ଣବ ଧର୍ମ ପ୍ରତି ସାଧାରଣ ବ୍ୟକ୍ତିମାନଙ୍କର ଯେଉଁ ବିଶ୍ୱାସ ଏବଂ ଆସ୍ଥା ଥିଲା ତାହା ଦୂରୀଭୂତ ହେଲେ। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ଏଇ ଧାରା ଲୁପ୍ତ ପ୍ରାୟ ହେଇଯାଇଛି। ଆଜିକାଲି ବି ଏପରି କିଛି ରହିଛନ୍ତି ସହଜିଆ ବୈଷ୍ଣବ ଯେଉଁମାନେ ଚିତାଚୀଳ କରନ୍ତି, ବୈଷ୍ଣବର ବେଶ ଧାରଣ କରିଥାନ୍ତି, କିନ୍ତୁ ସେମାନେ କୌଣସି ନୀତି ନିୟମ ପାଳନ କରନ୍ତି। ସେମାନେ ସବୁ ପ୍ରକାର ପାପ କର୍ମରେ ଲିପ୍ତ ଥାନ୍ତି, ଏବେ ବି ସେପରି ଲୋକମାନେ ରହିଛନ୍ତି। ତେଣୁ ଶ୍ରୀ ଭକ୍ତିବିନୋଦ ଠାକୁର ଯେତେବେଳେ ଦେଖିଲେ ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଏ ବୈଷ୍ଣବ ଧର୍ମ ଲୁପ୍ତ ପ୍ରାୟ, ସେତେବେଳେ ସେ ଚାହିଁଲେ ଚୈତନ୍ୟ ମହାପ୍ରଭୁଙ୍କର ଏଇ ବୈଷ୍ଣବ ଧର୍ମକୁ ତାର ଶୁଭ ରୂପରେ ସ୍ଥାପନ କରିବା ପାଇଁ। ତେଣୁ ଶ୍ରୀ ଭକ୍ତିବିନୋଦ ଠାକୁର ନିଜେ ସେ ଚୈତନ୍ୟ ମହାପ୍ରଭୁଙ୍କ ଧାରାକୁ ପାଳନ କରିବା ସହିତ ସେ ବୈଷ୍ଣବ ସିଦ୍ଧାନ୍ତ ଉପରେ ଅନେକ ଗ୍ରନ୍ଥ ରଚନା କରିଛନ୍ତି ଏବଂ ନିଜର ଅନୁଭବ ଜନ୍ୟ ଜ୍ଞାନ ମଧ୍ୟ ସେଥିରେ ପ୍ରଦାନ କରିଛନ୍ତି। ତେବେ ଶ୍ରୀ ଭକ୍ତିବିନୋଦ ଠାକୁର ପ୍ରାର୍ଥନା କରିଥିଲେ ଜଗନ୍ନାଥ, କାରଣ ଭକ୍ତିବିନୋଦ ଠାକୁର କିଛି କାଳ ଏଇ ପୁରୀରେ ଅବସ୍ଥାନ କାଳରେ ସେ ଡେପୁଟି ମାଜିଷ୍ଟ୍ରେଟ ଥିଲେ ଏବଂ ଜଗନ୍ନାଥ ମନ୍ଦିରର ପ୍ରଶାସକ ମଧ୍ୟ ଥିଲେ। ତେଣୁ ଜଗନ୍ନାଥ ମନ୍ଦିରର ନୀତି ନିୟମରେ ସେ କିଛିଟା ସଂସ୍କାର ମଧ୍ୟ ଆଣିଥିଲେ ଶ୍ରୀ ଭକ୍ତିବିନୋଦ ଠାକୁର। ସେହି ସମୟରେ ଶ୍ରୀ ଭକ୍ତିବିନୋଦ ଠାକୁର ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ଯେ ପ୍ରଭୁ, ଆପଣ ଯଦି ମୋତେ ଏପରି ଏକ ପୁତ୍ର ପ୍ରଦାନ କରନ୍ତି ଯେ ଆପଣଙ୍କର ବାଣୀ ପ୍ରସାର କାର୍ଯ୍ୟରେ ମୋତେ ସାହାଯ୍ୟ କରିବ। ତେଣୁ ଜଗନ୍ନାଥ ତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିଥିଲେ ଏବଂ ଶ୍ରୀ ଭକ୍ତିବିନୋଦ ଠାକୁରଙ୍କର ପୁତ୍ର ଭାବରେ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଯାହାଙ୍କର ବାଲ୍ୟକାଳର ନାମ ଥିଲା ବିମଳା ପ୍ରସାଦ, ତାଙ୍କର ଆବିର୍ଭାବ ହେଇଥିଲା ଏହି ପୁରୀ ଧାମ। ତେଣୁ ଭକ୍ତିବିନୋଦ ଠାକୁରଙ୍କର ଗୃହ ବୋଧହୁଏ ଆପଣମାନେ ଆଜି ଯିବେ ସେଠାରେ ଦର୍ଶନ କରିବାକୁ, ସେଠାରେ ଦର୍ଶନ କରିବେ ବଡ଼ଦାଣ୍ଡରେ। ଆଗରୁ ଚାଳ ଘର ଥିଲା, ଏବେ ସେଠି କୋଠାଘର ହେଇଯାଇଛି, ମନ୍ଦିର ରହିଛି। ଆଗରୁ ଭକ୍ତିବିନୋଦ ଠାକୁରଙ୍କର ଯେଉଁ ପ୍ରାଚୀନ ଗୃହ ଥିଲା ସବୁ ଚାଳ ଘର ଥିଲା ସେଠି। ତେଣୁ ସେଇ ସ୍ଥାନରେ ଶ୍ରୀ ଭକ୍ତି ସରସ୍ୱତୀ ଠାକୁରଙ୍କର ଆବିର୍ଭାବ ବଡ଼ଦାଣ୍ଡ ଉପରେ ଏବଂ ଶ୍ରୀ ଭକ୍ତି ସିଦ୍ଧାନ୍ତ ଠାକୁର ଯାହାଙ୍କର ବାଲ୍ୟକାଳ ନାମ ଥିଲା ବିମଳା ପ୍ରସାଦ, ସେ ଯେତେବେଳେ 6 ମାସର ଶିଶୁ ସେତେବେଳେ ଜଗନ୍ନାଥଙ୍କର ରଥଯାତ୍ରା ହଉଛି। ଜଗନ୍ନାଥଙ୍କର ରଥଯାତ୍ରା କାଳରେ ଜଗନ୍ନାଥଙ୍କର ରଥ ଅଟକି ଯାଇଥିଲା ଶ୍ରୀ ଭକ୍ତିବିନୋଦ ଠାକୁରଙ୍କର ଗୃହ ସମ୍ମୁଖରେ। ଆପଣମାନେ ଜାଣିଛନ୍ତି ଯେ ଜଗନ୍ନାଥଙ୍କର ରଥ ଅନେକ ସମୟରେ ଏପରି ମଝି ରାସ୍ତାରେ ଅଟକି ଯାଏ। ଚୈତନ୍ୟ ଚରିତ୍ରରେ ମଧ୍ୟ ବର୍ଣ୍ଣନା ରହିଛି ଯେ ଚୈତନ୍ୟ ମହାପ୍ରଭୁଙ୍କର ଅବସ୍ଥାନ କାଳରେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଭକ୍ତମାନଙ୍କୁ ନେଇ ସଂକୀର୍ତ୍ତନ କରୁଥିଲେ ରଥ ସମ୍ମୁଖରେ, ସେ ସମୟରେ ମଧ୍ୟ ଜଗନ୍ନାଥଙ୍କର ରଥ ଅଟକି ଯାଏ ଚୈତନ୍ୟ ମହାପ୍ରଭୁଙ୍କର କୀର୍ତ୍ତନ ଦର୍ଶନ କରିବା। ତେବେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ଯେ ଜଗନ୍ନାଥଙ୍କର ରଥ ପ୍ରକୃତ ପକ୍ଷେ ଯଦିଓ ଦେଖାଯାଏ ବହୁତ ଲୋକ ଟାଣୁଛନ୍ତି, କିନ୍ତୁ ଲୋକଙ୍କର ଟାଣିବାରେ ଜଗନ୍ନାଥଙ୍କ ରଥ ଚାଲେନି, ଜଗନ୍ନାଥଙ୍କର ଇଚ୍ଛାରେ ଜଗନ୍ନାଥଙ୍କ ରଥ ଚାଲିବ। ମୁଁ ସେତେବେଳେ ଇଚ୍ଛା କରିବେ ରଥ ବନ୍ଦ ହବ, ହଜାର ହଜାର ଲୋକ ଟାଣିଲେ ମଧ୍ୟ ଗୋଟିଏ ଇଞ୍ଚ ଆଗକୁ ଚାଲିବନି ରଥ। ତେଣୁ ଏଇଟା ପ୍ରାୟ ଦେଖାଯାଏ ଜଗନ୍ନାଥଙ୍କର ଇଚ୍ଛାରେ ହିଁ ରଥ ଚାଲିଥାଏ। ତେଣୁ ସେ ଜଗନ୍ନାଥଙ୍କର କୃପା, ଜଗନ୍ନାଥ ନିଜର କୃପା ପ୍ରଦର୍ଶନ କରିବା ପାଇଁ ଭକ୍ତିବିନୋଦ ଠାକୁରଙ୍କର ଗୃହ ସମ୍ମୁଖରେ ତାଙ୍କର ରଥ ଅଟକି ଯାଇଥିଲା ଏବଂ 3 ଦିନ ଧରି ରଥ ସେଠାରେ ରହିଲା, ଆଗକୁ ବଢ଼ିଲା। ସେତେବେଳେ ଭକ୍ତିବିନୋଦ ଠାକୁରଙ୍କର ପତ୍ନୀ ଏଇ ଛୋଟ ଶିଶୁ ବିମଳା ପ୍ରସାଦକୁ କୋଳରେ ଧରି ସେତେବେଳେ ଆସିଲେ ରଥ ଉପରକୁ ଏବଂ ଜଗନ୍ନାଥଙ୍କ ଚରଣରେ ରଖିଦେଲେ ଏଇ ଛୋଟ ଶିଶୁକୁ। ସେତେବେଳେ ଜଗନ୍ନାଥଙ୍କର ଗଳା ଦେଶରୁ ଗୋଟିଏ ମାଳା ଖସିପାରିଲା ଏ ଶିଶୁକୁ। ଜୟ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ କୀ। ତେଣୁ ସେତେବେଳେ ଜଗନ୍ନାଥଙ୍କର ମାଳା ଖସିପାରିଲା, ସେତେବେଳେ ଜଗନ୍ନାଥଙ୍କର ସେବକମାନେ ତାଙ୍କର ମାତାଙ୍କୁ କହିଲେ ଯେ ଶିଶୁ ବହୁତ ବଡ ଭାଗ୍ୟବାନ ଶିଶୁ, ଯିଏକି ଜଗନ୍ନାଥଙ୍କର କୃପା ପ୍ରାପ୍ତ ହେଇଛି, ଏବଂ ଏ ଶିଶୁ ଭବିଷ୍ୟତରେ ଜଣେ ମହାନ ସାଧୁ ଆଚାର୍ଯ୍ୟ ହେବେ। ତେଣୁ ଜଗନ୍ନାଥଙ୍କର ବାଣୀ ସେ ସମଗ୍ର ବିଶ୍ୱରେ ପ୍ରଚାର କରିବେ। ତେବେ ଏଇ ଯୋଉ ଭବିଷ୍ୟତ ବାଣୀ ସେମାନେ କରିଥିଲେ ତାହା ପ୍ରକୃତ ପକ୍ଷରେ ସଫଳ ହେଲା ପରବର୍ତ୍ତୀ ଅବସ୍ଥାରେ, କିପରି ସଫଳ ହେଲା ଆମେ ପରେ ଆଲୋଚନା କରିବା। ତେଣୁ ଭକ୍ତି ସିଦ୍ଧାନ୍ତ ଠାକୁର ଜଗନ୍ନାଥଙ୍କର ଆଶୀର୍ବାଦ ଶିଶୁ ଅବସ୍ଥାରେ ପ୍ରାପ୍ତ ହେଇଥିଲେ, ତେଣୁ ସେ ଆଜନ୍ମ ବ୍ରହ୍ମଚାରୀ ରହିଥିଲେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ବ୍ରହ୍ମଚର୍ଯ୍ୟ, କଠୋର ବ୍ରହ୍ମଚର୍ଯ୍ୟ ସେ ପାଳନ କରିଥିଲେ। ତେଣୁ ତାଙ୍କର ବୟସ ଯେତେବେଳେ 7 ବର୍ଷ ବୟସ, ସେତେବେଳେ ଭକ୍ତିଶ୍ୟାମ ସରସ୍ୱତୀ ଠାକୁର ଗୀତାକୁ ସମ୍ପୂର୍ଣ୍ଣ ଭାବରେ ମୁଖସ୍ଥ କରିଥିଲେ, ଏତେ ତାଙ୍କର ସ୍ମରଣ ଶକ୍ତି ଥିଲା। ଏବଂ 10-11 ବର୍ଷ ବୟସ ଭିତରେ ସେ ସମସ୍ତ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରିଥିଲେ। ତାଙ୍କର ବିଚକ୍ଷଣ ବୁଦ୍ଧି ଏବଂ ପାଣ୍ଡିତ୍ୟ ରହିଥିଲେ, କାରଣ ସେ ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ, ନିତ୍ୟ ସିଦ୍ଧ ଭକ୍ତ, ସେମାନଙ୍କର ଜ୍ଞାନ ନିତ୍ୟ ସିଦ୍ଧ, କେବଳ ଶାସ୍ତ୍ର ଅଧ୍ୟୟନ କରି ସେମାନେ ଜ୍ଞାନ ସଂଗ୍ରହ କରନ୍ତି। ତେଣୁ ସେ ନିତ୍ୟ ସିଦ୍ଧ ଜ୍ଞାନ କେବଳ ପ୍ରକାଶିତ ହୁଏ, ସମୟକ୍ରମେ ତାଙ୍କ ହୃଦୟରେ ପ୍ରକାଶିତ ହୁଏ। ତେଣୁ ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ବାଲ୍ୟକାଳରେ ଥରେ ଭକ୍ତି ଦିନ ଠାକୁର କିଛି ଘରକୁ ଆମ୍ବ ଆଣିଥିଲେ, ଯେତେବେଳେ ନୂଆ ନୂଆ ଆମ୍ବ ଆସ ଆମ୍ବ ପାଚିଥାଏ, ତେଣୁ ଭକ୍ତି ଦିନ ଠାକୁର କିଛି ଆମ୍ବ ଧରି ଆସିଥିଲେ ଘରକୁ, ଏବଂ ଘରେ ଆମ୍ବ ରଖାଯାଇଥିଲେ। ସେ ଭକ୍ତି ସିଦ୍ଧାନ୍ତ ଠାକୁର ଯାହାଙ୍କର ନାମ ଥିଲା ବିମଳା ପ୍ରସାଦ ବାଲ୍ୟକାଳରେ, ସାଧାରଣତଃ ଛୋଟ ଛୁଆମାନେ କୌଣସି ଖାଦ୍ୟଦ୍ରବ୍ୟ ଦେଖିଲେ ଆକୃଷ୍ଟ ହେବା ସ୍ୱାଭାବିକ। ତେଣୁ ବିମଳା ପ୍ରସାଦ ଏ ଯୋଉ ଆମ୍ବ ଦେଖିଲେ ଘରେ ଥୁଆ ହେଇଥିଲା, ସେଥିରୁ ଗୋଟିଏ ଆଣି ସେ ଖାଇଦେଲେ। ଯେତେବେଳେ ଭକ୍ତି ଦିନ ଠାକୁର ଜାଣିବାକୁ ପାଇଲେ ଯେ ବିମଳା ପ୍ରସାଦ ଏପରି ଆମ୍ବ ଖାଇଦେଇଛି, ସେ ତାଙ୍କୁ ନିକଟକୁ ଡାକିଲେ, ଡାକି କହିଲେ ଯେ ମୁଁ ଯୋଉ ଆମ୍ବ ଆଣିଥିଲି ସେ ଭଗବାନ କୃଷ୍ଣଙ୍କୁ ଭୋଗ ଲାଗିନି, ଏବଂ ଭୋଗ ନ ଲାଗିବା ପୂର୍ବରୁ ତୁ ତାକୁ ଖାଇଦେଲେ। ବିମଳା ପ୍ରସାଦ ବହୁତ ଲଜ୍ଜିତ ହେଲେ ଯେ ଭଗବାନ କୃଷ୍ଣଙ୍କ ପାଇଁ ଆସିଥିବା ଆମ୍ବକୁ ତାଙ୍କୁ ଭୋଗ ନ ଲାଗି ମୁଁ ଗ୍ରହଣ କରିଛି, ତେଣୁ ମୁଁ ବଡ଼ ଅପରାଧ। ତେଣୁ ସେଇଦିନ ଠାରୁ ବାଲ୍ୟକାଳରୁ ସେ ପ୍ରତିଜ୍ଞା କଲେ ଯେ ଅପରାଧ ପାଇଁ ସେ କଣ ପ୍ରାୟଶ୍ଚିତ କରିବେ, ଭୁଲ କରିଛନ୍ତି, ଭଗବାନଙ୍କୁ ଭୋଗ ନ ଲଗେଇ ଗ୍ରହଣ କରିଛନ୍ତି, ତେଣୁ ଏଇ ଯୋଉ ମହାନ ବଡ ଅପରାଧ ହେଲା ସେ ଅପରାଧର ପ୍ରାୟଶ୍ଚିତ କଣ ହେବ। ତେଣୁ ସେ ନିଜେ ବାଲ୍ୟକାଳରେ ନିଜେ ସ୍ଥିର କଲେ, ଭକ୍ତି ଦିନ ଠାକୁର କଣ କିଛି କହିନାହାନ୍ତି, ସେ ନିଜେ ସ୍ଥିର କଲେ ମୁଁ ଆଉ ମୋର ମୃତ୍ୟୁ ପର୍ଯ୍ୟନ୍ତ ଆମ୍ବ ଗ୍ରହଣ କରିବି, ଏ ଦୃଢ ସଂକଳ୍ପ। ତେଣୁ ସେ ବିମଳା ପ୍ରସାଦ ଯେତେବେଳେ ଆଚାର୍ଯ୍ୟ ହେଲେ ଏବଂ ପ୍ରଚାର କାର୍ଯ୍ୟ ଆରମ୍ଭ କଲେ, ଦୀକ୍ଷା ପ୍ରଦାନ କଲେ, ଅନେକ ଶିଷ୍ୟ ହେଲେ, ଶିଷ୍ୟମାନେ ସଦାବେଳେ ଚାହାନ୍ତି ଯେ ଗୁରୁଙ୍କର କିଛି ସେବା କରିବେ, କିଛି ସୁନ୍ଦର ଖାଦ୍ୟ ବସ୍ତୁ ଆଣି ଗୁରୁଙ୍କୁ ଅର୍ପଣ କରିବେ। ତେଣୁ ଶିଷ୍ୟମାନେ ଯେତେବେଳେ ମିଠା ପାଚିଲା ଆମ୍ବାଣୀ ପ୍ରଦାନ କରନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ, ସେତେବେଳେ ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଯେ ମୁଁ ଏ ଆମ୍ବ ଖାଇପାରିବିନି, କାରଣ ମୁଁ ବଡ ଅପରାଧୀ। ମୁଁ କୃଷ୍ଣଙ୍କ ସାମ୍ନାରେ ଯେଉଁ ଅପରାଧ କରିଛି ତେଣୁ ମୁଁ ଆମ୍ବ ଖାଇବା ପାଇଁ ଯୋଗ୍ୟ ନୁହଁ। ତେଣୁ ସାରା ଜୀବନ ସେଇ ନିୟମକୁ ଏ ପ୍ରତିଜ୍ଞାକୁ ପାଳନ କରିଛି, କେବେ ଆମ୍ବ ଭକ୍ଷଣ କରିନି। ଇଏ ହେଉଛି ଭକ୍ତର ନିଷ୍ଠା, ଯେ ଭକ୍ତ ଯଦି ପ୍ରତିଜ୍ଞା କରୁଛି ତାହେଲେ ସାରା ଜୀବନ ମୃତ୍ୟୁ ପର୍ଯ୍ୟନ୍ତ ତାକୁ ଦୃଢ଼ତାର ସହିତ ସେ ପ୍ରତିଜ୍ଞାକୁ ପାଳନ କରିବା ଆବଶ୍ୟକ। କିନ୍ତୁ ଅନେକ ସମୟରେ ଦେଖାଯାଏ ଭକ୍ତମାନେ ଦୀକ୍ଷା ସମୟରେ ପ୍ରତିଜ୍ଞା କରିଥାନ୍ତି ଯେ ଚାରୋଟି ନିୟମ ପାଳନ କରିବେ, ଷୋଳମାଳା ଜପ କରିବେ, କୃଷ୍ଣଙ୍କୁ ଭୋଗ ଲଗାଇ ପ୍ରସାଦ ସେବନ କରିବେ, କିନ୍ତୁ ଦୀକ୍ଷା ପରେ କାଳକ୍ରମେ ସେମାନେ ଭୁଲି ଯାଆନ୍ତି ନିଜ ପ୍ରତିଜ୍ଞା। ତେଣୁ ଅନେକ ସମୟରେ ଦେଖାଯାଏ ଦୀକ୍ଷା ନେଇ ମଧ୍ୟ କେହି କେହି ଚାରୋଟି ନିୟମ ପାଳନ କରୁନାହାନ୍ତି, ସେମାନେ ଜପ ଠିକ ଭାବରେ କରୁନାହାନ୍ତି, ଷୋଳମାଳା ଜପ କରିପାରୁନାହାନ୍ତି। ତେଣୁ ଏପରି ବିଭିନ୍ନ ଭାବରେ ସବୁ ପ୍ରତିଜ୍ଞାରୁ ଓହରି ଯାଇଥାନ୍ତି, ସେ ହେଉଛି ବହୁତ ବଡ ଅପରାଧ। ଯେ ଆମେ ଦୀକ୍ଷା ସମୟରେ ଭଗବାନଙ୍କ ସମ୍ମୁଖରେ, ଗୁରୁଦେବଙ୍କ ସମ୍ମୁଖରେ ଏବଂ ବୈଷ୍ଣବମାନଙ୍କ ସମ୍ମୁଖରେ, ଅଗ୍ନି ସମ୍ମୁଖରେ ଆମେ ପ୍ରତିଜ୍ଞା କରିଛେ ଆମେ ସାରା ଜୀବନ ଏ ନିୟମକୁ ପାଳନ କରିବା ପାଇଁ। ତେଣୁ ଆମେ ଯଦି ଏ ପ୍ରତିଜ୍ଞାକୁ ପାଳନ ନ କରୁ ଆମେ ସମସ୍ତଙ୍କ ଚରଣରେ ଅପରାଧ କରୁ, ଏବଂ ସେ ଅପରାଧରୁ ମୁକ୍ତ ହେବା ସମ୍ଭବ ନୁହେଁ ଯେତେପର୍ଯ୍ୟନ୍ତ ଆମେ ତାର ଉପଯୁକ୍ତ ପ୍ରାୟଶ୍ଚିତ ନ କରୁ। ଅର୍ଥାତ୍ ପୁନଃ ଆମେ ସେ ପ୍ରତିଜ୍ଞାକୁ ମନେ ପକାଇ ନିଜର ଦୋଷ ତ୍ରୁଟିକୁ ସ୍ୱୀକାର କରି ଭଗବାନଙ୍କ ଚରଣରେ ସ୍ୱୀକାର କରି ଆମେ ପୁନଃ ଅତିକ୍ରମରେ ସେ ପ୍ରତିଜ୍ଞାକୁ ପାଳନ କରିବା ପାଇଁ ଦୃଢ଼ ସଂକଳ୍ପ ହେବା ଆବଶ୍ୟକ। ତେଣୁ ଇଏ ଶିକ୍ଷା ଆମେ ସବୁ ଭକ୍ତିଶ୍ରମ ସଚ୍ଚାଗୁରୁଙ୍କ ଜୀବନରୁ ପ୍ରାପ୍ତ ହେଇପାରିବା, ଯେ ବାଲ୍ୟକାଳର ପ୍ରତିଜ୍ଞା ସେ ସାରା ଜୀବନ ପାଳନ କରିଥିଲେ, ଆମେ ଯୁବା କାଳରେ ବୃଦ୍ଧ କାଳରେ ପ୍ରତିଜ୍ଞା କରୁଛେ ଅଥଚ ଆମେ ପାଳନ କରିଥାଉ, ଇଏ ହେଉଛି ଦୁର୍ଭାଗ୍ୟ। ତେଣୁ ସବୁ ଭକ୍ତିଶ୍ରମ ସଚ୍ଚାଗୁରୁ ଏହିପରି ଭାବରେ ବାଲ୍ୟକାଳରୁ ସେ ତାଙ୍କର ଦୃଢ଼ ନିଷ୍ଠା ଭଗବାନଙ୍କ ପ୍ରତି ଦୃଢ଼ ନିଷ୍ଠା ପ୍ରଦର୍ଶନ କରିଥିଲେ, ଏବଂ ସେ ଜ୍ୟୋତିଷ ଶାସ୍ତ୍ରରେ ବହୁତ ବଡ ବିଦ୍ୱାନ ଥିଲେ। ଏପରିକି ସେ ଜ୍ୟୋତିଷ ଶାସ୍ତ୍ରରେ ଗ୍ରନ୍ଥ ରଚନା କରିଛନ୍ତି, ତା ସହିତ ଭକ୍ତିଶାସ୍ତ୍ରର ଗ୍ରନ୍ଥମାନ ମଧ୍ୟ ସେ ରଚନା କରିଛନ୍ତି। ଏବଂ ଯେତେବେଳେ ସେ ଭକ୍ତିବିନୋଦ ଠାକୁର କଲିକତାରେ ତାଙ୍କର ଗୃହ ନିର୍ମାଣ କରୁଥିଲେ ସେ ସମୟରେ ମାଟି ତଳୁ କୁର୍ମ ଶାଳଗ୍ରାମ ଶିଳା ପ୍ରାପ୍ତ ହେଇଥିଲେ, ତେଣୁ ସେତେବେଳେ ଭକ୍ତିବିନୋଦ ଠାକୁର ସେ ଭକ୍ତି ସିଦ୍ଧାନ୍ତ ଠାକୁରଙ୍କୁ ଏ ଶାଳଗ୍ରାମ ଶିଳା କୁର୍ମ ଶିଳା ପ୍ରଦାନ କରିଥିଲେ ତାଙ୍କର ଶିଳା ପୂଜା କରିବା ପାଇଁ। ତେଣୁ ସେ ଭକ୍ତି ସିଦ୍ଧାନ୍ତ ଠାକୁର ସେ ଶାଳଗ୍ରାମ ଶିଳା କୁର୍ମ ଶିଳା ସେ ନିଜେ ପୂଜା କରୁଥିଲେ, ଏବଂ ଭକ୍ତିବିନୋଦ ଠାକୁର ତାଙ୍କୁ ଶିକ୍ଷା ପ୍ରଦାନ କରିଥିଲେ କିପରି ଭାବରେ ପୂଜା କରିବାକୁ ହବ, ଏବଂ ମନ୍ତ୍ର ମଧ୍ୟ ପ୍ରଦାନ କରିଥିଲେ। ତେଣୁ ସେ ତାଙ୍କର ସାରା ଜୀବନ ସେ ଶାଳଗ୍ରାମ ଶିଳାଙ୍କର ପୂଜା କରୁଥିଲେ, ଏବଂ କିଛି କାଳ ସେ ତ୍ରିପୁରାର ରାଜାଙ୍କର ଦରବାରରେ କାର୍ଯ୍ୟ କରିଥିଲେ, କିନ୍ତୁ ବେଶୀ ସମୟ ସେ ସେଠାରେ ରହିପାରୁନଥିଲେ। ଯଦିଓ ତ୍ରିପୁରାର ରାଜା ତାଙ୍କ ପାଇଁ ପେନ୍ସନର ବ୍ୟବସ୍ଥା କରିଥିଲେ, କିନ୍ତୁ କିଛି କାଳ ପରେ ସେ ପେନ୍ସନ ମଧ୍ୟ ଆଉ ଗ୍ରହଣ କରିନଥିଲେ। ତେବେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ଭକ୍ତିବିନୋଦ ଠାକୁରଙ୍କୁ ତାଙ୍କର ଗ୍ରନ୍ଥ ପ୍ରକାଶନରେ ସାହାଯ୍ୟ କରୁଥିଲେ, ଏବଂ ଭକ୍ତିବିନୋଦ ଠାକୁର ଯେତେବେଳେ ତାଙ୍କର ପ୍ରଚାର ଆରମ୍ଭ କଲେ, ବୈଷ୍ଣବ ଧର୍ମର ପ୍ରଚାର ଚୈତନ୍ୟ ମହାପ୍ରଭୁଙ୍କର ପ୍ରଚାର ଆରମ୍ଭ କଲେ ସେତେବେଳେ ସେ ଭକ୍ତିସେନ ସେଠାକୁ ତାଙ୍କ ସହିତ ମଧ୍ୟ ଯାଉଥିଲେ ଏବଂ ସେହି ସମୟରେ ସେ ସିଦ୍ଧାନ୍ତ ସରସ୍ୱତୀ ଉପାଧି ମଧ୍ୟ ପ୍ରାପ୍ତ ହେଇଥିଲେ ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏଇ ବୈଷ୍ଣବ ଧର୍ମର ସ୍ଥାପନା ପାଇଁ ସେ ଅନେକ ସମୟରେ ଏଇ ଜାତି ଗୋସାଇଁ ବା କର୍ମକାଣ୍ଡୀୟ ପଦ୍ଧତିର ବିରୁଦ୍ଧାଚରଣ କରିଥିଲେ ବିରୋଧ କରିଥିଲେ କେବଳ କୃଷ୍ଣ ଭକ୍ତିକୁ ସ୍ଥାପନ କରିବା ପାଇଁ ତେଣୁ ଅନେକ ସମୟରେ ବଡ଼ ବଡ଼ ସଭାମାନଙ୍କରେ ସେ ସେଠାରେ ଏପରି ତର୍କ ଉପସ୍ଥାପନ କରନ୍ତି ଶାସ୍ତ୍ରରୁ ତାଙ୍କ ସମ୍ମୁଖରେ କେହି ସେଭଳି ତର୍କ ଉପସ୍ଥାପନ କରିପାରନ୍ତି ଥରେ ଏକ ସଭାର ଆୟୋଜନ କରାଯାଇଥିଲା ଯେଉଁଠାରେ ଏ ବ୍ରାହ୍ମଣ ଧର୍ମ ଉପରେ ଆଲୋଚନା ହଉଥିଲା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରେରିତ ହେଇଥିଲେ ଭକ୍ତି ବିନୋଦ ଠାକୁରଙ୍କ ଦ୍ଵାରା ତେଣୁ ସେ ସଭାରେ ସେ ପ୍ରଥମେ ବ୍ରାହ୍ମଣ ମାନଙ୍କର ଗୁଣାବଳୀ ବର୍ଣ୍ଣନା କରିଥିଲେ ଏବଂ ବ୍ରାହ୍ମଣ ମାନଙ୍କର ପ୍ରଶଂସା କରିଥିଲେ ସେ ପ୍ରକୃତ ବ୍ରାହ୍ମଣଙ୍କର କଣ ଗୁଣ ହେବା ଉଚିତ ଏବଂ ବ୍ରାହ୍ମଣ ମାନେ କିପରି ଭଗବାନଙ୍କର ଅତି ପ୍ରିୟ ତେଣୁ ବ୍ରାହ୍ମଣ ଧର୍ମ ଏବଂ ବ୍ରାହ୍ମଣର ଶ୍ରେଷ୍ଠତା ପ୍ରତିପାଦନ ପରେ ସେ ଶାସ୍ତ୍ର ସମ୍ମତ ମତ ପ୍ରଦାନ କରି କିପରି ଏ କର୍ମକାଣ୍ଡ ପଦ୍ଧତି ଠାରୁ ଏଇ ବୈଷ୍ଣବ ଧର୍ମର ଉପାସନା କିପରି ଶ୍ରେଷ୍ଠ ତାହା ମଧ୍ୟ ପ୍ରତିପାଦନ କରିଥିଲେ ଯାହାଫଳରେ ସବୁ ତଥାକଥିତ କର୍ମକାଣ୍ଡୀୟ ସ୍ମାରକ ବ୍ରାହ୍ମଣ ମାନେ ତାଙ୍କ ସମ୍ମୁଖରେ ନିରୁତ୍ତର ହେଇଯାଇଥିଲେ କୌଣସି ତର୍କ ପ୍ରଦାନ କରିପାରିନଥିଲେ ତେଣୁ ଏହିପରି ଭାବରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀକୁ ନିର୍ଭୀକ ଭାବରେ ଶାସ୍ତ୍ରର ସିଦ୍ଧାନ୍ତକୁ ପ୍ରଚାର କରି ସେ ଅନେକ ଉଚ୍ଚ ଶିକ୍ଷିତ ଲୋକମାନଙ୍କୁ ଏହି ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ କରିଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କର ମାର୍ଗ ଥିଲା ଯୁକ୍ତ ବୈରାଗ୍ୟର ମାର୍ଗ ଯେଉଁ ମାର୍ଗ ସ୍ୱରୂପ ଗୋସ୍ୱାମୀ ପ୍ରଦାନ କରିଛନ୍ତି ତେଣୁ ଯୁକ୍ତ ବୈରାଗ୍ୟରେ ଯାହା କିଛି ଆମେ ଏ ସଂସାରରେ ଦେଖୁଛେ ସବୁକିଛି ଭଗବାନ କୃଷ୍ଣଙ୍କର କୃଷ୍ଣ ସବୁକିଛିର ମାଲିକ ସେ ଆମର ସମସ୍ତଙ୍କର ପ୍ରଭୁ ଏବଂ ସବୁକିଛି କୃଷ୍ଣଙ୍କର ସମ୍ପତ୍ତି ଆମର କିଛି ନୁହେଁ ତେଣୁ ଯୁକ୍ତ ବୈରାଗ୍ୟର ଭକ୍ତ ଏ ସମସ୍ତ ବସ୍ତୁକୁ କୃଷ୍ଣଙ୍କର ସେବାରେ ନିୟୋଜିତ କରିଥାଏ ସେ ମାୟା ବୋଲି ତାକୁ ତ୍ୟାଗ କରିନଥାଏ ଯେପରି ମାୟାବାଦୀ ମାନେ ଏ ସଂସାରକୁ ମାୟା ବୋଲି କହି ବା ସାଂସାରିକ ବସ୍ତୁକୁ ମାୟା ବୋଲି ଜ୍ଞାନ କରି ସେମାନେ ସଂସାର ଏବଂ ସାଂସାରିକ ବସ୍ତୁ ସବୁକିଛି ତ୍ୟାଗ କରିଥାନ୍ତି କିନ୍ତୁ ରୂପ ଗୋସ୍ୱାମୀ କହିଛନ୍ତି ଯେ କିପରି ଭାବରେ ଆମେ ଭଗବାନଙ୍କର ସମସ୍ତ ବସ୍ତୁକୁ ଭଗବାନଙ୍କର ସେବାରେ ଆମେ ନିୟୋଜିତ କରିପାରିବା କାରଣ ତାଙ୍କର ବସ୍ତୁ ତାଙ୍କ ସେବାରେ ନିୟୋଜିତ ହେବା ଆବଶ୍ୟକ ତେଣୁ ଆମେ ଯଦି ତାକୁ ତ୍ୟାଗ କରିବା ତାହେଲେ ତାହା ଫଲ୍ଗୁ ବୈରାଗ୍ୟରେ ପରିଣତ ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ବୈଷ୍ଣବ ଧର୍ମ ପ୍ରଚାର ପାଇଁ ଏକ ଯୁଗାନ୍ତକାରୀ ଆନ୍ଦୋଳନ ସୃଷ୍ଟି କରିଥିଲେ ଯାହାକି ସାଧାରଣ ଭାବରେ ଲୋକମାନେ ଭାବନ୍ତି ଯେ ସାଧୁମାନେ ସେ ସାଧାରଣତଃ ମଳିନ ବସ୍ତ୍ର ଧାରଣ କରିବ ଏବଂ କୌଣସି ଭୋଗ ସାମଗ୍ରୀର ଉପଯୋଗ କରିବ ନାହିଁ ଏପରି ସବୁ ଧାରଣା ମାନ ଆମର ରହିଛି କିନ୍ତୁ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏଇ ବୈଷ୍ଣବ ଧର୍ମ ପ୍ରଚାର ପାଇଁ ଭଗବାନଙ୍କର ବାଣୀ ପ୍ରଚାର ପାଇଁ ସେ ଏପରିକି ବୈଷ୍ଣବମାନଙ୍କୁ ଆଧୁନିକ ବେଶଭୂଷା ଗ୍ରହଣ କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରିଥିଲେ ଯେଉଁଠାରେ ଆବଶ୍ୟକ ସେଠାରେ ଆମେ ଗ୍ରହଣ କରିବା ଏବଂ ବିଭିନ୍ନ ପ୍ରକାର ଯାନ୍ତ୍ରିକ ଯାନ ଆଗରୁ ଯେପରି ବ୍ୟବସ୍ଥା ଥିଲା ଯେ ସାଧୁମାନେ କୌଣସି ଯାନ ଆରୋହଣ କରିବେ ନାହିଁ, କୌଣସି ବାହାନରେ ଯିବେ ନାହିଁ, ସମସ୍ତେ ପାଦରେ ଚାଲିଯିବେ, ସନ୍ନ୍ୟାସୀମାନେ ପାଦରେ ଚାଲିଯାଆନ୍ତି, ସମୁଦ୍ର ପାର କରନ୍ତି ନାହିଁ, ଏପରି ସବୁ ଧାରଣା ଥିଲେ। କିନ୍ତୁ ଭଗବାନଙ୍କର ସେବା ପାଇଁ ଭକ୍ତି ସିଦ୍ଧାନ୍ତ ସ୍ୱରୂପ ଠାକୁର ପ୍ରଥମେ ଯାନବାହନ ନିଜେ ବ୍ୟବହାର କରି ସେ ଏହି ଆଦର୍ଶ ପ୍ରସ୍ତୁତ କରିଥିଲେ, କାରଣ ସେ ସନ୍ନ୍ୟାସୀ ଥିଲେ, ସନ୍ନ୍ୟାସ ଗ୍ରହଣ କରିଥିଲେ, ତାଙ୍କର ଗୁରୁ ଥିଲେ ଶ୍ରୀ ଗୌରକିଶୋର ଦାସ ବାବାଜୀ ମହାରାଜ। ତେଣୁ ସେ ପ୍ରଥମେ ପ୍ରଚାର ପାଇଁ ନିଜେ ଯାନବାହନ ଆରୋହଣ କରିଥିଲେ, ଯାନବାହନକୁ ଭଗବାନଙ୍କର ସେବାରେ ନିୟୋଜିତ କରିଥିଲେ ଏବଂ ଶିକ୍ଷିତ ଲୋକମାନଙ୍କ ସହିତ ଭେଟି ତାଙ୍କୁ କୃଷ୍ଣ ଚେତନାରେ ଉଦ୍ବୁଦ୍ଧ କରିଥିଲେ। ତେଣୁ ସେଇ ଭକ୍ତି ସିଦ୍ଧାନ୍ତ ସ୍ୱରୂପ ଠାକୁର ଯେଉଁ ଧାରଣା ଥିଲା ସନ୍ନ୍ୟାସୀମାନେ ଏସବୁ କାର୍ଯ୍ୟ କରିପାରିବେନି, ସେ ଧାରଣାରେ ପରିବର୍ତ୍ତନ ଆଣିଛି, ଯେ ସନ୍ନ୍ୟାସୀମାନେ ପ୍ରକୃତ ସନ୍ନ୍ୟାସୀ ହେଉଛି ଯେ କୃଷ୍ଣଙ୍କର ସେବାରେ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ ହେବେ, ନିଜର ସ୍ୱାର୍ଥ ପାଇଁ ସନ୍ନ୍ୟାସୀ କାର୍ଯ୍ୟ କରିବ ନାହିଁ। ଯେ ସନ୍ନ୍ୟାସୀ କ'ଣ ଭଲ ଲାଗୁଛି ବା କ'ଣ ତାର ଆବଶ୍ୟକତା, ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ, କେବଳ କୃଷ୍ଣଙ୍କର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ, ସେ ହେଉଛି ପ୍ରକୃତ ସନ୍ନ୍ୟାସ। ତେଣୁ ଭକ୍ତି ସାଂସଦ ଠାକୁର ସେ ସବୁକିଛି କୃଷ୍ଣଙ୍କ ସେବା ପାଇଁ ନିୟୋଜିତ କଲେ, ନିଜର ସୁଖ ପାଇଁ ସେ ଗାଡ଼ି ମୋଟର ବ୍ୟବହାର କଲେ। ତେଣୁ ତାଦ୍ୱାରା ସେ ଏକ ସନ୍ଦେଶ ଦେବାକୁ ଚାହିଁଲେ ଯେ ବିଶେଷ ଭାବରେ କଳିଯୁଗରେ ଆମେ ଯଦି କୃଷ୍ଣ ଚେତନାର ପ୍ରଚାର କରିବାକୁ ଚାହୁଁ ତାହେଲେ ଯାହା କିଛି ବସ୍ତୁ ଆବଶ୍ୟକ ଆମେ ତାକୁ କୃଷ୍ଣଙ୍କ ସେବାରେ ନିୟୋଜିତ କରିବା ଉଚିତ। ଯେପରି ସନ୍ନ୍ୟାସୀମାନେ ସମୁଦ୍ର ପାର କରିବେ ନାହିଁ, ଯଦି ପ୍ରଭୁପାଦ ମହାରାଜ ସମୁଦ୍ର ପାର କରିନଥାନ୍ତେ ତାହେଲେ ଆଜି ଏ କୃଷ୍ଣ ଚେତନ ଆନ୍ଦୋଳନ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହେଇନଥାନ୍ତା। ପ୍ରଭୁପାଦ ଯଦି ଯାନବାହନ ବ୍ୟବହାର କରିନଥାନ୍ତେ ଏତେ ତୀବ୍ର ଗତିରେ ଏହି କୃଷ୍ଣ ଚେତନ ଆନ୍ଦୋଳନ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହେଇନଥାନ୍ତା। ମାତ୍ର 12 ବର୍ଷ ମଧ୍ୟରେ ପ୍ରଭୁପାଦ ଯେପରି ସମଗ୍ର ବିଶ୍ୱ ଭ୍ରମଣ କରି 108 କେନ୍ଦ୍ର ସ୍ଥାପନ କଲେ ଏବଂ ହଜାର ହଜାର ଭକ୍ତଙ୍କୁ ଦୀକ୍ଷା ପ୍ରଦାନ କରି ବୈଷ୍ଣବ ଧର୍ମରେ ଦୀକ୍ଷିତ କଲେ ତାହା ପ୍ରକୃତ ପକ୍ଷରେ ଯୁଗାନ୍ତକାରୀ, ଏପରି କେବେ ସମ୍ଭବ ହେଇନଥାନ୍ତା ଯଦି ପ୍ରଭୁପାଦ ସେଇ ବୈଦିକ ଧାରଣାର ବଶବର୍ତ୍ତୀ ହେଇ ଯେପରି ସାଧୁମାନେ କେବଳ ଧାମ ରହିବ, ଧାମ ବାହାରକୁ ଯିବେନି, ବିଭିନ୍ନ ପ୍ରକାର ସବୁ ନିୟମ ରହିଛି, ସେ ନିୟମ ଭିତରେ ବାନ୍ଧି ହେଇଥାନ୍ତେ ତାହେଲେ ଏ କୃଷ୍ଣ ଚେତନାର ପ୍ରଚାର ହେଇପାରୁନଥାନ୍ତା ସମଗ୍ର ବିଶ୍ୱରେ। ତେଣୁ ସେ ଭକ୍ତିସାର ସଂଖ୍ୟା କରିକରି ହେଉଛି ଅବଦାନ ଯେ ସେ ପ୍ରକୃତ ପକ୍ଷେ ଏ ଆଦର୍ଶ ନିଜେ ସ୍ଥାପନ କରି ଶିଷ୍ୟମାନଙ୍କୁ ପ୍ରେରିତ କରିଥିଲେ ଯେ ପ୍ରଚାର ହେଉଛି ଆମର ଲକ୍ଷ୍ୟ। ଏପରିକି କିଛି ଶିଷ୍ୟ ଯେତେବେଳେ ଏକାଦଶୀ ବ୍ରତ କରନ୍ତି ସେମାନେ ନିର୍ଜଳ ଏକାଦଶୀ ବ୍ରତ କରନ୍ତି ଏବଂ ସେଦିନ ପ୍ରଚାରକୁ ଯାଆନ୍ତି, ପ୍ରଚାର ବନ୍ଦ ହେଇଯାଏ। ତେଣୁ ସେ ଭକ୍ତିସିଦ୍ଧାନ୍ତ ଠାକୁର କୁହନ୍ତି ଯେ ତୁମେ ଯଦି ନିର୍ଜଳ ଏକାଦଶୀ ବ୍ରତ କରି ପ୍ରଚାର ବନ୍ଦ କରିଦେଉଛ ଏବଂ ଆଶ୍ରମରେ ବସି ରହୁଛ ତାହେଲେ ତୁମର ଏକାଦଶୀ ବ୍ରତ କରିବାର ଲାଭ କ'ଣ ଅଛି? ତୁମେ ଯଦି ଏକାଦଶୀରେ କିଛି ଖାଦ୍ୟ ଗ୍ରହଣ କରି ପ୍ରଚାରକୁ ଯିବ ତାହାଦ୍ୱାରା ତୁମେ କୃଷ୍ଣଙ୍କୁ ସନ୍ତୁଷ୍ଟ କରିପାରିବ, ତୁମେ କେବଳ ନିର୍ଜଳ ରହି କୃଷ୍ଣଙ୍କୁ ସନ୍ତୁଷ୍ଟ କରିପାରିବ। ତେଣୁ କୃଷ୍ଣଙ୍କର ସେବା ହେଉଛି ମୁଖ୍ୟ, ଆମେ ହୁଏତ ନିଜର ଆତ୍ମସନ୍ତୋଷ ପାଇଁ ଆମେ କରିପାରୁ ବିଭିନ୍ନ ତ୍ୟାଗ ତପସ୍ୟା, କିନ୍ତୁ ଯଦି ସେଟା କୃଷ୍ଣଙ୍କର ସେବାରେ ବାଧା ଉତ୍ପନ୍ନ କରୁଛି ତାହେଲେ ଆମେ ସେପରି ଆତ୍ମସୁଖ ବିଶିଷ୍ଟ ତ୍ୟାଗକୁ ତ୍ୟାଗ କରିବା ଆବଶ୍ୟକ। ତେଣୁ ଭକ୍ତି ସାଂସଦ ଠାକୁର କହୁଥିଲେ ତୁମେ ପ୍ରସାର ଗ୍ରହଣ କର ଏବଂ ପ୍ରଚାର କର, ଇଏ ଥିଲା ତାଙ୍କର ଆଦେଶ। ତେଣୁ ସେଇ ଭକ୍ତି ସାଂସଦ ଠାକୁର ପରବର୍ତ୍ତୀ ଅବସ୍ଥାରେ ତାର ପୂର୍ବରୁ ତାଙ୍କର ଏ ପ୍ରଚାର କାର୍ଯ୍ୟ ଆରମ୍ଭ ପୂର୍ବରୁ ଯେତେବେଳେ ଭକ୍ତିବିନୋଦ ଠାକୁର ତାଙ୍କୁ ନିର୍ଦ୍ଦେଶ କଲେ ଦୀକ୍ଷା ଗ୍ରହଣ କରିବା ପାଇଁ ଜରକିଶୋର ଦାସ ରାଜୀ ମହାରାଜଙ୍କଠାରୁ, ସେତେବେଳେ ଭକ୍ତି ସିଦ୍ଧାନ୍ତ ଠାକୁର ଜରକିଶୋର ଦାସ ରାଜୀ ମହାରାଜ ନିକଟକୁ ଯାଇଥିଲେ ତାଙ୍କୁ ଅନୁରୋଧ କରିବା ପାଇଁ ସେ ତାଙ୍କୁ ଦୀକ୍ଷା ପ୍ରଦାନ କରନ୍ତି। କିନ୍ତୁ ଜରକିଶୋର ଦାସ ରାଜୀ ମହାରାଜ ତାଙ୍କୁ ମନା କରିଥିଲେ। ସେ କହିଲେ ଯେ ତୁମେ ବହୁତ ବଡ ବିଦ୍ୱାନ ପଣ୍ଡିତ ବ୍ୟକ୍ତି, ତୁମର ବହୁତ ସବୁ ଜ୍ଞାନ ରହିଛି, ମୋର କୌଣସି ବିଦ୍ୱତା ନାହିଁ। ସେ ଜରକିଶୋର ଦାସ ରାଜୀ ମହାରାଜ କେତେ ଭୌତିକ ଶିକ୍ଷା ଲାଭ କରିନଥିଲେ, କିନ୍ତୁ ଆଧ୍ୟାତ୍ମିକ ଶିକ୍ଷାରେ ବହୁତ ଉନ୍ନତ ଥିଲେ। ତେଣୁ ସେ କହିଲେ ମୋର କୌଣସି ଯୋଗ୍ୟତା ନାହିଁ, ତୁମେ ଅନ୍ୟ କାହାକୁ ଦେଖ। ସେ ପ୍ରକୃତ ପକ୍ଷେ ଭକ୍ତିସ୍ୱରଣ ଠାକୁରଙ୍କର ପରୀକ୍ଷା ନଉଥିଲେ, କାରଣ ଦୀକ୍ଷା ପୂର୍ବରୁ ଶିଷ୍ୟ ଗୁରୁଙ୍କୁ ପରୀକ୍ଷା କରିବ, ଗୁରୁ ଶିଷ୍ୟକୁ ପରୀକ୍ଷା କରିବ। ତେଣୁ ଭକ୍ତିସ୍ୱରଣ ଠାକୁର ଫେରି ଆସିଲେ ଏବଂ ପୁଣି ଯେତେବେଳେ ଭକ୍ତିନ ଠାକୁର ଆସି କହିଲେ, ଭକ୍ତିନ ଠାକୁର କହିଲେ ତୁମେ ଆଉ ଥରେ ଯାଅ ତାଙ୍କ। ତେଣୁ ଭକ୍ତିସ୍ୱରଣ ଠାକୁର ଯେତେବେଳେ ଆଉ ଥରେ ଗଲେ ତାଙ୍କ ନିକଟକୁ, ସେତେବେଳେ ଗୌରକିଶୋର ଦାସ ବାବାଜୀ ମହାରାଜ କହିଲେ ଯେ ମୁଁ ଜାଣିନି ମୁଁ ତମକୁ ଦୀକ୍ଷା ଦେଇପାରିବି କି ନାହିଁ, ମୁଁ ମହାପ୍ରଭୁଙ୍କୁ ପଚାରିବି। ଏକଥା କହି ତାଙ୍କୁ ଫେରେଇଲା। ତାପରେ ଭକ୍ତିସ୍ୱରଣ ଠାକୁର ଫେରି ଆସିଲେ, ପୁଣି କିଛି ଦିନ ପରେ ଆଉ ଥରେ ଗଲେ ତାଙ୍କ ନିକଟକୁ। ସେତେବେଳେ ଗୌରକିଶୋର ଦାସ ବାବାଜୀ ମହାରାଜ କହିଲେ ଯେ ମୁଁ ମହାପ୍ରଭୁଙ୍କୁ ପଚାରିବା ଭୁଲି ଯାଇଛି। ତେଣୁ ଭକ୍ତିସ୍ୱରଣ ଠାକୁର ପୁଣି ଫେରି ଆସିଲେ। ତେଣୁ ଏହିପରି ଭାବରେ ଯେତେବେଳେ ଫେରି ଆସି ଭକ୍ତିନ ଠାକୁରଙ୍କୁ ଏସବୁ କଥା ଜାଣିଗଲେ, ଭକ୍ତିନ ଠାକୁର କହିଲେ ଯେ ନା, ସେ ତୁମର ପରୀକ୍ଷା ନେଉଛନ୍ତି, ତୁମର ନିଷ୍ଠାର ପରୀକ୍ଷା ନେଉଛନ୍ତି। କାରଣ ଶିଷ୍ୟ ଯଦି କିଛି ଶିଷ୍ୟର କିଛି ପାଣ୍ଡିତ୍ୟ ରହିଥାଏ ବା ଶିଷ୍ୟ କିଛି ଗ୍ରନ୍ଥ ଅଧ୍ୟୟନ କରି ନିଜକୁ ବିଦ୍ୱାନ ବୋଲି ଜ୍ଞାନ କରେ, ତାହେଲେ ତା ମନରେ ଅହଙ୍କାର ଆସିବା ସ୍ୱାଭାବିକ। ଜନ୍ମ ଐଶ୍ୱର୍ଯ୍ୟ ସ୍ରୋତ ସ୍ତ୍ରୀ ଏଧମାନ ମଦନ କୁମାର, ଯେ ବ୍ୟକ୍ତି ଯେତେବେଳେ ଉଚ୍ଚ କୂଳରେ ଜନ୍ମଗ୍ରହଣ କରୁଛି ବା ଅଧିକ ସୁନ୍ଦର ବା ଅଧିକ ଐଶ୍ୱର୍ଯ୍ୟଶାଳୀ ଧନ ସମ୍ପତ୍ତି ପ୍ରାପ୍ତ ହେଇଛି ବା ବିଦ୍ୱତାକୁ ପ୍ରାପ୍ତ ହେଉଛି, ପାଣ୍ଡିତ୍ୟକୁ ପ୍ରାପ୍ତ ହେଉଛି, ତା ମନରେ ସବୁ ଅହଙ୍କାର ଉତ୍ପନ୍ନ ହେଇଥାଏ ଏବଂ ଏଇ ଅହଙ୍କାର ହେଉଛି ଭକ୍ତିରେ ବହୁତ ବଡ ବାଧା। ଯେପର୍ଯ୍ୟନ୍ତ ଅହଙ୍କାର ରହିଛି, ଏ ଅହଙ୍କାର ଆମକୁ ଶୁଦ୍ଧ ଭକ୍ତି କରିବାକୁ ଦେବ। ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଆଦେଶ, ତୃଣାଦପି ସମୀଚୟନ ତରୋରପି ସହିଷ୍ଣୁ ଅମାନୀନ ମାନବେନ କୀର୍ତ୍ତନୀୟ ସଦା। ତେଣୁ ଚୈତନ୍ୟ ମହାପ୍ରଭୁ ସେଥିପାଇଁ କହୁଛନ୍ତି ଯେ ତୃଣାଦପି ସମୀଚୟ, ଯେ ଭକ୍ତ ସବୁ ସମୟରେ ନିଜକୁ ରାସ୍ତାରେ ପଡ଼ିଥିବା ଘାସ କୁଟା ଠାରୁ ନିଜକୁ ନୀଚ ବୋଲି ଜ୍ଞାନ କରେ, କେବେ ବି ମନରେ ଅହଙ୍କାରକୁ ସ୍ଥାନ ଦେବ ଏବଂ ବୃକ୍ଷ ଠାରୁ ବୋଲି ସହିଷ୍ଣୁ ହବ। ରାସ୍ତାରେ ଅନେକ ଲୋକ ଚାଲୁଛନ୍ତି, ଘାସ କୁଟା କାଠି ଉପରେ ସବୁ ପାଦ ରଖି ଚାଲୁଛନ୍ତି, ଘାସ କୁଟା କାଠି କେବେ ପ୍ରତିବାଦ କରୁନାହାନ୍ତି। ଯଦି ଆମ ଉପରେ କିଏ ପାଦ ରଖି ଚାଲିଯାଏ, ଆମେ କଣ କରିବା? ସାଙ୍ଗେ ସାଙ୍ଗେ ତା ସହିତ ଝଗଡ଼ା କରିବା, କାହିଁକି ତ ଗୋଡ଼ ବାଜିଲା ମୋ ଉପରେ, ମୋ ପାଦ ଉପରେ ପାଦ ରଖିଲୁ, ଝଗଡ଼ା ଆରମ୍ଭ ହେଇଯିବ। ତେଣୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ତୃଣ ଠାରୁ ବୋଲି ଅଧିକ ଆମେ ନିଚ ନିଜକୁ ମନେ କରିବା, କାହିଁକି ଆମେ ଝଗଡ଼ା କରୁଛେ, ଆମେ ଭାବୁଛେ ମୁଁ ଶ୍ରେଷ୍ଠ, ସେ କାହିଁକି ଉପରେ ପାଦ ରଖିବ। ତେଣୁ ନିଜକୁ ଆମେ ଶ୍ରେଷ୍ଠ ବୋଲି ଜ୍ଞାନ କରୁଛୁ, ଆମର ଅହଂକାର ରହିଛି। ଆମେ ଭାବିଲେ ତା ପାଦ ବାଜିଲା, ତା ପାଦ ଧୂଳି ଆମକୁ ମିଳିଲା, ଆମେ ଧନ୍ୟ ହେଇଗଲା, ଏକଥା ଆମେ ଚିନ୍ତା କରୁଛୁ। ତେଣୁ ମହାପ୍ରଭୁ ସେଥିରେ କହୁଛନ୍ତି, ତୃଣାଦ ବିଶୁନିତ ତରର ବି ସହିଷ୍ଣୁ, ଯେ ବୃକ୍ଷ ଠାରୁ ଭଳି ଅଧିକ ସହିଷ୍ଣୁ ହବ ଭକ୍ତ। ବୃକ୍ଷ କିପରି ସହିଷ୍ଣୁ, ଯେ ଆମେ ବୃକ୍ଷ ନିକଟକୁ ଯାଉଛେ, ବୃକ୍ଷର ଡାଳ କାଟି ଦଉଛେ ଆମର ଆବଶ୍ୟକତା ଅନୁଯାୟୀ, ବୃକ୍ଷ କିଛି ପ୍ରତିବାଦ କରୁ। ଅନେକ ସମୟରେ ବୃକ୍ଷକୁ ମୂଳରୁ କାଟି ଦଉଛେ, ବୃକ୍ଷ ପ୍ରତିବାଦ କରୁ। ବୃକ୍ଷରେ ସୁନ୍ଦର ଫଳ ହେଇଛି, ସେ ଫଳ ସଂଗ୍ରହ କରିବା ପାଇଁ ଆମେ ଅନେକ ସମୟରେ ଟେକା ପଥର ଫିଙ୍ଗୁଛେ ଗଛ ଉପରେ। ତେଣୁ ବୃକ୍ଷ ଉପରକୁ ଆମେ ପଥର ଫିଙ୍ଗୁଛେ ଏବଂ ତା ପ୍ରତିବଦଳରେ ବୃକ୍ଷ ଆମକୁ କଣ ପ୍ରଦାନ କରୁଛି, ଫଳ ପ୍ରଦାନ କରୁଛି। ଆମକୁ ଉପରକୁ ଯଦି କିଏ ପଥର ମାରିଲେ ଆମେ କଣ କରିବା, ଆଉ ଗୋଟେ ପଥର ଉଠେଇବା। ତେଣୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ଯେ ବୃକ୍ଷ ଠାରୁ ଭଳି ସହିଷ୍ଣୁ ହବ ଭକ୍ତ। ତେଣୁ ଭକ୍ତି କରିବାକୁ ହେଲେ ଏସବୁ ଯୋଗ୍ୟତା ଆବଶ୍ୟକ, ଇଏ ନୁହେଁ ଯେ ଆମର ଦୀକ୍ଷା ହେଇଗଲା ତେଣୁ ଆଜିଠୁ ଆମେ ଭକ୍ତ ହେଇଗଲୁ। ଭକ୍ତ ହେବା ପାଇଁ ଯୋଗ୍ୟ ହେବା ଆବଶ୍ୟକ, କେବଳ ଦୀକ୍ଷାର ଦ୍ଵାରା ଜଣେ ଖାଲି ଭକ୍ତ ହେଇଯିବ, ଦୀକ୍ଷା ନବା ମାତ୍ର ଭକ୍ତ ହେଇଯିବ, ଆଉ ଆମର କିଛି କରିବାର ନାହିଁ। ଅନେକ ସମୟରେ ଭକ୍ତଙ୍କୁ ଭାବନ୍ତି ସେଥିପାଇଁ, ଯେ ବର୍ତ୍ତମାନ ମୋର ଦୀକ୍ଷା ହେଇଗଲା, ବର୍ତ୍ତମାନ ମୁଁ ଭକ୍ତ ହେଇଗଲି, ଆଉ କିଛି ମୋର କରିବାର ନାହିଁ। ଆମେ ଜାଣିବାକୁ ଆବଶ୍ୟକ ଯେ ଯେଉଁଦିନ ଆମର ଦୀକ୍ଷା ହେଉଛି ସେଇଦିନ ଠାରୁ ଆମର ସାଧନା ଗୁରୁଙ୍କ ନିର୍ଦ୍ଦେଶରେ ଆରମ୍ଭ ହେଉଛି। ଏବଂ ସେ ସାଧନାକୁ ଆମେ କେତେ ନିଷ୍ଠାପର ସହ ପାଳନ କରୁଛେ, ଗୁରୁଙ୍କର ଆଦେଶକୁ ପାଳନ କରୁଛେ, ନୀତି ନିୟମକୁ ପାଳନ କରୁଛେ, କେତେ ନିଷ୍ଠାର ସହିତ ପାଳନ କରୁଛେ, ସେଥିରେ ଯେତେବେଳେ ଆମେ ସଫଳ ହବ, ଆମର ହୃଦୟ ଶୁଦ୍ଧ ହବ ଏବଂ ଆମେ ସାଧନାରେ ସିଦ୍ଧିକୁ ପ୍ରାପ୍ତ କରିବା, ହୃଦୟରେ କୃଷ୍ଣ ପ୍ରେମ ଜାଗ୍ରତ, ସେଦିନ ଆମେ ଭକ୍ତ ବୋଲି ପରିଗଣିତ। ତେଣୁ ଆମକୁ ବହୁତ ରାସ୍ତା ଚାଲିବାକୁ ଅଛି, ଏ ଦୀକ୍ଷା ହେଉଛି ଆରମ୍ଭ। ଆମେ ଆମର ସାଧନାରେ କେବେ ସିଦ୍ଧି ପ୍ରାପ୍ତ କରି ଭକ୍ତ ହେଇପାରିବା ସେଦିନ ଆମକୁ ପ୍ରତୀକ୍ଷା କରିବାକୁ। ତେଣୁ ଆମ ଭିତରେ ଯୋଉ ଗର୍ବ ଅହଙ୍କାର, ଯେ ବର୍ତ୍ତମାନ ମୁଁ ଏତେ ବଡ ଭକ୍ତ ହେଇଗଲି, ଏତେ ବର୍ଷର ଭକ୍ତ, ଏ ବର୍ଷ ଗଣିଲା କେହି ଭକ୍ତ ହେଇଯିବେ, ଏତେ ବର୍ଷ ଭିତରେ ଆମର ହୃଦୟ ଶୁଦ୍ଧ ହେଲାଣି କି, ଆମ ହୃଦୟରୁ ଭୋଗ କାମନା ଗଲାଣି କି, ଆମ ହୃଦୟରେ କୃଷ୍ଣଙ୍କ ପ୍ରତି ପ୍ରେମ ଉତ୍ପନ୍ନ ହେଲାଣି କି, ଯଦି ଏସବୁ ହେଇନି ତାହେଲେ ଆମେ ଏପର୍ଯ୍ୟନ୍ତ ଭକ୍ତ ହେଇଗଲୁ। ଆମର ନିଜର ସ୍ୱାର୍ଥର ଭାବନାକୁ ଆମେ ତ୍ୟାଗ କଲେଣି କି, କେବଳ କୃଷ୍ଣଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛେ କି? ତେଣୁ ଏସବୁ ପ୍ରଶ୍ନ ନିଜକୁ ନିଜେ ଆମେ ପଚାରିବା ଆବଶ୍ୟକ, ଯେ ଆମେ କେତେ ଦୂର ଆଗେଇଛେ ଭକ୍ତମାନେ, ଏତେ ବର୍ଷର ଭକ୍ତ ଏତେ ବର୍ଷ ଧରି ସାଧନା କରୁଛେ, ଆମର କଣ ଉନ୍ନତି ହେଇଛି ତା ଦ୍ୱାରା? ଯଦି ନ ହେଇଛି ଆମର କୋଉଠି ଦୋଷ ତ୍ରୁଟି ରହିଯାଇଛି, ବାହାର କରି ଦୋଷ ତ୍ରୁଟିର ସଂଶୋଧନ କରିବା ଆବଶ୍ୟକ, ତାହେଲେ ଆମେ ଭକ୍ତି ମାର୍ଗରେ ଆଗେଇ ପାରିବା। ତେଣୁ ତୃଣାଲୋପି ଶୁଣିଛେ ଆମେ ତରବରକୁ ସହିଷ୍ଣୁ। ତେଣୁ ମହାପ୍ରଭୁ କହୁଛନ୍ତି ଯେ ବୃକ୍ଷଠାରୁ ଭଳି ସହିଷ୍ଣୁ ହବ, ଏ ସହିଷ୍ଣୁତା କାରଣ ବୈଷ୍ଣବର ଗୋଟିଏ ଗୁଣ ସହିଷ୍ଣୁତା। ଅମାନିର ମାନ ନିଜ ପାଇଁ କେବେ ସମ୍ମାନର ଆଶା କରିବନି, ଯେ ସେ ମତେ କାହିଁ ସମ୍ମାନ ଦେଲାନି, ଆମକୁ କିଏ ସମ୍ମାନ ଦଉ ନ ଦଉ ଆମେ ସମସ୍ତଙ୍କୁ ସମ୍ମାନ କରୁ। ଏପରିକି ଭକ୍ତ କେବଳ ଅନ୍ୟ ଭକ୍ତ ଯଦି ସମ୍ମାନ ପ୍ରଦର୍ଶନ କରିବ ତା ନୁହେଁ, ସମସ୍ତ ପ୍ରାଣୀ ମାନଙ୍କ ପ୍ରତି ମଧ୍ୟ ସମ୍ମାନ ପ୍ରଦର୍ଶନ କରିବ। କାରଣ ସମସ୍ତ ପ୍ରାଣୀଙ୍କର ହୃଦୟରେ ଭଗବାନ ପରମାତ୍ମାଙ୍କରେ ନିବାସ କରୁଛନ୍ତି। ତେଣୁ ଆମେ ଯେତେବେଳେ କାହାକୁ ପ୍ରଣାମ କରୁଛେ, ଆମେ କାହାକୁ ପ୍ରଣାମ କରୁଛେ, ଭଗବାନଙ୍କୁ ପ୍ରଣାମ କରୁଛେ, ତା ହୃଦୟରେ ଯୋଉ ଭଗବାନ ଅଛି। ତେଣୁ ଆମେ ସମସ୍ତ ପ୍ରାଣୀଙ୍କ ହୃଦୟରେ ଭଗବାନ ରହିଛନ୍ତି, ସବୁ ଅଣୁ ପରମାଣୁରେ ଭଗବାନ ରହିଛନ୍ତି। ତେଣୁ ଭକ୍ତ ଏ ଜ୍ଞାନ କରି ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରେ, ତାହେଲେ ସେ ଆପେ ଆପେ ନମ୍ର ହେଇଯିବ। ଯେତେବେଳେ ଆମେ ଜ୍ଞାନ କରିବା ସମସ୍ତଙ୍କ ହୃଦୟରେ ଭଗବାନ ନିବାସ କରୁଛନ୍ତି, ତେଣୁ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରିବ, ତାହେଲେ ଆପେ ଆପେ ତାର ସହିଷ୍ଣୁତା ଗୁଣ ନିଚ ଗୁଣ ସବୁ ଆସିବ। ସେ ନିଜକୁ ନିଚ ମନେ କରିବ, ସହିଷ୍ଣୁତା ଭାବ ଆସିବ, ସମସ୍ତଙ୍କୁ ସମ୍ମାନ ଦେବ, ତାହେଲେ ଯାଇ ଆମେ ହରିନାମ କରିପାରିବ। କୀର୍ତ୍ତନୀୟ ସଦା ହରି, ଆମେ ଯୋଉ ଜପ କରୁଛେ ଷୋଳମାଳ ପୁରା କରିବା ପାଇଁ, କିନ୍ତୁ କେତେ ମାଳା ଆମେ ଅନ୍ୟ କିଛି ଚିନ୍ତା ନ କରି କେତୋଟି ମାଳା ଆମେ କରିପାରୁଛୁ, ଆମେ ନିଜେ ବିଚାର କରିବା ଯେ ମୁଁ ଏ ଗୋଟିଏ ମାଳା ଜପ କଲି 108 ଥର, ଏଇ ମାଳା ଜପ କରିବା ଭିତରେ ମୁଁ କେତେ ଥର ଏଇ ହରିନାମକୁ ଶ୍ରବଣ କରିଛି ଆଉ କୃଷ୍ଣଙ୍କର ଚିନ୍ତା କରିଛି, ଆଉ କେତେ ଥର ମୁଁ ଅନ୍ୟ ଚିନ୍ତା ଆସିଯାଇଛି ତା ଭିତରେ ଏଇ ଗୋଟିଏ ମାଳା ଜପ କରିବା ଭିତରେ। ଆମେ ନିଜେ ନିଜର ମୂଲ୍ୟାଙ୍କନ କରିବା ଆବଶ୍ୟକ। ଆଉ ଯଦି ଆମର ଗୋଟିଏ ମାଳା ମଧ୍ୟ ଆମେ ଅନ୍ୟ କିଛି ଚିନ୍ତା ନ କରି କରିପାରୁନେ, ତାହେଲେ ଆମେ ସେଥିପ୍ରତି ସଜାଗ ହେବା ଆବଶ୍ୟକ। ଏବଂ କିପରି ଆମେ କରିପାରିବା ସେଥିପାଇଁ ଚେଷ୍ଟା କରିବା ଆବଶ୍ୟକ। ଯଦି ଆମେ ଗୋଟିଏ ମାଳା କରିପାରିଲେ କିଛି ଚିନ୍ତା ନ କରି ଧ୍ୟାନ ପୂର୍ବକ, ତାହେଲେ ଆମେ ଦ୍ୱିତୀୟ ମାଳା କରିବା, ତୃତୀୟ ମାଳା କରିବା, ଧୀରେ ଧୀରେ ଆମେ ବଢେଇ ପାରିବା। କିନ୍ତୁ ଯଦି ଆମେ ଏଥିପ୍ରତି ଧ୍ୟାନ ଦେଉନେ, ହଁ ଗୁରୁ ମହାରାଜ କହିଛନ୍ତି ଷୋଳମାଳା ଜପ କରିବା କୌଣସି ପ୍ରକାର କରିଦେଲେ, ତାହେଲେ ତାର ଗୁଣବତ୍ତା ରହିବ। ଆମେ ସେଠି ଯାନ୍ତ୍ରିକ ଭାବରେ କରିବା ଡ୍ୟୁଟି ଦୃଷ୍ଟିରୁ, କର୍ତ୍ତବ୍ୟ ଦୃଷ୍ଟିରୁ, ତେଣୁ ଏସବୁ ଆବଶ୍ୟକ ଆମେ ହରିନାମ କରିବା ପାଇଁ। ହରିନାମ କରିବା ପାଇଁ ଇଏ ହେଉଛି ଯୋଗ୍ୟତା, ପ୍ରାଥମିକ ଯୋଗ୍ୟତା। ତୃଣାମ୍ରତି ଶୁଣିଛେ ତରଟି ଶୁଣିଛି ଅମାନିନା ମାନବ, ତାହେଲେ ଆମର ଶୁଦ୍ଧିକରଣ ପ୍ରକ୍ରିୟା ଠିକ ଭାବରେ ଆରମ୍ଭ ହେବ, ନହେଲେ ଅନେକ ସମୟ ଲାଗିବ, ହୁଏତ ଅନେକ ଜନ୍ମ ବି ଲାଗିଯାଇପାରେ। ସେ ଆମର ନିଷ୍ଠା ଉପରେ ନିର୍ଭର କରୁଛି, ଆମେ କେତେ ନିଷ୍ଠାବାନ ଆଉ କେତେ ଶୀଘ୍ର ଆମେ ଭକ୍ତି ମାର୍ଗରେ ଅଗ୍ରଗତି ଲାଭ କରିବୁ। ହୁଏତ ଗୋଟିଏ ଜନ୍ମରେ ବି କରିପାରିବା, ଅନେକ ଜନ୍ମ ବି ଲାଗିପାରେ। ତେବେ ଯାହା ହଉ, ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ସେ ତେଣୁ ସେ ବହୁତ ନମ୍ର ଥିଲେ। ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ବହୁତ ନମ୍ର ଥିଲେ, ଏବଂ ଯଦିଓ ତାଙ୍କୁ ସିଂହ ଗୁରୁ ବୋଲି କୁହାଯାଏ, ଅର୍ଥାତ୍ ସେ ଦୃଢ଼ତା ପୂର୍ବକ ବଳିଷ୍ଠ ଭାବରେ ଶାସ୍ତ୍ର ଯୁକ୍ତି ସ୍ଥାପନ କରି ସେ ଭଗବାନଙ୍କୁ ଏବଂ ଭକ୍ତିକୁ ସ୍ଥାପନ କରିଥିଲେ ଶୁଦ୍ଧ ଭକ୍ତି, କିନ୍ତୁ ତାଙ୍କର ହୃଦୟ ଅତ୍ୟନ୍ତ କୋମଳ ଥିଲା। ଏପରିକି ଜଣେ ବ୍ୟକ୍ତି, ଯେହେତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଅନେକ ସମୟରେ ସ୍ପଷ୍ଟ କଥା କହିଥାନ୍ତି, ଶାସ୍ତ୍ର ସିଦ୍ଧାନ୍ତ କଥା କହିଥାନ୍ତି। ତେଣୁ ଅନେକ ଲୋକ ଶତ୍ରୁ ବା ସହାୟ। ତେଣୁ ଜଣେ ବ୍ୟକ୍ତି ତାଙ୍କୁ ଅନେକ ସମୟରେ ଭକ୍ତି ସଚ୍ଚାଙ୍କର ନିନ୍ଦା କରୁଥିଲେ। ଭକ୍ତିସେନ ଠାକୁର ଦିନେ ଶିଷ୍ୟମାନେ ଦେଖିଲେ ଯେ ସେ କ୍ରମଦାନ କରୁଛନ୍ତି। ଶିଷ୍ୟମାନେ ଆଶ୍ଚର୍ଯ୍ୟ ହେଲେ ଯେ ଗୁରୁଦେବ କାହିଁକି କ୍ରମଦାନ କରୁଛନ୍ତି। ତେଣୁ ସେ ଭକ୍ତିସେନ ଠାକୁରଙ୍କୁ ପ୍ରଶ୍ନ କଲେ ଯେ ଆପଣଙ୍କର ଏଭଳି କ୍ରମଦାନ କରିବାର କାରଣ କ'ଣ? ଆମେ କିଛି ଅପରାଧ କରିଦେଇଛୁ ଆପଣଙ୍କ ଚରଣରେ ବା କିଛି ଅସୁବିଧା ହେଇଛି? ସେତେବେଳେ ଭକ୍ତିସେନ ଠାକୁର କହିଲେ ଯେ ପ୍ରକୃତ ପକ୍ଷେ ଯେଉଁ ବ୍ୟକ୍ତିଟି ମୋର ନିନ୍ଦା କରୁଥିଲା, କାରଣ ତୁମେମାନେ ସବୁ ମୋର ପ୍ରଶଂସା କରିବ, ମୁଁ ଯେହେତୁ ତୁମର ଗୁରୁ ସ୍ୱାଭାବିକ ଭାବରେ ଶିଷ୍ୟ ଗୁରୁଙ୍କର ପ୍ରଶଂସା କରିବ। କିନ୍ତୁ ଯେଉଁ ବ୍ୟକ୍ତିଟି ମୋର ନିନ୍ଦା କରି ମୋର ଦୋଷ ତ୍ରୁଟିକୁ ମତେ ଦେଖେଇ ଦଉଥିଲା, ଯାହାଦ୍ୱାରା ମୁଁ ମୋର ଦୋଷ ତ୍ରୁଟିକୁ ଜାଣିପାରି ସଂଶୋଧନ କରିବା ପାଇଁ ଚେଷ୍ଟା କରୁଥିଲି, ସେ ବ୍ୟକ୍ତିଟିର ଆଜି ମୃତ୍ୟୁ ହେଇଗଲା। ତେଣୁ ମୁଁ ବର୍ତ୍ତମାନ ସେଇଥିପାଇଁ କ୍ରମଣ କରୁଛି ଯେ ମୋର ଦୋଷ ତ୍ରୁଟି ଦେଖେଇବା ପାଇଁ ଆଉ କେହି ରହିଲେନି, ସେ ବ୍ୟକ୍ତିଟି ଚାଲିଲେ। ତେଣୁ ଇଏ ହଉଛି ସବୁ ଭକ୍ତିସେନ ଠାକୁରଙ୍କର ଭାବ। ଯଦି ଆମର କେହି ନିନ୍ଦା କରୁଛି ଆମେ ଭାବୁଛେ ସିଏ ଆମର ଶତ୍ରୁ, କିନ୍ତୁ ଭକ୍ତିସେନ ଠାକୁର ଭାବୁଥିଲେ ନା, ସେ ନିନ୍ଦା କରୁଛି ଅର୍ଥାତ୍ ମୋର କିଛି ଦୋଷ ତ୍ରୁଟି ସେ ଦେଖୁଛି, ତେଣୁ ସେ କହୁଛି। ତେଣୁ ମୋର କର୍ତ୍ତବ୍ୟ ମୁଁ ତାକୁ ଶତ୍ରୁ ଜ୍ଞାନ କରି ମୁଁ ତାକୁ ମିତ୍ର ବୋଲି ଜ୍ଞାନ କରେ। ସେ ହେଉଛି ମୋର ପ୍ରକୃତ ମିତ୍ର, ଯିଏକି ମୋର ଦୋଷ ତ୍ରୁଟି ଦେଖି ମୋତେ ସଂଶୋଧନ କରିବା ପାଇଁ ଚାହୁଁଛି। ତେଣୁ ଇଏ ହେଉଛି ଭକ୍ତର ଭାବ। ଭକ୍ତ ସବୁ ସମୟରେ ପ୍ରସ୍ତୁତ ରହିବା ନିଜର ଦୋଷ ତ୍ରୁଟି, କାରଣ ନିଜେ ଆମେ ଯେତେବେଳେ ଦେଖିପାରୁନା ନିଜର ଦୋଷ ତ୍ରୁଟି, ଅନ୍ୟମାନେ ଦେଖେଇଦେଲେ ଆମେ ତାକୁ ଗ୍ରହଣ କରିବା ଆବଶ୍ୟକ, ତାକୁ ସଂଶୋଧନ କରିବା ଆବଶ୍ୟକ, ତାହେଲେ ଆମେ ଭକ୍ତି ମାର୍ଗରେ ଅଗ୍ରଗତି ବାହାର କରିବା। ତେଣୁ ଏପରି କାର୍ଯ୍ୟ ଦ୍ୱାରା ବା ଏପରି ଲୀଳା ଦ୍ୱାରା ସେ ଭକ୍ତିସେନ ଠାକୁର ଶିଷ୍ୟମାନଙ୍କୁ ପ୍ରସ୍ତୁତ କରୁଥିଲେ ଯେ ଅନ୍ୟ ଯଦି କେହି ଆମର ଦୋଷ ତ୍ରୁଟି ପ୍ରଦର୍ଶନ କରୁଛି, ସେ ହେଉଛି ଆମର ପ୍ରକୃତ ମିତ୍ର ଏବଂ ତା ଦ୍ୱାରା ଆମେ ଆମର ଦୋଷ ତ୍ରୁଟିକୁ ସଂଶୋଧନ କରିଥାଉ, ନିଜେ ଆଦର୍ଶ ସ୍ଥାପନ କରି ଶିଷ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରୁ। ତେଣୁ ସେ ଭକ୍ତିସେନ ଠାକୁର ଆଦେଶ ପ୍ରଦାନ କରିଥିଲେ ଶ୍ରୀ ପ୍ରଭୁପାଦଙ୍କୁ, ଯେତେବେଳେ ଶ୍ରୀ ପ୍ରଭୁପାଦ ଯୁବାବସ୍ଥାରେ ରହିଥିଲେ, ସେ ସଦ୍ୟ ଗ୍ରାଜୁଏସନ୍ ଚଟିସ୍ ଚର୍ଚ୍ଚ କଲେଜରୁ ପାସ୍ କରି ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନରେ ଶ୍ରୀ ପ୍ରଭୁପାଦ ଯୋଗଦାନ କରିଥିଲେ। ସେହି ସମୟରେ ଶ୍ରୀ ପ୍ରଭୁପାଦଙ୍କର ଜଣେ ସାଥୀ ତାଙ୍କୁ ସାଥିରେ ଧରି ଯାଇଥିଲେ ଶ୍ରୀ ଭକ୍ତିସେନ ଠାକୁର ସହିତ ଭେଟ କରିବା ପାଇଁ। ଶ୍ରୀ ଭକ୍ତିସେନ ଠାକୁର ସେତେବେଳେ କଲିକତାରେ ରହୁଥିଲେ, ଉଲ୍ଟା ଡଙ୍ଗାରେ ସେ ଗୋଟିଏ ଘର ନେଇ ସେଠାରେ କେନ୍ଦ୍ର ସ୍ଥାପନ କରିଥିଲେ ଏବଂ ସେଠାରେ ରହିଥିବା ଅବସ୍ଥାରେ ପ୍ରଭୁପାଦଙ୍କୁ ନେଇ ତାଙ୍କର ସାଥି ଯାଇଥିଲେ। ତେଣୁ ପ୍ରଭୁପାଦଙ୍କୁ ଦେଖିବା ମାତ୍ରେ ଶ୍ରୀ ଭକ୍ତିସେନ ଠାକୁର ତାଙ୍କୁ କହିଥିଲେ ଯେ ତୁମ ପରି ନବଯୁବକ, ଯେଉଁମାନେ ଶିକ୍ଷିତ ଯୁବକ, ତେଣୁ ତୁମେ ଆମର ବୈଦିକ ଶାସ୍ତ୍ରକୁ ଇଂରେଜୀ ଭାଷାରେ ଅନୁବାଦ କରି ତୁମେ ପାଶ୍ଚାତ୍ୟ ଜଗତରେ ତୁମେ ପ୍ରଚାର କରିବା ଆବଶ୍ୟକ, କାରଣ ବିଦେଶୀ ଲୋକମାନେ ସେମାନେ ଆମର ଶାସ୍ତ୍ର ସମ୍ବନ୍ଧରେ ସେମାନଙ୍କର ବିଶେଷ ଜ୍ଞାନ ନାହିଁ, ସେମାନେ ଜାଣିପାରୁନାହାନ୍ତି ଆମର ବୈଦିକ ଶାସ୍ତ୍ରରେ କ'ଣ ରହିଛି, ତେଣୁ ଇଂରେଜୀ ଭାଷାରେ ତୁମେ ତାକୁ ଅନୁବାଦ କରି ପ୍ରଚାର କର ବିଦେଶୀ। ସେ ପ୍ରଭୁପାଦ ଆଶ୍ଚର୍ଯ୍ୟଚକିତ ହେଇଯାଇଛି ଯେ ଏ ସାଧୁ ମୋତେ ଜାଣିନାହାନ୍ତି, ତାଙ୍କ ସହିତ ମୋର ଜଷ୍ଟ ଏବେ ପରିଚୟ ହେଉଛି, ଅର୍ଥାତ୍ ସେ ମୋତେ ନିର୍ଦ୍ଦେଶ ଦେଇସାରିଲେଣି ଯେ ମୁଁ ପାଶ୍ଚାତ୍ୟ ଜଗତରେ ଇଂରେଜୀ ଭାଷା ମାଧ୍ୟମରେ ଯାଇ ପ୍ରଚାର କରିବା ପାଇଁ। ତେଣୁ ସେ ସେତେବେଳେ କିଛି ପ୍ରଭୁପାଦ ଭକ୍ତିସ୍ଥାନ ସଂସ୍ଥାକୁ କହିଥିଲେ ଯେ ଆପଣ ଯେଉଁ ଏଇ ବୈଦିକ ବାଣୀ ଚୈତନ୍ୟ ମହାପ୍ରଭୁଙ୍କର ବାଣୀର ପ୍ରଚାର କରିବା ପାଇଁ ମୋତେ କହୁଛନ୍ତି, ଆମେ ବର୍ତ୍ତମାନ ଏକ ପରାଧୀନ ଦେଶର ନାଗରିକ, ସେତେବେଳେ ଇଂରେଜୀ ଶାସନ ଥାଏ ଭାରତରେ, ତେଣୁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ ମାଧ୍ୟମରେ ଇଂରେଜୀ ଶାସନକୁ ହଟେଇବା ପାଇଁ ଆନ୍ଦୋଳନ କରୁଥିଲେ। ତେଣୁ ପ୍ରଭୁପାଦ କହିଲେ ଆମେ ଗୋଟିଏ ପରାଧୀନ ଦେଶର ନାଗରିକ, ତେଣୁ ଆମେ ଯଦି ବିଦେଶ ଯାଇ ଆମର ଏ ବୈଦିକ ସଂସ୍କୃତିର ପ୍ରଚାର କରୁ, ତେଣୁ ଜଣେ ପରାଧୀନ ଦେଶର ନାଗରିକର କଥାକୁ କିଏ ବିଦେଶରେ ଶ୍ରବଣ କରିବ, କିଏ ଗ୍ରହଣ କରିବ? ସେତେବେଳେ ଭକ୍ତି ସିଦ୍ଧାନ୍ତ ଠାକୁର କହିଥିଲେ ଯେ ଭଗବାନ କୃଷ୍ଣଙ୍କର ବାଣୀ ବା ବୈଦିକ ସାହିତ୍ୟର ଉପଦେଶ ଇଏ ଦେଶର ସ୍ୱାଧୀନତା ଏବଂ ପରାଧୀନତା ଉପରେ ନିର୍ଭର କରେ। ବୈଦିକ ସାହିତ୍ୟର ଉପଦେଶ, ବେଦ ପୁରାଣ ଉପନିଷ ଗୀତା ଭାଗବତ, ଇଏ ଯଦିଓ ପ୍ରାଚୀନ ଗ୍ରନ୍ଥ, କିନ୍ତୁ ଏ ଗ୍ରନ୍ଥର ଜ୍ଞାନ ହେଉଛି ସର୍ବକାଳିକ, ସବୁ ସମୟରେ ଏହା ଉପଯୋଗ। କେହି କହିପାରିବେନି ଯେ ଗ୍ରନ୍ଥ ପୁରୁଣା ହେଇଗଲାଣି ତେଣୁ ବର୍ତ୍ତମାନ ଆଧୁନିକ କାଳରେ ଏ ଗ୍ରନ୍ଥର ଆଉ କିଛି ମହତ୍ତ୍ୱ ନାହିଁ ବା ଏ ଉପଦେଶର ଆଉ କିଛି ମହତ୍ତ୍ୱ ନାହିଁ, ଏସବୁ ପୁରୁଣା ଉପଦେଶ ହେଇଗଲା, ଏକଥା କେହି କହିପାରିବେ। ଭଗବତ ଗୀତାର ଉପଦେଶ, ଶ୍ରୀମଦ ଭାଗବତର ଉପଦେଶ ଆଜି ମଧ୍ୟ କଳିଯୁଗରେ ମଧ୍ୟ ପ୍ରକୃଷ୍ଟ ଭାବରେ ଉପଯୋଗ, କାରଣ ଏ ଦିବ୍ୟ ଜ୍ଞାନ ସାର୍ବକାଳିକ, ସବୁ ସମୟରେ ଏହା ଉପଯୋଗୀ ରହେ। ତେଣୁ ଏ ଦେଶର ପରାଧୀନତା ଏବଂ ସ୍ୱାଧୀନତା ଉପରେ ନିର୍ଭର କରିବ। ତେଣୁ ପ୍ରଭୁପାଦ ମହାରାଜ ସେ ଉପଦେଶକୁ ଶ୍ରବଣ କରିଥିଲେ ମଧ୍ୟ ଏତେଟା ଗୁରୁତ୍ୱର ସହିତ ସେତେବେଳେ ଗ୍ରହଣ କରିପାରିନଥିଲେ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ପ୍ରଭୁପାଦ ଆହ୍ଲାବାଦରେ ବ୍ୟବସାୟ କରୁଥିଲେ ସେତେବେଳେ ପୁନଃ ଭକ୍ତିଚାନ୍ଦ ଠାକୁରଙ୍କ ସହିତ ଦେଖା ହେଇଥିଲା ଆହ୍ଲାବାଦରେ, ଏବଂ ଦ୍ୱିତୀୟ ଦେଖାରେ ମଧ୍ୟ ଭକ୍ତିଚାନ୍ଦ ଠାକୁର ତାଙ୍କୁ ସେଇ ଏକା ଉପଦେଶ ପ୍ରଦାନ କରିଥିଲେ। ତେଣୁ ସେ ପ୍ରଭୁପାଦ ମହାରାଜ ଏଥର ତାଙ୍କର ଉପଦେଶକୁ ନିଷ୍ଠାର ସହିତ ଗ୍ରହଣ କରିଥିଲେ ଯେ ଏ ସାଧୁ ସେତେବେଳକୁ ବାରମ୍ବାର ଯେତେବେଳେ ଏ କଥା କହୁଛନ୍ତି, ତେଣୁ ସେ ଭାବିଲେ ତାଙ୍କର ଉପଦେଶରେ କିଛି ମହତ୍ତ୍ୱ ରହିଛି। ତେଣୁ ସେ ଆହ୍ଲାବାଦରେ ପ୍ରଭୁପାଦ ମହାରାଜ ଭକ୍ତିଚାନ୍ଦଙ୍କୁ ଦୀକ୍ଷା ଗ୍ରହଣ କଲେ, ଯଦିଓ ତାଙ୍କୁ ଅନେକ ବର୍ଷ ଲାଗିଲା ପ୍ରସ୍ତୁତ ହେବା ପାଇଁ ସେ କୃଷ୍ଣ ଚେତନାକୁ ବିଦେଶରେ ପ୍ରଚାର କରିବା ପାଇଁ, ପ୍ରଭୁପାଦ ମହାରାଜ ସେଇଦିନଠାରୁ ଚେଷ୍ଟା କରୁଥିଲେ କିପରି ଭାବରେ ସେ କୃଷ୍ଣ ଚେତନାର ପ୍ରଚାର କରିବେ ସମଗ୍ର ବିଶ୍ୱରେ। ତେଣୁ ସେଇ ଭକ୍ତି ସିଦ୍ଧାନ୍ତ ସ୍ୱରୂପ ଠାକୁରଙ୍କର ଯେଉଁ ଆଦେଶ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରି ସେ ପ୍ରଭୁପାଦ ମହାରାଜ ଯେତେବେଳେ ଗୃହତ୍ୟାଗରେ ବୃନ୍ଦାବନରେ ନିବାସ କଲେ, ସନ୍ନ୍ୟାସ ଗ୍ରହଣ କରି ଆମେ ଜାଣିଛେ କିପରି ଭାବରେ ପ୍ରଭୁପାଦ ବିଦେଶ ଯାଇ କୃଷ୍ଣ ଚେତନାର ପ୍ରଚାର ଆରମ୍ଭ କଲେ, ଏବଂ ପ୍ରାୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ପ୍ରଭୁପାଦ ବହୁତ ସଂଘର୍ଷ କରିଛନ୍ତି କୃଷ୍ଣ ଚେତନାର ପ୍ରଚାର ପାଇଁ। କିନ୍ତୁ ଯଦିଓ ପ୍ରଭୁପାଦ ମହାରାଜ ଏକାକୀ ଯାଇଥିଲେ ବିଦେଶ, ଯଦିଓ ଅନେକ ସଂଘର୍ଷର ସମ୍ମୁଖୀନ ହେଇଥିଲେ, କିନ୍ତୁ ସେ କେତେବେଳେ ଭୁଲିନଥିଲେ ଯେ ତାଙ୍କର ଗୁରୁ ମହାରାଜ ଆମେ ସାଥିରେ ରହିଛନ୍ତି। ସେ ସବୁ ସମୟରେ କହନ୍ତି ଯେ ମୁଁ ଏଠାରେ ବିଦେଶରେ ଏକାକୀ ନାହିଁ, ମୋର ଗୁରୁ ମହାରାଜ ସବୁ ସମୟରେ ମୋ ନିକଟରେ ରହିଛନ୍ତି। ତେଣୁ ଯେଉଁ ଶିଷ୍ୟ ଗୁରୁଙ୍କ ପ୍ରତି ସମର୍ପିତ, ଗୁରୁ ମହାରାଜଙ୍କର ଆଦେଶକୁ ନିଜର ପ୍ରାଣ ବୋଲି ଗ୍ରହଣ କରିଛି, ସେ ଶିଷ୍ୟ ସବୁ ସମୟରେ ନିଜର ଗୁରୁଙ୍କୁ ନିଜ ନିକଟରେ ଥିବାର ଅନୁଭବ କରିଥିଲେ। କିନ୍ତୁ ଯେଉଁ ଶିଷ୍ୟ ଗୁରୁ ମହାରାଜଙ୍କର ଆଦେଶକୁ ଅନ୍ତର ସହିତ ନିଷ୍ଠାର ସହ ଗ୍ରହଣ କରିନି, ସେ ଭାବିବ ମୋର ଗୁରୁ ମହାରାଜ ଦୂରରେ ଅଛନ୍ତି, ମୁଁ କଣ କରୁଛି ସେ ଜାଣିପାରୁନି। ଗୁରୁ ସବୁ ସମୟରେ ରହିଛନ୍ତି, ସେ ହେଉଛନ୍ତି ପରମାତ୍ମାଙ୍କର ବହି ପ୍ରକାଶ। ତେଣୁ ଆମେ ଯେତେ ଦୂରରେ ଥିଲେ ଯାହା ଥିଲେ ବି ଆମେ କଣ କରୁଛେ ଗୁରୁଦେବ ପାଇଁ ଆମେ ତାଙ୍କୁ ଲୁଚେଇ ପାରିବା। ତେଣୁ ଶିଷ୍ୟ ଯେଉଁ ଶିଷ୍ୟ ଅନୁଭବ କରିବ ଗୁରୁ ମୋର ନିକଟରେ ରହିଛନ୍ତି, ସେ ଶିଷ୍ୟ କେବେ ବିପଦଗାମୀ ହେଇପାରିବ, ଆଉ ସେ ପ୍ରତିଟି କାର୍ଯ୍ୟରେ କୃଷ୍ଣଙ୍କର ସେବାରେ ନିଶ୍ଚିତ ଭାବରେ ସଫଳ ହବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ସେଇ ଭକ୍ତିଶ୍ୟାମ ଠାକୁରଙ୍କ କୃପାରୁ କୃଷ୍ଣ ଚେତନାର କାର୍ଯ୍ୟରେ ସଫଳ ହେଇ ଆଜି ଯେଉଁ ସଂସ୍ଥା ଗଠନ କରିଛନ୍ତି, ସେତେବେଳେ ପ୍ରଭୁପାଦ ମହାରାଜଙ୍କ ସମୟରେ ଏ ସଂସ୍ଥାର ମାତ୍ର 108 କେନ୍ଦ୍ର ଥିଲା ପ୍ରଭୁପାଦ ମହାରାଜଙ୍କ ଉପସ୍ଥିତିରେ। ଆଜି ତାଙ୍କର ଶିଷ୍ୟ ପ୍ରଶିଷ୍ୟ ମାନେ ପ୍ରଭୁପାଦ ମହାରାଜଙ୍କର ଆଦେଶକୁ ଶିରଧାର୍ଯ୍ୟ କରି ଏ କୃଷ୍ଣ ଚେତନାର ଆନ୍ଦୋଳନକୁ ଆଗେଇ ନେଇ ଆଜି ସମଗ୍ର ବିଶ୍ୱରେ କୃଷ୍ଣ ଚେତନା ଆନ୍ଦୋଳନର 650 କେନ୍ଦ୍ର ସ୍ଥାପନ କରିଛନ୍ତି। ତେଣୁ ଇସ୍କନର ଯେଉଁ 50 ପୂର୍ତ୍ତି ଉତ୍ସବ ଆମେ ପାଳନ କରୁଛେ, ପ୍ରକୃତ ପକ୍ଷେ ଆମେ ପ୍ରଭୁପାଦଙ୍କର ଏ ସଂସ୍ଥାର ଆରମ୍ଭ ଠାରୁ ଏପର୍ଯ୍ୟନ୍ତ ଆମେ କିପରି ଭାବରେ ଅଗ୍ରଗତି କରିଛେ ଏବଂ ପ୍ରଭୁପାଦଙ୍କର ଯେଉଁ ଭବିଷ୍ୟବାଣୀ ରହିଛି ଯେ ଏଇ କଳିଯୁଗର ସ୍ୱର୍ଣ୍ଣ ଯୁଗ ହଉଛି ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବ ଠାରୁ 10,000 ବର୍ଷ, ତାପରେ ଆଉ କିଛି ଧର୍ମର ପ୍ରଚାର ହେଇପାରିବ ଘୋର କଳି ଆସୁ। ତେଣୁ ପ୍ରଭୁପାଦଙ୍କର ଆନ୍ଦୋଳନ ଲୁପ୍ତ ପ୍ରାୟ ହେବା ପରିବର୍ତ୍ତେ ଏ ଆଗେଇ ଚାଲିଛି, ହେଉଛି ଚୈତନ୍ୟ ମହାପ୍ରଭୁଙ୍କର କୃପା, ଶ୍ରୀ ଭକ୍ତିଶ୍ୟାମ ଶ୍ରୀ ଠାକୁରଙ୍କର କୃପା, ଶ୍ରୀ ଭକ୍ତିନିମା ଠାକୁରଙ୍କର କୃପା ଏବଂ ଶ୍ରୀ ପ୍ରଭୁପାଦଙ୍କର କୃପା। ତାଙ୍କର କୃପା ବଳରେ ଆମେ ସମସ୍ତେ ଦୃଢ ସଂକଳ୍ପ ହେବା ଆବଶ୍ୟକ ଯେ ଆମେ ଯେତେ ସଂଘର୍ଷର ସମ୍ମୁଖୀନ ହେଲେ ମଧ୍ୟ, ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ, ଆମେ କିପରି କୃଷ୍ଣଙ୍କର ବାଣୀକୁ ପ୍ରତିଟି ବ୍ୟକ୍ତି ନିକଟରେ ପହଞ୍ଚାଇ ପାରିବା ଏବଂ କୃଷ୍ଣ ଚେତନର ଆନ୍ଦୋଳନରେ ଏହିପରି ଭାବରେ ସକ୍ରିୟ ଅଂଶଗ୍ରହଣ କରି ସମସ୍ତ ବଦ୍ଧଜୀବମାନଙ୍କୁ ଉଦ୍ଧାର କରି କୃଷ୍ଣଙ୍କ ଚରଣ ନିକଟକୁ ନେଇଯିବା, ଏହି ଆମର ଆଜି ଦୃଢ ସଂକଳ୍ପ ହେବା ଆବଶ୍ୟକ। ହରେ
କୃଷ୍ଣ, ଧନ୍ୟବାଦ ଜଣାଉଛୁ ଆମର ଶ୍ରୀ ଶ୍ରୀମଦ।